ॐ नमो भगवते वासुदेवाय
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 ଅନ୍ତିମ ଦିନରେ ଆପଣମାନଙ୍କୁ ମୁଁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ଭୁବନେଶ୍ୱର ଶାଖା ତରଫରୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରି ଆଜି ଦ୍ୱିତୀୟ ଅଧ୍ୟାୟରେ ଅଜାମିଲ ଚରିତ୍ର ଷଷ୍ଠ ସ୍କନ୍ଦର ଦ୍ୱିତୀୟ ଅଧ୍ୟାୟରେ ଆମେମାନେ ଆଜି ଶୁଣିବା କିଭଳି ଅଜାମିଲ ବୈକୁଣ୍ଠକୁ ଯାଉଛନ୍ତି, ପୁତ୍ରଙ୍କର ନାମ ଉଚ୍ଚାରଣ କରି। ଯେ ଅଜାମିଲ ମୃଦୁଶଯ୍ୟାରେ ଶୟନ କରିଛନ୍ତି ଆମମାନେ ଶୁଣୁଥିଲେ, ଏବଂ ଅଜାମିଲକୁ କେନ୍ଦ୍ର କରି ବିଷ୍ଣୁଦୂତ ଆଉ ଯମଦୂତମାନେ ତାଙ୍କ ମଧ୍ୟରେ ଯେଉଁ କଳହ ଉଠିଛି ତାର ଆଜି ହିଁ ସମାଧାନ ହୋଇଯିବ। କାରଣ ଯମଦୂତମାନେ ତାଙ୍କର ପ୍ରବଚନ ସାରି ସାରିଛନ୍ତି, ସେ କହିଛନ୍ତି ଯେ ଅଜାମିଲ ବହୁତ ପାପ କରିଛି ଏବଂ ଅଜାମିଲ ନିଶ୍ଚିତ ନର୍କପୁରକୁ ଯିବ, କାହିଁକି ନା ସେ ପାପର ପ୍ରାଶ୍ଚିତ କିଛି କରିନି। କିନ୍ତୁ ଗତକାଲି ଆମମାନେ ଶୁଣୁଥିଲେ ପ୍ରଥମ ପ୍ରବଚନ ଆରମ୍ଭରେ ଯମଦୂତମାନେ ବିଷ୍ଣୁଦୂତମାନେ କହିଲେ, ଅୟମ୍ ହି କୃତ ନିର୍ଦ୍ଦେଶ୍ୟ କୋଟ୍ୟା ଜନ୍ମା ଅହଂସା ଅପି। ଅଜାମିଲ ଗୋଟିଏ ଜନ୍ମର ପାପର ପ୍ରାଶ୍ଚିତ କରିନି, କୋଟି ଜନ୍ମର ପାପର ପ୍ରାଶ୍ଚିତ କରିଦେଇଛି। ଏବଂ କିଭଳି ଯୁକ୍ତି ସବୁ ଚାଲିଛି ଆମେ ଆସି ପହଞ୍ଚିଥିଲେ ସେହି ସ୍ତରରେ, ଯେଉଁଠି ଯମଦୂତମାନେ ପ୍ରଶ୍ନ କରୁଛନ୍ତି ଯେ ଅଜାମିଲ ଭଗବାନଙ୍କର ନାମ କରିନି, ପୁତ୍ର ନାମ କରିଛି, ତାକୁ କିଭଳି ନାମର ଫଳ ମିଳିବ। ଗତକାଲି ଆମମାନେ ଚାରୋଟି ନାମର ନାମାଭାସର ଚାରୋଟି ଅବସ୍ଥା ଶୁଣୁଥିଲେ, ସାଙ୍କେତ୍ୟମ ପାରିହାସ୍ୟମ ସ୍ତୁବ ଅବହେଳନବା ହେଳନମେବା ବୈକୁଣ୍ଠ ନାମ ଗ୍ରହଣମ ଅଶେଷ ଅଘ ହରଙ୍ଗିଦୁ। ବିଷ୍ଣୁଦୂତମାନେ କହୁଛନ୍ତି, ହେ ଯମଦୂତଗଣ, ଭଗବାନଙ୍କର ନାମର ମହାତ୍ମା ଏଭଳି ସାଙ୍କେତ୍ୟମ, କେହି ଭଗବାନଙ୍କୁ ନ ଡାକି ସଙ୍କେତରେ ଅଲଗା ଗୋଟିଏ ବସ୍ତୁକୁ ଡାକୁଛି, କିନ୍ତୁ ସେ ନାମର ଫଳ ମଧ୍ୟ ପାଇବ। ଭଗବାନଙ୍କର ନାମର ଏତେ ଶକ୍ତି, ଏବଂ ସଙ୍କେତରେ ଆମମାନେ ଶୁଣୁଥିଲେ ଅଜାମିଲ ତ ସଙ୍କେତ ନାମ ଭାଷା ପାଇଲେ, ଏବଂ ବିଲ୍ଲ ମଙ୍ଗଳ ଠାକୁରଙ୍କ କଥା ଆମେ ଶୁଣୁଥିଲେ। ସାଙ୍କେତ୍ୟମ ପାରିହାସ୍ୟମ, ପରିହାସ ମାନେ ଥଟା ଛଳରେ, ଥଟାରେ। ଯଦି ଭଗବାନଙ୍କର ନାମର ମହାତ୍ମା ଏଭଳି, ଯଦି କେହି ଥଟା କରୁଛି, ଥଟା କରି ଭଗବାନଙ୍କର ନାମ ଉଚ୍ଚାରଣ କରୁଛି, ଯେଭଳି ଜରାସନ୍ଧ, ଜରାସନ୍ଧ ଉଦ୍ଧାର ପାଇଛନ୍ତି, ଜରାସନ୍ଧ ଉଦ୍ଧାର ପାଇଲେ ଗୋଟିଏ ଜିନିଷ ପାଇଁ ସବୁବେଳେ ଭଗବାନଙ୍କୁ ସେ ଥଟା କରନ୍ତି, ସବୁ ସମୟ ତାଚ୍ଛଲ୍ୟ କରି ଭଗବାନଙ୍କର ନାମ, ଏଇ କୃଷ୍ଣ ଏଇ କୃଷ୍ଣ ବଦମାସ, ଏଇ ଇଏ ଯଦୁକୂଳର ଶିରୋମଣି, ଏଭଳି କର୍ମ କରୁ, ସବୁବେଳେ ତାଚ୍ଛଲ୍ୟ କରନ୍ତି, କିନ୍ତୁ ଭଗବାନଙ୍କର ନାମ ନାହିଁ। ତେଣୁ ଜରାସନ୍ଧ ଯେଉଁ ଉଦ୍ଧାର ପାଇଲେ ଭଗବାନଙ୍କର ନାମ କରୁଥିଲେ, କିନ୍ତୁ ତାଚ୍ଛଲ୍ୟ ଭାବେ, ପରିହାସ୍ୟ ପରିହାସ୍ୟରେ। ମହାପ୍ରଭୁ ଯେତେବେଳେ ନଦିଆରେ ଲୀଳା କରୁଛନ୍ତି, ଏକଦା ମହାପ୍ରଭୁ ମୁସଲମାନ କୂଳରେ ଜନ୍ମ ହୋଇଥିଲେ, ହରିଦାସ ଠାକୁର, ହରିଦାସ ଠାକୁର ଯଦିଓ ମୁସଲମାନ କୂଳରେ ଜନ୍ମ ହୋଇଥିଲେ, କିନ୍ତୁ ତାଙ୍କୁ ମହାପ୍ରଭୁ ନାମାଚାର୍ଯ୍ୟ ଉପାଧି ଦେଇଥିଲେ, କାରଣ ଜୀବ ପ୍ରକୃତରେ ମୁସଲମାନ ନୁହେଁ କି ହିନ୍ଦୁ ନୁହେଁ କି ଖ୍ରୀଷ୍ଟିଆନ ନୁହେଁ, ଜୀବ ହେଉଛି ଆତ୍ମା। ଆମେ ଯେଉଁ କୂଳରେ ଜନ୍ମ ହେଉଛେ, ଯେଉଁ ବଂଶରେ ଜନ୍ମ ହେଉଛି, ଆମର ଅଭିମାନ ତା ପ୍ରତି ହେଇଯାଉଛି, ହଁ ମୁଁ ଏଇ ବଂଶର ଲୋକ, ମୁଁ ଏଇ ଜାତିର ଲୋକ, ମୁଁ ଏଇ କୂଳର ଲୋକ, ମୁଁ ଏଇ ଦେଶର ଲୋକ। ଜୀବର ଏଇଟା ଘର ନଥିଲା, ଆତ୍ମାରେ ଏସବୁ ସ୍ଥାନ ନୁହେଁ, ଏ ତ ମୁଁ ଅଜ୍ଞାନ। ଯେଉଁ ଗୋଟେ ଛୋଟ ମାଛ, ସେ ଜନ୍ମ ହେଉଛି କେଉଁଠି ଦେଖନ୍ତୁ, କେଉଁ ନାଳ ପୋଖରୀରେ ଜନ୍ମ ହେଉଛି, ପାଣି ନାଳରେ, ତାକୁ ଆଣି ଯାଇକି ସେ ଛାଡ଼ି ଦେଉଛି ପୋଖରୀରେ, ସିଏ ହେଉଛି ପୋଖରୀ ମୋର ଘର, ପୁଣି ପୋଖରୀରୁ ତାକୁ ଛାଣିକି ନେଇଯାଆନ୍ତୁ ଆଉ କେଉଁଠି ଛାଡ଼ିଦେଉ, ସିଏ ଭାବିବ ଏଇଟା ମୋର ଘର, ତେଣୁ ସିଏ ଯେଉଁଠି ବାସ କରୁଛି ଯେଉଁଠି ଖାଇବାକୁ ମିଳୁଛି ଭାବୁଛି ଏଇଟା ମୋର ଘର, ତା ଅଜ୍ଞାନତା। ମନୁଷ୍ୟ ଠିକ୍ ସେଇଭଳି, ଇଏ ମୁସଲମାନ, ସିଏ ହିନ୍ଦୁ, ସିଏ ଖ୍ରୀଷ୍ଟିଆନ, ଜୀବ ଏସବୁ ଧର୍ମ ନୁହେଁ, ଜୀବ ହେଉଛି ଆତ୍ମା, କିନ୍ତୁ ଇଏ ଶାରୀରିକ ଧର୍ମ ସହ ଜୀବ ଯେତେବେଳେ ଯୁକ୍ତ ହେଇଯାଉଛି ସେ ଭାବୁଛି ମୁଁ ହେଉଛି ହିନ୍ଦୁ, ମୁଁ ହେଉଛି ମୁସଲମାନ, ମୁଁ ହେଉଛି ଖ୍ରୀଷ୍ଟିଆନ, ମୋର ଏଇଟା ଧର୍ମ, ଜୀବର ଗୋଟିଏ ଧର୍ମ ଆତ୍ମା ଧର୍ମ। ତେଣୁ ମହାପ୍ରଭୁ ଯେତେବେଳେ ସନାତନ ହରିଦାସ ଠାକୁରଙ୍କୁ, ସେ ମୁସଲମାନ ବୋଲି ଜନ୍ମ ହେଇଥିଲେ କିନ୍ତୁ ନାମାଚାର୍ଯ୍ୟ ଉପାଧି ଦେଇଥିଲେ, ସେ ନାମର ଆଚାର୍ଯ୍ୟ, ପ୍ରତିଦିନ 3 ଲକ୍ଷ ନାମ କରନ୍ତି, କେହି ଏଭଳି ନାମ କରନ୍ତି। ମହାପ୍ରଭୁ ଥରେ ପଚାରିଲେ ହରିଦାସ, ଯେଉଁମାନେ ସିନା ଭଗବାନଙ୍କର ନାମ କରୁଛନ୍ତି ସେମାନେ ଉଦ୍ଧାର ପାଇବେ କଳିଯୁଗରେ, କିନ୍ତୁ ବହୁତ ଲୋକ ଅଛନ୍ତି, ମ୍ଳେଚ୍ଛ ଅଛନ୍ତି, ବା ବହୁତ ମୁସଲମାନ ଶ୍ରେଣୀର ଲୋକ ଅଛନ୍ତି, ଯବାନ ଅଛନ୍ତି, ଯେଉଁମାନେ ଗୋଟେ ସେମାନଙ୍କୁ ଉଦ୍ଧାର କେମିତି ହବ? ଯଦି ଭଗବାନଙ୍କର ନାମଟା ହଉଛି ଗୋଟେ ଉଦ୍ଧାରର ଉପାୟ, ସେମାନେ ତ ଭଗବାନଙ୍କର ନାମ କହୁନାହାନ୍ତି। ହରିଦାସ କହିଲେ ନାଇଁ ପ୍ରଭୁ, ଭଗବାନଙ୍କର ନାମର ମହାତ୍ମା ଏଭଳି, ଏପରିକି କିଏ ତାଚ୍ଛଲ୍ୟ କରି କହିଲେ ମଧ୍ୟ ତାର ଉଦ୍ଧାର ହବ, ପରିହାସ କରିବ। ଚୈତନ୍ୟ ଚରିତାମୃତରେ କହୁଛନ୍ତି, କୃଷ୍ଣ ଗାଲି ଦିତେ କରେ ନାମ ଉଚ୍ଚାରଣ, କୃଷ୍ଣ ଗାଲି ଦିତେ କରେ ନାମ ଉଚ୍ଚାରଣ, ସେଇ ନାମ ହୁଏ ତାର ମୁକ୍ତିର କାରଣ, ସେଇ ଯବନ ସକଳ ମୁକ୍ତି ହେବେ ଅନାୟାସେ, ଯବନ ସକଳ ମୁକ୍ତି ହେବେ ଅନାୟାସେ, ସୁନ୍ଦର ଉତ୍ତର ଦେଲେ। ହରିଦାସ ଠାକୁର କହିଲେ, ପ୍ରଭୁ କାରଣ ଆପଣ ଆସିଛନ୍ତି ନାମ ପ୍ରଦାନ କରି ଜୀବକୁ ଉଦ୍ଧାର କରିବା ପାଇଁ, ଆପଣ ଭାବନ୍ତୁ ନା ଯେ କେବଳ ହିନ୍ଦୁ ଲୋକ ଉଦ୍ଧାର ହେଇଯିବେ, ମୁସଲମାନ ଲୋକ ବି ଉଦ୍ଧାର ହେବେ ନା, କାରଣ ସମସ୍ତେ ଆପଣଙ୍କର ନା, ସେ ଯିଏ ହଉ, ଏପରିକି ନାମର ଏତେ ଶକ୍ତି ଯଦି କେହି ପରିହାସ କରିକି କୃଷ୍ଣ ଗାଳି ଦିତେ କରେ ନାମ ଉଚ୍ଚାରଣ, କାରଣ ଆମେ ମୋର ଯେତେବେଳେ ପୂର୍ବ ଆଶ୍ରମ ଛୋଟ ପିଲା ଥିଲୁ, ଆମେ ତ ଏଭଳି ମୁସଲମାନ ଭାଇଙ୍କ ପାଖରେ ଆମେ ଚଳିଛୁ, ଆମେ ଜାଣିଛୁ ସେମାନଙ୍କର ଗୋଟିଏ ହାବିଟ୍ ଅଛି, କିଏ କିଛି ଖରାପ ଭାବିବେ ନା, ଇଏ କୌଣସି ବିରୋଧ କଥା ନୁହେଁ, କେତେ ସୁନ୍ଦର କଥା, କାରଣ ଜୀବ ଭଗବାନଙ୍କର ଦାସ, ସିଏ ଯେତେବେଳେ ନିର୍ଦ୍ଦିଷ୍ଟ ନିଜକୁ ଶରୀର ଜ୍ଞାନ କରି ନିର୍ଦ୍ଦିଷ୍ଟ ଧର୍ମରେ ଭାବୁଛି ଏଇଟା ମୋର ବାସ୍ତବିକ ଧର୍ମ ନା, ଭଗବାନଙ୍କ ଶରଣ ଯିବା ହିଁ ଧର୍ମ। ତୁମେ ହିନ୍ଦୁ ହୁଅ, ତୁମେ ଖ୍ରୀଷ୍ଟିଆନ ହୁଅ, ତୁମେ ମୁସଲମାନ ହୁଅ, ତୁମେ ପ୍ରକୃତ ଧାର୍ମିକ ବୋଲି କେମିତି ଜଣାଯିବ? ତୁମେ କେତେ ପରସେଣ୍ଟ ଭଗବାନଙ୍କୁ ଭଲ ପାଉଛ, ଆଉ କେତେ ପରସେଣ୍ଟ ଜୀବକୁ ଭଲ ପାଉଛ? ତୁମେ ଯଦି ଭଗବାନଙ୍କୁ ଭଲ ପାଉଛ, ତାଙ୍କ ସନ୍ତାନ କିଭଳି ଭଲ ନ ପାଇବ? ତେଣୁ ଭଗବାନଙ୍କ ଭଲ ପାଇବା ଉପରେ ଜଣକୁ ଧାର୍ମିକ ବୋଲି କୁହାଯାଏ, ସେ ଯେକୌଣସି ବ୍ୟକ୍ତିର ଲୋକ ହଉ। ତେଣୁ ମହାପ୍ରଭୁ କହିଲେ, ହରିଦାସ କହିଲେ, ମହାପ୍ରଭୁ ଆପଣ ଦୁଃଖ କରନ୍ତୁ ନା, ଯବନ ମାନଙ୍କର ମୁସଲମାନ ମାନଙ୍କର ପ୍ରାୟ ଗୋଟେ ଅଭ୍ୟାସ, ସେମାନେ ସବୁ କଥାରେ ଏ ବ୍ଲାକ୍ ଚୁପ୍ନି ବସ ପାଟି କରିପାରିବେନି, ସେମାନଙ୍କର ଗୋଟିଏ ଅଭ୍ୟାସ ହରାମ କାହାଙ୍କା, ଆମେ ତ ନିଜେ ଦେଖିଛୁ ଆଉ ଶୁଣିଛୁ, ଆମେ ତ ବଢ଼ିଛୁ ସେଭଳି ପରିବେଶରେ, ହରାମ କାହାଙ୍କା ନିଜର ପୁଅକୁ ବି କୁହନ୍ତି, ସେ ବାସ୍ତବିକ ହାରାମ କାହାଙ୍କା କାହିଁକି କୁହନ୍ତି? କାହିଁକି ଜାଣିଛନ୍ତି? ରାମଙ୍କୁ ଗାଳି, ତୁ ବଦମାସ ରାମ ଭଳି ହାରାମ, ରାମଚନ୍ଦ୍ର ମହାପ୍ରଭୁ ଯେଭଳି ରାବଣକୁ ମାରିଲେ, ଯେଭଳି ସୁଗ୍ରୀବକୁ କଣ ତା ବାଳୀକୁ ମାରିଲେ, তু কেউঠিকার হারাম কিন্তু সি অলগা উদ্দেশ্যে রাম কু না সে যে উদ্দেশ্যে কুমার গাড়ি দিয়ে কৃষ্ণ গাড়ি দিতে করে নাম উচ্চারণ সেই নাম হয়ে তার মুক্তির কারণ তা রাম নাম ই কোণী গল্প নুহে এবং নৃসিংহপুরাণের গোটে স্বতন্ত্র শ্লোক অছি কারণ ভগবান সমস্তে উদ্ধার করবে না দৃষ্টি দ্রষ্ট আহত মিছ হা রামতি পুনঃ পুনঃ দৃষ্টি গোটিয়ে মুসলমান লোক যাইছে থরে জঙ্গল ভিতরক গোটিয়ে দৃষ্টি গোটিয়ে বরাহ যে জঙ্গলের যে বরাহ রু তা বড় বড় দাঁত সি আঘাত করছে সে যবনক এবং হারামতি হারামতি পুনঃ পুনঃ যেত মারুছে সে হারাম 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 মানে বদমাস তো রাম ভাই বদমাস সে সেই উদ্দেশ্যে সে শুকর কুচি হারাম হারাম এবং উক্তা অপি মুক্ত মাপ্রতি কিং পুণ্য শ্রদ্ধা আগণন নৃসিংহ পুরাণ কুহযাইছে সে সে বরাহ কু গাড়ি দেছি বরাহ এইভাবে তাকে মারুছি সে হারাম হারাম কই মৃত্যু বরণ কলা এবং সে মুক্তি পাইলা যদি জন শ্রদ্ধার ভগবান নাম করি তার কন ফল হব তুমি বিচার কর নৃসিংহ পুরাণ শ্লোক ভগবান নামের এত বড় মাহাত্ম্য তেমন সাংকেত্যম পারিহাস্যম কি পরিহাসরে যদি ভগবান নাম করছে যেমন দেখলা মানে ইস্কন ভক্ত বা বাবা দেখলা মানে কোণ হরেকৃষ্ণ বাবা আসিগল রাধে রাধে বাবা আসি তাঁর রাধে রাধে কবি ইচ্ছা না সে আমাকে তাচ্ছল্য করে কুমার তাঁর ফল তাঁর বহুত লাভ বহুত লাভ সাংকেত্যম পারিহাস্যম স্তব স্তব মানে গীত গীত আলাপ প্রণার্থ কৃতম সমীপাত কুমার গীত আলাপা কু পূরণ করা বেড়ে বেড়ে ভগবান নাম নিয়ে যায় আপনার পাল্লা গায়ক দেখিবে পাল্লা গায়ক দেখিছেন তাহলে পাল্লা আরম্ভ করবে সি তো কাহকু মঙ্গল কবে ইয়ার মঙ্গল হোক এই লোকর পুত্রটি হোক কিন্তু শেষকু লগাইবে হরিবে দেখিছেন তো সবু কথার তাঁকর আজবি দেখুন আজকাল সব মিউজিক বাহুছি আমার তো ইস্কন বাবা মানুষ দেখলে বিশেষ করে কারণ বাবা কেউটি অনেক জগতের সাধু মানে বুলিবা দরকার সাধু জল ভাই সাধু যদি গোটে জায়গা রহিলা সে দূষিত হয়ে যাব সাধু শুদ্ধ হব যেতে ভ্রমণ করব প্রচার করব কেবল জনে দূষিত হুয়ে ভ্রমণ কলে কে নারী নারী যেতে গোটে স্থান রহব আর রাজা রাজা যদি গোটে জায়গা রহিলা সে দূষিত হয়ে যাব রাজা কু সাধু ভাই ভ্রমণ করা দরকার মো রাজ্যের কোণ হচ্ছে সে সত্য শুদ্ধ রহব রাজা মানুষ কার্য হল কেবল প্রজা মানুষ কলিকি তোমার কমিটি কলিকি ভেটলে মো রাজ্যের এই শাসন ঠিক চালছে কি না তো রাজা মানে বুলিবা দরকার আর সাধু মানে বুলিবা দরকার সাধু মানে গোটে জায়গা রহা উচিত না প্রভুপাজি এ ট্রেনিং দিয়েছেন যুবক বৃদ্ধ মঠ রইপারে মঠের অরান ডালমা খাইলা মানে সেটি কিছু হয়ে পারবে খাইব শুয়ে বাহার কু বাহার প্রচার কর লোক সাধু দেখি থটা করতু কুহত এই হরেকৃষ্ণ বাবা আসলে আরে সে নাম কলে না তেমন ভগবান যেতবে প্রভুপাজি মহারাজ প্রচার করুলে দেবানন্দ জাঁতি দেবানন্দ ফিল্ম হিরো সে গোটে ফিল্ম বাহার করে সে বুঝিপার না প্রভুপাদ সে ভাবিলা এ বাবা বোধে যাই বিদেশী লোক গুলা ধরি আসছেন নিশা খাইয়া লোক তা হরে কৃষ্ণ হরে রাম দম মার দম আজ বি সে ক্যাসেট বাজছি দেখুন হরে কৃষ্ণ হরে রাম দম মার দম বহুত ভক্ত আসি কমপ্লেন করে সে কে প্রভুপাদ আমি কেস করিবা কিন্তু আমি এত সুন্দর ভগবান নাম কীর্তন করছি সে গোটে দেবানন্দ সে গোটে ফিল্ম ইন্ডিয়ান লোক হয়ে কি সে গোটে ফিল্ম কাশে ফিল্ম তৈরি করছে যেমন কেবল নিশা খাইকি লোক মানে কিভাবে হরে কৃষ্ণ হরে রাম করছেন উপভোগ করছেন সেটা দেখেছি এটা তো ভগবান নাম প্রতি বহুত বড় অপরাধ প্রভুপাদ কে ব্যস্ত মানে সেতরে লোক শুণত হরে কৃষ্ণ হরে হরে রাম দম মার দম দম মার দম বেশি দিন রহব না হরে কৃষ্ণ হরে রাম রহব কতদিন লোক দম মারি দেখুন সে দেবানন্দ চালিগাল দম মার দম বন্ধ হয়ে গেল বর্তমান হরে কৃষ্ণ হরে রাম আসিগাল এ ভগবান নাম সি তাচ্ছল্য করি ফিল্ম তৈরি কলা সি বর্তমান শ্মশানের কেউটি নর্ক হয়ে নর্কের কিড় হয়ে বসছি তার জীবন সারা যে লঙ্গলা নাচ করি তার জীবনের গতি কোণ সে কেউটি কিড় হয়ে বর্তমান তেল কড়ার ভোজা হোথ কিন্তু হরে কৃষ্ণ হরে রাম দেখুন বর্তমান সমগ্র জগতের প্রচার প্রভু মহাপ্রভুঙ্কর নাম ତେଣୁ ନାମ ଯିଏ ଯେଉଁ ଭାବରେ କରୁ, ପ୍ରଭୁପାଦ କହିଲେ ମୋତେ ବ୍ୟସ୍ତ ହୁଏନି, ଯେତେ ଆମ ନାଁରେ ଅଧିକ ବାହାରିବ ପେପରରେ ଲୋକ ହରେ କୃଷ୍ଣ ବୋଲି ଖାଲି ପଢ଼ନ୍ତି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେତେବେଳେ ଥିଲେ ଗୋଟେ ପେପରରେ ଗୋଡ଼ିଏ ମଠ ନାଁରେ ବାହାରିଲା, ମଠରେ ଏହା ହେଉଛି। ଭକ୍ତି ଠାକୁର କହିଲେ ଆଣ ସେ ପେପର, ଦେଖ ସେ ପେପରରେ ଅଧିକ କ'ଣ ଅଛି। ସେ କହିଲେ ଏ ଅଧିକ କେବଳ ଭଗବାନଙ୍କର ନାମ, କୃଷ୍ଣଙ୍କର ନାମ ଅଛି। ଭକ୍ତି ସିଦ୍ଧାନ୍ତ ଠାକୁର କହିଲେ ଯଦି କୃଷ୍ଣଙ୍କର ନାମ ଲେଖିକି ସେ ଆମ ବିରୁଦ୍ଧରେ ସବୁ ଜିନିଷ ଲେଖିଛି, ତାହେଲେ ଆମର ଜୟ ହେଇଛି। କାହିଁକି ଲୋକ ଯେତେବେଳେ ପଢିବେ ସେ କୃଷ୍ଣଙ୍କର ନାମ ପଢିବେ ନା, ସେ କୃଷ୍ଣଙ୍କର ନାମ ପଢିଲେ ନା ତାଙ୍କର ସ୍ୱୀକୃତି ମିଳିଲା, ସେ ଆମକୁ ଖରାପ ହବ, ଅସୁବିଧା କ'ଣ ହେଉଛି। ନାମରେ ଏଭଳି ମହାତ୍ମା ବାସ୍ତବିକ, ଏ କୌଣସି କଳ୍ପନା ଜିନିଷ ନା। ସାଙ୍କେତ୍ୟମ ପାରିହାସ୍ୟମ ସ୍ତବ, ଗୀତ ଆଳାପ ପୂରଣ କରିବା ପାଇଁ ଏବେ ବି ଗୋଟେ ସେ ହରେ କୃଷ୍ଣ ହରେ ରାମର ଫିଲ୍ମ ବାହାରିଛି, ସେ ଆମର ମନ୍ଦିର ପାଖରେ ତ ବେଶୀ ସେ ବାହାଘର ବେଳେ ବାହାରିଛି। ସେ ଲାଷ୍ଟକୁ ଗୀତଟା ଅଲଗା ମ୍ୟାଟର ଥିବ, କିନ୍ତୁ ଲାଷ୍ଟକୁ ହରେ କୃଷ୍ଣ ହରେ ରାମ ଥିବ। ତ ଏଇଟାକୁ କୁହାଯାଏ ସ୍ତୋବ, ଗୀତ ଆଳାପକୁ ପୂର୍ଣ୍ଣ କରିବା ପାଇଁ ଲାଷ୍ଟରେ ଭଗବାନଙ୍କ ନାମ ଦିଆହେଇଛି। ଏଇଟାକୁ ଯିଏ ଗାଉଛି, ଯେମିତି ମହମ୍ମଦ ଅଜିଜ ଦେଖୁଛନ୍ତି, ସେ ଜଗନ୍ନାଥଙ୍କର ଭଜନ ଗାଉଛି ନା କ'ଣ, ମୁଁ ଶୁଣୁଥିଲି ଜଗନ୍ନାଥଙ୍କୁ ସବୁ ଭଜନ ଗାଉଛି। ସିଏ ପ୍ରଫେସନାଲ ସିଙ୍ଗର, ସିଏ ପଇସା ପାଇଁ ଗାଉଛି, କିନ୍ତୁ ସିଏ ପୁଣ୍ୟ ପାଉଛି, ସ୍ୱୀକୃତି ପାଉଛି। କାହିଁକି ସେ ଜଗନ୍ନାଥଙ୍କର ଜଣେ ସିଙ୍ଗର ଗୋଟେ ଭଜନ ଗାଇବା ପୂର୍ବରୁ ସେ ଏମିତି ଗାଇପାରିବେନି, ଆଗେ ପଚାରିବ ତାର ମାନେଟା କ'ଣ। ଜଣେ ଗାୟକ ସୁନ୍ଦର ଗାଇପାରିବ ଯେତେବେଳେ ସେ ଅର୍ଥଟାକୁ ବୁଝି ସେ ହୃଦୟ ଭିତରକୁ ନେବ, ହୃଦୟ ଭିତରକୁ ନହେଲେ ଗାଇବ କେମିତି। ତେଣୁ ଭଜନ ଯେତେବେଳେ ଗାଉଛି ସେ ଜଗନ୍ନାଥଙ୍କର ମହାତ୍ମାଟା ଆଗେ ଶୁଣୁଛି, ବୁଝୁଛି, ଅନ୍ତରରେ ସେ ଫିଲିଂ ଆଣୁଛି, ତାପରେ ଗାଉଛି ନା। ଆଉ ତେଣୁ ସେ ପଇସା ପାଇଁ ଗାଉଛି, କିନ୍ତୁ ଫଳ ମିଳିଯାଉଛି ସ୍ତୋବର ଫଳ। ଆଉ ହେଳନ ବ୍ୟବହାର, କେହି ଯଦି ହେଳାରେ ଭଗବାନଙ୍କ ନାମ ଇଚ୍ଛା ନାହିଁ, ବହୁତ ଲୋକ ଅଛନ୍ତି ଯେମିତି ଆମେ ହାତ ଟେକି ହରେ କୃଷ୍ଣ କହୁଛୁ, ବହୁତ ଲୋକଙ୍କର ଇଚ୍ଛା ନଥିବ, ସମସ୍ତେ ଚାହୁଁଥିବେ, ସମସ୍ତେ ତ ହାତ ଟେକିଲେନି, ମୁଁ ନ ଟେକିଲେ ଅସୁବିଧା ହବ। ଠିକ ଅଛି, ସମସ୍ତେ ଟେକୁଛନ୍ତି, ବାବା ଯେତେବେଳେ ବାର ବାର କହୁଛନ୍ତି ଆମେ ଟିକେ ଟେକିବା, ହେଳାରେ ଇଚ୍ଛା ନାହିଁ, ଇଚ୍ଛା ନଥିଲେ ସୁଦ୍ଧା କିଏ କରୁଛନ୍ତି ହେଳାରେ। ଯେଭଳି ଶିଶୁପାଳ, ଶିଶୁପାଳ ଜୀବନ ସାରା ଭାଗବତର ତ ଯେତେବେଳେ ସପ୍ତମ ସ୍କନ୍ଦ ଶୁଣିବେ ପ୍ରହ୍ଲାଦରେ ଯୁଧିଷ୍ଠିର ମହାରାଜ ନାରଦ ମୁନି ଯୁଧିଷ୍ଠିର ମହାରାଜଙ୍କୁ ସମ୍ବାଦ କହୁଛନ୍ତି, ସପ୍ତମ ସ୍କନ୍ଦ କହୁଛନ୍ତି, ହେ ଯୁଧିଷ୍ଠିର, ଏ ଶିଶୁପାଳ ଏଭଳି ସେ ଦାନ୍ତ ଉଠିବା ଦିନ ଠାରୁ ହିଁ କୃଷ୍ଣଙ୍କୁ ଗାଳି ଦେଇଛି ଏବଂ ରାଜସୂୟ ଯଜ୍ଞରେ ମୃତ୍ୟୁବରଣ କରିଛନ୍ତି, ଏବଂ ହେଳାରେ ସବୁବେଳେ ହେଳା କରିକି ଏପରିକି ଶୋଏନା, ଶୟନ କରିବା ଅବସ୍ଥାରେ ଗାଳି ଦେବ, ସବୁବେଳେ ହେଳାରେ ଭଗବାନଙ୍କୁ ଦେଖେ, ସମସ୍ତଙ୍କ ଆଗରେ ତାଚ୍ଛଲ୍ୟ କରି ଭଗବାନଙ୍କୁ କହି, ଏବଂ ଯେତେବେଳେ କୃଷ୍ଣ ତାକୁ ହେଳା କରେ, ହେଳାର ନାମ ପରା ସେ କୃଷ୍ଣ ଏଭଳି ସେ ମାମୁଙ୍କୁ ମାରିଛି, କିନ୍ତୁ ଶିଶୁପାଳର ଉଦ୍ଧାର ହେଇଗଲେ ନାମରେ। କାରଣ ଭଗବାନ ଯେଉଁ ସମୟରେ ଶିଶୁପାଳକୁ ବଧ କରୁଛନ୍ତି, ରାଜସୂୟ ଯଜ୍ଞରେ 20,000 ରାଜାଙ୍କୁ ବିଜୟ କଲା ପରେ ରାଜସୂୟ ଯଜ୍ଞ ଯେତେବେଳେ ଯୁଧିଷ୍ଠିର ମହାରାଜ କରୁଛନ୍ତି, ଭଗବାନ ଶ୍ରୀକୃଷ୍ଣ ସେଠି କିଏ ଅଗ୍ରପୂଜ୍ୟ ହେବେ, ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ଉପସ୍ଥାପନ କରାଯାଇଛି, ଶିଶୁପାଳ ପ୍ରତିରୋଧ କରିଛି ଏବଂ ବହୁତ ଏଇଭଳି ହେଳାରେ କୃଷ୍ଣଙ୍କୁ ବହୁତ ଗାଳି ଦେଇଛି। ଆଉ ଭଗବାନ ଶ୍ରୀକୃଷ୍ଣ ସେଇ ସୁଦର୍ଶନ ଚକ୍ରକୁ ଛାଡ଼ିଛନ୍ତି ଏବଂ ସୁଦର୍ଶନ ଚକ୍ର ଯେତେବେଳେ ତାଙ୍କର ମସ୍ତକକୁ ଛେଦନ କରିଛି, ସମସ୍ତେ ଆନନ୍ଦିତ ହେଉଛନ୍ତି, କିନ୍ତୁ ଯୁଧିଷ୍ଠିର ମହାରାଜ କାନ୍ଦୁଛନ୍ତି। କାହିଁକି? ନାରଦ ମୁନି ପଚାରୁଛନ୍ତି, ଯୁଧିଷ୍ଠିର ତୁମର ପ୍ରଭୁଙ୍କର ଏତେ ବଡ଼ ଭକ୍ତ, ଆଜି ପ୍ରଭୁଙ୍କର ସବୁଠୁ ବଡ଼ ଶତ୍ରୁ ଆଜି ମୃତ୍ୟୁବରଣ କଲେ, ତୁମେ କାହିଁକି ଆଜି କାନ୍ଦୁଛ? ନାଇଁ ମୁଁ ଶତ୍ରୁ ମରିଗଲେ ମୁଁ କାନ୍ଦୁନି, ସେଥିପାଇଁ କାନ୍ଦୁନି, ମୁଁ କାନ୍ଦୁଛି ପ୍ରଭୁଙ୍କର ଦୟାଟାକୁ ଦେଖି। ପ୍ରଭୁଙ୍କର କେତେ ବଡ଼ ଦୟା, ଯିଏ ହେଳାରେ ସବୁ ସମୟରେ ପ୍ରଭୁଙ୍କୁ ତାଚ୍ଛଲ୍ୟ କରେ, ପ୍ରଭୁଙ୍କୁ ଜଗତର କର୍ତ୍ତା ବୋଲି ଜ୍ଞାନ କରେ ନା, କିନ୍ତୁ ପ୍ରଭୁ କେତେ ଦୟାଳୁ, ସେ ପ୍ରଭୁଙ୍କର ନାମ ସେ ଉଚ୍ଚାରଣ କରୁଥିଲା, ପ୍ରଭୁ ତାକୁ ଯେତେବେଳେ ବଦ୍ଧ କଲେ, ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରରୁ ଗୋଟିଏ ଜ୍ୟୋତି ଆସି, ଶିଶୁପାଳଙ୍କ ଶରୀରରୁ ଗୋଟିଏ ଜ୍ୟୋତି ଆସି ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରରେ ପ୍ରବେଶ କଲା। ଯୁଧିଷ୍ଠିର ମହାରାଜ ଦେଖୁଛନ୍ତି, ସେଥିପାଇଁ ସେ କାନ୍ଦୁଛନ୍ତି, ଭଗବାନ କେତେ ଦୟାଳୁ। ହେଳାରେ ଏବଂ ଭରି ସଭାରେ ରାଜସୂୟ ଯଜ୍ଞ ହବ, କେତେ ରାଜା ଆସିଛନ୍ତି, ଭରି ସଭାରେ ସେ କୃଷ୍ଣଙ୍କୁ ହେଳା ହେଡ଼ା କରିକି ଗାଳି ଦେଉଛି, କିନ୍ତୁ ନାମ କହୁଛି କୃଷ୍ଣ ସବୁ ସମୟରେ କୃଷ୍ଣ 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 ହେଳ ନବା ସଙ୍କେତ୍ୟମ ପାରିହାସ୍ୟମ ସ୍ତୁବ ଅବହେଳା ନବା ହେଳ ନମେବା ବୈକୁଣ୍ଠ ରାମ ଗ୍ରହଣମ ଏ ଯେଉଁ ନାମ ଇ ସାଧାରଣ ନାମ ନୁହେଁ ବୈକୁଣ୍ଠର ନାମ କେହି ଭାବିବା ଉଚିତ ନାହିଁ ଏଇ କୃଷ୍ଣ ନାମ ଗୋବିନ୍ଦ ନାମ ଏଇଠି ଅଛି ଆଉ ଜଗତରେ ନଥିଲା ଆଉ ବି ରହିବ ନା କୃଷ୍ଣ ଏଇଠିକି ଆସିଲେ ଏଇ ନାମ ଆଗରୁ ନଥିଲା ଅନାଦି କାଳରୁ ଭଗବାନଙ୍କର ନାମ ଅଛି କୃଷ୍ଣ ଗୋବିନ୍ଦ ଯେତେ ନାମ ଅନାଦି କାଳରୁ ଅଛନ୍ତି ଏସବୁ ନିତ୍ୟ ଭଗବାନଙ୍କର ଲୀଳା ନିତ୍ୟ ଭଗବାନଙ୍କର ଧାମ ନିତ୍ୟ ଭଗବାନଙ୍କର ପରିକର ନିତ୍ୟ ସବୁକିଛି ନିତ୍ୟ ଲୋକମାନେ ବୁଝିପାରନ୍ତି ନା ଯେଭଳି ଗୋଟେ ନାଟପାଟି ଆସୁଛି ଦେଖିବେ ଓଡ଼ିଶା ଉପରେ ଆସୁଛି ଆପଣ ଗୋଟେ ନାଟ କରିବ ନାଟ କରିବା ସମୟରେ ସିଏ ହିରୋ ହିରୋଇନ କମେଡିଆନ ସମସ୍ତେ ଏପରିକି ଟେଣ୍ଟ ଆଜିକାଲି ତ ଟେଣ୍ଟ ଚେୟାର ସବୁ ଧରିକି ଆସିକି ନାଟ କରୁଛନ୍ତି କି ନାହିଁ ସବୁ ଧରି ଆସି ନାଟ କରୁଛନ୍ତି ଏବଂ ନାଟ ଶେଷରେ ସବୁ ଉଠେଇକି ନେଇ ପଡ଼ୁଛନ୍ତି ଭଗବାନ ଯେତେବେଳେ ବ୍ରହ୍ମାଙ୍କର ଗୋଟିଏ ଦିନରେ ଏଠିକି ଆସନ୍ତି ପୁରା ସବୁ ଟେଣ୍ଟ ସହ ଏଠିକି ଆସନ୍ତି ଟେଣ୍ଟ କେମିତି ଆଣନ୍ତି ଏଇ ଯେଉଁ ବୃନ୍ଦାବନ ଅଛନ୍ତି ଏଇ ଯେଉଁ ମଥୁରା ଅଛନ୍ତି ଏଇ ଯେଉଁ ଦ୍ୱାରକା ଅଛନ୍ତି ଏଇ ଯେଉଁ ଅଯୋଧ୍ୟା ଅଛନ୍ତି ଭଗବାନଙ୍କ ଆସିବା ସମୟ ହେଇଗଲେ ଏସବୁ ଚିନ୍ମୟ ହେଇଯାନ୍ତି ସେ ଟେଣ୍ଟ ପଡ଼ିବ ସବୁ ଚିନ୍ମୟ ହେଇଯାନ୍ତି ବର୍ତ୍ତମାନ ସେ ବୃନ୍ଦାବନ ଅଛନ୍ତି କିନ୍ତୁ ଯମୁନା ବିପରୀତ ଦିଗରେ ବହୁନାହାନ୍ତି କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଥିଲା ବେଳେ ଯମୁନା ବିପରୀତ ଦିଗରେ ବୋହୁଥିଲା ଯାଆନ୍ତୁ ଦେଖି ଆସିବେ ରାମଘାଟରେ ଯମୁନା କିଭଳି ବିପରୀତ ଦିଗରେ ବୋହିଛି ଆଜି ବି ଅଛି ପାଷାଣ ତଳେ ଆଜି କେହି ବଂଶୀ ବଜେଇଲେ ପାଷାଣ ତଳିବ ନା କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଆସିଗଲା ପରେ ସେଠି ସବୁ ଚିନ୍ମୟ ହେଇଯାଏ ବୃକ୍ଷ ଲତା ସମସ୍ତେ ବି କଥା କୁହନ୍ତି ସବୁ ଚିନ୍ମୟ ଆଜି ବି ପ୍ରସ୍ତର ଉପରେ ଭଗବାନଙ୍କର ପଦଚିହ୍ନ ସବୁ ଚିହ୍ନ ଅଛି ଚିନ୍ମୟ ହେଇଯାଏ ଏ ଭଗବାନ ସେ ରାବଣ କଂସ କୁମ୍ଭକର୍ଣ୍ଣ ଯେତେ ଭଗବାନଙ୍କର ପାର୍ଶ୍ୱଦ ଯେତେ ଲୀଳାରେ ଭଗବାନ ସମସ୍ତଙ୍କୁ ଧରିକି ଆସନ୍ତି ଏଠି ଆମକୁ ଶିକ୍ଷା ଦିଅନ୍ତି ବାସ୍ ପୁଣି ସରିଲେ ପୁଣି ସମସ୍ତଙ୍କୁ ନେଇକି ଯାଆନ୍ତି କେବଳ ଆମ ଶିକ୍ଷା ପାଇଁ ସବୁ ଲୀଳା କରୁଛନ୍ତି କି ଭୁଲ ବୁଝିବା ଉଚିତ ନାହିଁ ତେଣୁ ଭଗବାନଙ୍କର ନାମ ଅନାଦି କାଳରୁ ଅଛନ୍ତି ତେଣୁ ବିଷ୍ଣୁ ତମାନେ କହୁଛନ୍ତି ଯେ ଚାରି ପ୍ରକାର ନାମ କରିବ ବୈକୁଣ୍ଠ ନାମ ଗ୍ରହଣ ଏ ବୈକୁଣ୍ଠର ନାମ ଏବଂ ଅଶେଷ ଅଘ ହରଂବିଦ ସ୍ୱାମୀପାଦ କହୁଛନ୍ତି ହଁ ଅଶେଷାନି ବାସନାନି ପର୍ଯ୍ୟନ୍ତାନି ସମୂଳାନି ଅଘାନି ପାପାନି ହରନ୍ତି କେହି ବି ଯଦି ଏଭଳି ସଙ୍କେତରେ ପରିହାସରେ ଅବହେଳାରେ ଆଉ ସ୍ତୋପରେ ନାମ ଗଲା ଅଶେଷ ବାସନା ସହିତ ପାପ ତାର ସମୂଳ ହେଇଯିବ ବାସନା ବି ତାର ଆସିବ ନା ନାମର ଏତେ ଶକ୍ତି ପୁଣି ଜମଉତ ମାନେ ପ୍ରଶ୍ନ ଉଠେଇଲେ ଜମଉତ ମାନେ କହୁଛନ୍ତି ଠିକ ଅଛି ଆମେ ଏଟା ମାନୁଛୁ କିନ୍ତୁ ନନୁନାୟମ ସଂକଳ୍ପ ପୂର୍ବକମ ବୈକୁଣ୍ଠ ନାମ ଗ୍ରହଣ ଗ୍ରହିତର କିନ୍ତୁ ପୁତ୍ର ସ୍ନେହ ପରବଶ ଜମଉତ ମାନେ ପ୍ରଶ୍ନ ଉଠାଉଛନ୍ତି ଆଜ୍ଞା ନାମର ସିନା ଏଟା ମହାତ୍ମ୍ୟ ଅଛି କିନ୍ତୁ ଅଜାମିଲେ ତ ସଂକଳ୍ପ କରିକି ନାମ କରିନି ସବୁ କାର୍ଯ୍ୟରେ ସଂକଳ୍ପ ଦରକାର ସଂକଳ୍ପ ଠିକ ନଥିଲେ ଯେଉଁଭଳି ପୁଣ୍ୟ କରିବେ ଦେଖିଛନ୍ତି ଆପଣ ଯଜ୍ଞ କରିବା ପୂର୍ବରୁ ଆଗେ ପୁରୋହିତ କରିବେ ତୁମେ ସଂକଳ୍ପ କର ଘରଟା ପ୍ରତିଷ୍ଠା କରିବେ କୌଣସି ଯଜ୍ଞ ପୂର୍ବରୁ କହିବେ ସଂକଳ୍ପ କର କାରଣ ଆପଣ ଯେତେବେଳେ ସଂକଳ୍ପ କରିବେ ଅରୁଆ ଚାଉଳ ଧରିବେ କି ଗୁଆ ଧରିବେ ଦୁର୍ବା ଦୁବ ଧରିବେ ମୁଁ ସଂକଳ୍ପ କରୁଛି ମୋର ଗୋଟେ ସନ୍ତାନ ହେଉ ବା ମୋର ଘରଟି ଶୁଭ ହେଉ ବା ମୋର ବିଜନେସ୍ ଲାଭ ହେଉ ସଂକଳ୍ପ ପରେ କାର୍ଯ୍ୟ ଆରମ୍ଭ ହୁଏ ତେଣୁ ଜମଉ ତ କହୁଛନ୍ତି ଇଏ ତ ସଂକଳ୍ପ କିଛି କରିନଥିଲେ ଅଜାମିଲ ତ ସଂକଳ୍ପ କରିକି ନାମ କରିଲେ ତାକୁ କେମିତି ଫଳ ମିଳିବ ସେ ଭଗବାନଙ୍କର ନାମର ମହାତ୍ମ୍ୟ ଭଳି ବିଶ୍ୱତମାନେ କହୁଛନ୍ତି ଭଗବାନଙ୍କ ନାମରେ କିଛି ସଂକଳ୍ପ ଦରକାର ନାହିଁ ଜୀବନରେ ଯିଏ ଯେଉଁ ରାସ୍ତାରେ ଅଛି ଯେଉଁ ମୁହୂର୍ତ୍ତରେ ସେ ଭଗବାନଙ୍କଠାକୁ ମୁହଁ ଚାହିଁବ ଯେଉଁ ମୁହଁ ବୁଲେଇବ ଯେଉଁ ସମୟରେ ସଂକଳ୍ପ ଥାଉ ନ ଥାଉ ଭଗବାନଙ୍କର ନାମ ଆରମ୍ଭ କରିଦେବ ଏକ୍ସିଡେଣ୍ଟାରେ ଯାହାକୁ କୁହାଯାଏ ସେ ଉଦ୍ଧାର ପାଇଯିବ ବିନା ସଂକଳ୍ପ କରି ଯଦି କେହି ନାମ କରି ମୃତ୍ୟୁବରଣ କରୁଛି ଏକ୍ସିଡେଣ୍ଟାଲି ସେ ଭଗବାନଙ୍କ ଲୋକକୁ ଯିବ ମନେ ରଖନ୍ତୁ ଏଇ ପାଞ୍ଚ ଜଣ ତିନି ଛଅ ଜଣ ଏ ଛଅ ପ୍ରକାର ଯଦି ମୃତ୍ୟୁବରଣ କରନ୍ତି କୌଣସି ସଂକଳ୍ପ ନଥାଏ ଏକ୍ସିଡେଣ୍ଟରେ ହେଇଗଲା ସେ ଉଦ୍ଧାର ପାଇଛି ବିଷ୍ଣୁ ତମାନେ କହିଛନ୍ତି ଅଜାମିଳି ସଂକଳ୍ପ ନ କରିଥାଉ ସେ ଏକ୍ସିଡେଣ୍ଟାଲି କରିଥାଉ କିନ୍ତୁ ନାମ ସେଟା ମହାତ୍ମ କଣ ନା ପତିତ ସ୍କଳିତ ଭଗ୍ନ ସନ୍ଦଷ୍ଟ ସ୍ତପ ଆହତ ହରିର ଇତି ଅବସେନ ଆହ ପୁମାନ ହର୍ତ୍ତି ଜାତନା ପୁମାନ ନ ଅହର୍ତ୍ତି ଜାତନା, ବ୍ୟକ୍ତି ନ ଅହର୍ତ୍ତି ଜାତନା, ଯମପୁରକୁ ଯିବ ନା କଣ କଲେ ନା, ଏଇ ଛଅ ପ୍ରକାର ଲୋକ ସଂକଳ୍ପ ନ କରି ଯଦି ଆକ୍ସିଡେଣ୍ଟାଲ ବିବଶ ହରିର ଇତି ଅବସେନ, ସ୍ୱାମୀପାଦ କହୁଛନ୍ତି ଅବସେନା ପି ଯେ ହରିରୀତି ତ୍ୟାହୁ ସ ଜାତନା ନ ହର୍ତ୍ତି, ଅବସନ ଏ ଅବସନ ମାନେ ଆକ୍ସିଡେଣ୍ଟାଲ ପତିତ କି ରାସ୍ତାରେ ଯାଉଛି ହଠାତ୍ ସ୍ଲିପ୍ ମାରିଲା ନା ଏଟା ସ୍କଳନ ପତିତରେ, ସ୍ୱାମୀପାଦ କହୁଛନ୍ତି ପ୍ରାସାଦ ଆଦି ଭିଓ ଗୋଟେ ଉଚ୍ଚ ଗଛକୁ ଚଢ଼ିଛନ୍ତି ବା ପ୍ରାସାଦକୁ ଚଢ଼ିଛନ୍ତି, ଗୋଟେ କୋଠା ଉପରେ ଠିଆ ହେଇଛନ୍ତି, ହଠାତ୍ ପଡ଼ିଗଲେ, ଆପଣ ଅଲଗା କାମରେ ଯାଇଛନ୍ତି, କିଛି ସଂକଳ୍ପ ନଥିଲା, ହଠାତ୍ ପଡ଼ିଗଲେ, କିନ୍ତୁ ହରି ବୋଲି କହିଦେଲେ ବା କୃଷ୍ଣ ବୋଲି କହିଦେଲେ, ଆପଣ ତ ସଂକଳ୍ପ କରିନାହାନ୍ତି ନା, ଜାଣିନାହାନ୍ତି ଆପଣ ପଡ଼ିବେ ବୋଲି, ହଠାତ୍ ପଡ଼ିଗଲେ କିନ୍ତୁ କହିଦେଲେ, ମୁଖରୁ ବାହାରି ପାରିଲ, ସେ ନଳକପୁରକୁ ଯିବା, ଜୀବନ ସାରା ପାପ କରିଥାଉ। ବିଷ୍ଣୁ ତ ସ୍ୱୟଂ ପ୍ରବଚନ ଦେଉଛନ୍ତି, ହରିର ଇତି ଅବସେନାପି ନ ପୁମାନ ହର୍ତ୍ତି ଜାତନା ପତିତ ସ୍କଳିତ, ସ୍କଳିତ ମାନେ ମାର୍ଗ, ସ୍ୱୟଂପାଦ ମାର୍ଗ, ଗାଡ଼ି ନେଇକି ଯାଉଛନ୍ତି, ଗାଡ଼ି ସ୍ଲିପ୍ ମାରିଲା, ହେ ହରି ବୋଲି କହିଲେ କିନ୍ତୁ ଆକ୍ସିଡେଣ୍ଟ ହେଇଗଲା, ଆପଣ ପଡ଼ିଗଲେ, ମୁଣ୍ଡ ମୁଣ୍ଡ ବାଡ଼ି ହେଇଗଲା, ଆପଣ ପ୍ରାଣ ଚାଲିଗଲା, କିନ୍ତୁ ହରି ବୋଲି କହିଛନ୍ତି। ହଉ ଏଇଥିପାଇଁ ତ ଅଭ୍ୟାସ କରିବା ଦରକାର, ଅଭ୍ୟାସଟା କେଉଁଥି ପାଇଁ, କାରଣ ମୃତ୍ୟୁର କୌଣସି ଗୋଟେ ପ୍ଲାନ୍ ନାହିଁ। ମୁଁ ଆପଣଙ୍କୁ କହୁଥିଲି ନା ମୃତ୍ୟୁର ବାଉଣ୍ଡ୍ରୀ, ବୃଦ୍ଧ ଅବସ୍ଥାର ମୃତ୍ୟୁର ବାଉଣ୍ଡ୍ରୀ, କିନ୍ତୁ କାଳ ଏଭଳି ବନ୍ଧୁକ ଧରିଛି ଯେକୌଣସି ସମୟରେ ଯାହାକୁ ସୁଟ୍ କରିପାରେ, ତେଣୁ ସବୁ ସମୟରେ ପ୍ରସ୍ତୁତ ହେବା ଦରକାର। ଜୀବନରେ ସବୁ ପାଇଁ ଆମର ଯୋଜନା ଅଛି, କେତେଜଣ ମୃତ୍ୟୁ ପାଇଁ ଯୋଜନା କରୁଛନ୍ତି, ଯମରାଜ ଯଦି ମୃତ୍ୟୁର ଲାଇସେନ୍ସ ବି ଦେଉଛନ୍ତି, ଆମେ ବି ପୁଣି ଚିନ୍ତା କରୁଛେ ନା ମୁଁ କେମିତି ବଞ୍ଚିବି। ଯେଉଁ ସମୟରେ ଆପଣ ଜାଣିଲେ ରୋଗ ହେଲା ଅତି ଦୂରାରାଧ୍ୟ ରୋଗ, ସେ ସମୟରେ ଆଉ ମେଡିସିନ ଖାଇବା ଉଚିତ ନାହିଁ, ଶରୀରକୁ ଚଳେ ଯେତେ ଶୀଘ୍ର ପ୍ରସ୍ତୁତ ହେଇଯାଆନ୍ତି। ବାସ୍ ଗୋଟେ ଶ୍ଳୋକ ତ ଅଛି ନୀତିଶ ଶାସ୍ତ୍ରରେ, କୌଣସି ମେଡିସିନ ବାସ୍ତବରେ କିଛି କାର୍ଯ୍ୟ କରିପାରିବନି, ଏବଂ ବିଶ୍ୱର ଯିଏ ସବୁଠୁ ବଡ ମାନେ ଚିକିତ୍ସକ ଜଣେ ଋଷି ଥିଲେ, ସେ ଲେଖିଛନ୍ତି ମନ୍ତ୍ର ବିନା କୌଣସି ଔଷଧର କିଛି ଶକ୍ତି ନାହିଁ, ଭଗବାନଙ୍କ ନାମ ବିନା। ଯଦି ଔଷଧ ଖାଉଛନ୍ତି ଭଗବାନଙ୍କ ନାମ କରି ଭୋଜନ କରିବେ, ଆଉ ଯଦି ଶରୀର ଅତି ଅସୁସ୍ଥ ହେଇଯାଏ, ଯେଭଳି ଜଣେ ଜଣେ ଲୋକ ଚାରିଥର ପାଞ୍ଚ ଥର ଅପରେସନ ହେଇକି ବଞ୍ଚିକି ରହିଛନ୍ତି, କାହିଁକି କ'ଣ ଦରକାର ଅଛି, ଜାଣିଲେ ମୋର ମୃତ ଅବସ୍ଥା ଆସିଗଲା, ପ୍ରସ୍ତୁତ ହେଇଯାଆନ୍ତୁ, ଭଗବାନଙ୍କୁ ସ୍ମରଣ କରନ୍ତୁ। ଯେତେ ନେଚୁରାଲ ଡେଥ, ଔଷଧ ଖାଇ ଶରୀରକୁ କୃତ୍ରିମ ଭାବରେ ରଖି କଷ୍ଟ ପାଇ କ'ଣ ଲାଭ ଅଛି, କାରଣ ଯେକୌଣସି ଦିନ ଆପଣଙ୍କୁ ଛାଡ଼ିବାକୁ ପଡ଼ିବ ଜଗତ, ଆପଣ କେବେ ହେଲେ ପ୍ଲାନ୍ ପ୍ରୋଜେକ୍ଟ କରି ରଖିପାରିବେ ନା, ଆମେ ସବୁବେଳେ ଯୋଜନାରେ ଚାଲିଛେ ମୁଁ ବଞ୍ଚିକି ରହିବି, ବଞ୍ଚିକି ତୁମେ ରହିପାରିବ ନା। ତୁମେ ଏଠି ସେ କହୁଛନ୍ତି ସ୍କଳିତ, ଯେକୌଣସି ସମୟରେ ମୃତ୍ୟୁ ଆସିପାରେ, କୌଣସି ଯୋଜନା ଆମର ନାହିଁ, ମୃତ୍ୟୁ ପାଇଁ ଆମର କୌଣସି ଯୋଜନା ନାହିଁ, ବଞ୍ଚିବା ପାଇଁ ଯୋଜନା ସମସ୍ତେ କରୁଛନ୍ତି, ମରିବା ପାଇଁ କେହି ଜଣେ ଯୋଜନା କରୁନାହାନ୍ତି। ମରିବା ପାଇଁ ଜମରା ଯୋଜନା କରିଦେଲେ ସୁଦ୍ଧା, ଭଗବାନ କରିଦେଲେ ସୁଦ୍ଧା, ଆମେ ଚାହୁଁଛୁ ସେ ଯୋଜନାକୁ ଅଟକେଇବା, ଏ ତ ଆମର ଅବସ୍ଥା। ଜଣେ କେବଳ ମରିବା ପାଇଁ ଯୋଜନା କରେ, କିଏ ସାଧୁ, ସାଧୁ ଜୀବନ ସାରା ତାର ଯୋଜନା କିଭଳି ଭଲ ଭାବରେ ମରିବ, କାରଣ ଏ ମୃତ୍ୟୁ ପରେ ପରଜନ୍ମ ଗୋଟେ ଅଛି ନା, ତେଣୁ ସାଧୁ ସେଥିପାଇଁ ସବୁଦିନ ପ୍ରସ୍ତୁତ ହେଇକି ରହିଛି, ଯେକୌଣସି ଆମର ମୃତ୍ୟୁ ଆସିବ ଠିକ ଅଛି, ସ୍କଳିତ ପାଦ ଖସିଗଲେ ଆମେ ହେ କୃଷ୍ଣ କହିବୁ, କିନ୍ତୁ ଯାହାର ଅଭ୍ୟାସ ନଥିବ ସେ ପାଦ ଖସିଗଲେ ବୋଲୁ ବାପଲୋ, ଦେଖୁଛ ଜ୍ୱର ହେଲେ, ଜ୍ୱର ହେଲେ ବୋଲୁ ବାପଲୋ ଭଗବାନ ନାମ ନେବେ, ଅଭ୍ୟାସ। ସେଥିପାଇଁ ସବୁଦିନ ଭଗବାନଙ୍କର ନାମ କରିବା ଦରକାର, କେତେବେଳେ ସ୍କଳନ ହେଇଯିବ ଗାଡ଼ିରେ ବା ରାସ୍ତାରେ ପଡ଼ିଯିବା, ପତିତ ସ୍କଳିତ ଭଗ୍ନ, ଭଗ୍ନ ଶବ୍ଦ ଅର୍ଥରେ କହୁଛନ୍ତି ଭଗ୍ନ ଗାତ୍ର, ଶରୀର ମାଡ଼ ହେଇକି ଏଇଠି ଯାଉଛନ୍ତି, ହଠାତ୍ ମାଡ଼ ହେଇଗଲା, ଆକ୍ସିଡେଣ୍ଟ ହେଇଗଲା, ଗାଡ଼ି ଗାଡ଼ି ଆକ୍ସିଡେଣ୍ଟ, ଆପଣ ଶରୀର ନଷ୍ଟ ହେଇଗଲା, କିନ୍ତୁ ଆପଣ ଯୋଜ ଜାଣନ୍ତି ନା ଆକ୍ସିଡେଣ୍ଟ ହେବ ବୋଲି, କିନ୍ତୁ ହରି ବୋଲି କହିଦେଲେ, ଆପଣ ନର୍କ ପ୍ରଭୁଛିଗଲେ। ଭଗ୍ନ ସନ୍ଦଷ୍ଟ ସର୍ପ ଦଂଶନ କରିଛି, ସର୍ପ ଆଦି ଭିଓ ସର୍ପ ସାପ ମାରିଦେଉଛି, ଶରୀରରେ ଜ୍ୱଳନ ହେଉଛି, ମୃତ୍ୟୁ ସମୟ ଭୟଙ୍କର ସର୍ପ ମାରିଛି, ଆପଣ ହେ ହରି ବୋଲି କହିଦେଲେ, ଆପଣ ନର୍କ ପ୍ରଭୁଛିବେ ନା। ସ୍ତପ ଆହତ ଜ୍ୱରରେ କେହି ମୃତ୍ୟୁବରଣ କରୁଛି, ନାମ କରିକି ସନ୍ଦଷ୍ଟ ସ୍ତପ ଆହତ, ଆହତ ମାନେ ଦଣ୍ଡା ଦିବ୍ୟ, କି ବାଡ଼ଉଛି, କି ଗୋଟେ ଲୋକକୁ ବାଡ଼େଇ ବାଡ଼େଇ ମାରୁଛନ୍ତି, କି ଗୋଟେ ଲୋକ ହଠାତ୍ ଆପଣଙ୍କୁ ପିଟିଦେଲା, ହେ ହରି ବୋଲି ଆପଣ କହିଥିଲେ। ଯେତେ ଅନନ୍ତ ଜନ୍ମର ପାତ କି ଥାଉ, ଆପଣ ସଂକଳ୍ପ ନ କରିଥାନ୍ତୁ, କିନ୍ତୁ ନାମ ବାହାରିଲା ମାନେ ଆପଣଙ୍କର ପ୍ରାଶ୍ଚିତ ହେଇଯିବ। ସେଥିପାଇଁ ଇଏ କହୁଛନ୍ତି ବିଷ୍ଣୁ ଭକ୍ତ ମାନେ, ଅଜାମିଲ ଯଦିଓ ସଂକଳ୍ପ କରିନି, ସଂକଳ୍ପ ନ କରି ନାମ କରିଛି ମାନେ ତାର ନାମର ଫଳ ସେ ପାଇଯାଇଛି, ସେ ଅନର୍କ ପ୍ରଭୁଛି ମାନେ। ବିଷ୍ଣୁ ଭକ୍ତ ମାନେ ପୁଣି ପ୍ରଶ୍ନ ଉଠେଇଲେ, ଏ ଜମଭୂତ ମାନେ, ଜମଭୂତ ମାନେ ଛାଡ଼ୁନାହାନ୍ତି, ଯେତେ ପ୍ରକାର ଯୁକ୍ତି ସବୁ କରୁଛନ୍ତି, ବର୍ତ୍ତମାନ ସେ ପ୍ରଶ୍ନ ଉଠାଉଛନ୍ତି, ତଥାପି ପ୍ରାୟଶ୍ଚିତମ ଇଦମ ଇତି ଜ୍ଞାନ ତ ନ ଉଚ୍ଚାରିତ। ଅଜାମିଲ ତ ଜାଣିନାହିଁ ଯେ ମୁଁ ନାମ କଲେ ମୋର ପ୍ରାଶ୍ଚିତ ହବ, ଯିଏ ଜାଣିନାହିଁ ତାକୁ କେମିତି ନାମର ଫଳ ମିଳିବ, କିଏ ଉଠାଉଛନ୍ତି ପ୍ରଶ୍ନ ଜମଭୂତ ମାନେ। ଅଜାମିଲ ଜାଣିନି ନାରାୟଣ ନାମର ଫଳ କ'ଣ, ତାକୁ କେମିତି ନାରାୟଣ ନାମର ଫଳ ମିଳିବ। ବର୍ତ୍ତମାନ ବିଷ୍ଣୁ ତମାନେ କହୁଛନ୍ତି, ନା ଅଜ୍ଞାନାଦ ତଥା ଜ୍ଞାନାଦ ଉତ୍ତମ ଶ୍ଲୋକ ନାମ ଯତ୍ ସଂକୀର୍ତ୍ତନ ମଘ ପୁଂସ ଦେହତେ ଧୋଯଥା ନଲ। ଅଜ୍ଞାନ ଅଥବା ଜ୍ଞାନ, କିଏ ଜାଣିକି ହଉ କି ଅଜାଣତରେ ହଉ, ଉତ୍ତମ ଶ୍ଲୋକ ନାମ ଯତ୍, କି ଯଦି ଭଗବାନଙ୍କର ନାମ କରୁଛି ଉତ୍ତମ ଶ୍ଲୋକ, ଭଗବାନଙ୍କର ନାମ ଉଦ୍ଗତ ତମ ଯଶ, ଉତ୍କଳ ଉତ୍ତମର ଦୁଇଟା ଅର୍ଥ, ଉତ୍ତମ ଶ୍ଲୋକ ସବୁଠୁ ଶ୍ରେଷ୍ଠ ଶ୍ଲୋକ, ଆଉ ଗୋଟେ ଉତ୍ତମର ଅର୍ଥ ଉଦ୍ଗତ ତମ, ଯେଉଁ ଭଗବାନଙ୍କ ନାମରେ କୌଣସି ତମ ନାହିଁ, ସଂସାରର କୌଣସି ଗୁଣ ସ୍ପର୍ଶ ନାହିଁ। ଆମର ନାମ ଆମ ଭିତରେ ବହୁତ ପାର୍ଥକ୍ୟ, ଭଗବାନଙ୍କ ନାମ ଭଗବାନଙ୍କ ଭିତରେ କୌଣସି ପାର୍ଥକ୍ୟ ନାହିଁ। ଆମ ନାମ ରାମ ହେଇଥିବ କିନ୍ତୁ ଗୁଣ ଥିବ ସବୁ ରାବଣର, ନାମ ହେଇଥିବ ବାବାଜୀ କିନ୍ତୁ ଏକ ନମ୍ବର ପାଜି ହେଇଥିବା, ପଦ୍ମଲୋଚନ କିନ୍ତୁ ଆଖି ହେଇଥିବ କଣା, ଏ ନାମର କଣ ମୂଲ୍ୟ ଅଛି? ଦେଖୁନ ସମସ୍ତଙ୍କ ନାମ ଯାହା ଥିବ ଭଗବାନଙ୍କର ନାମ, ତାଙ୍କ ତାର ଗୁଣ ଭିନ୍ନ, ଏ ଯାହା ବି ନାମ ଆମର ଥିବା ଆମର ନାମ ଠାରୁ ଆମର ଗୁଣ ଭିନ୍ନ, କିନ୍ତୁ ଭଗବାନଙ୍କର ନାମ ଠାରୁ ଭଗବାନଙ୍କର ଗୁଣ ଭିନ୍ନ ନୁହେଁ। ତେଣୁ ଭଗବାନଙ୍କର ନାମ ହେଉଛି ଅରିଜିନାଲ ନାମ, ଆଉ ଯେତେ ଜଗତର ନାମ ସବୁ ଡୁପ୍ଲିକେଟ୍ ନାମ, କାରଣ ଆପଣଙ୍କର ଯେଉଁ ସବୁ ନାମ ଏଗୁଡ଼ା ନଥିଲା କି ରହିବ, ଏ ପ୍ରେଜେଣ୍ଟ ନାମ, ୟା ପରେ ଚେଞ୍ଜ ହେଇଯିବ। ତେଣୁ କେହି ଜାଣିକି ହଉ, ଜ୍ଞାତରେ ହଉ କି ଅଜ୍ଞାତରେ ହଉ, ତେଣୁ ଜମଭୂତ ମାନେ ଯୁକ୍ତି ଉଠେଇଲେ ଯେ ସେ ଅଜାମିଲ ତ ଜାଣିନେଇ ଯେ ନାରାୟଣ ନାମ କଲେ ମୋର ପ୍ରାଶ୍ଚିତ ହବ, ସେ ଅଜ୍ଞାତରେ ନାରାୟଣ ନାମ କରିଛି, ତାକୁ କେମିତି ଫଳ ମିଳିବ? ବିଷ୍ଣୁ ତମାନେ କହୁଛନ୍ତି, ଏ ଉଦ୍ଗତ ତମ, ସଂସାରର ତମ ଯେଉଁ ନାମରେ କୁ ସ୍ପର୍ଶ କର, ଯେଉଁ ଭଗବାନଙ୍କର ନାମ, ତାକୁ କେହି ଜାଣିକି ହଉ ଅଜାଣତରେ, ଜାଣିକି କରୁ ବା ଅଜାଣତରେ କରୁ, ଅଜ୍ଞାତ ଅଥବା ଜ୍ଞାତ ଉତ୍ତମ ଶ୍ଲୋକ ନାମ ଯତ୍ ସଂକୀର୍ତ୍ତନମ ଦହେତେ ଧୋ, ଏ ସଂକୀର୍ତ୍ତନମ ଅଘପୁଂସ ଦହେତେ ଧୋ ଯଥା ନଳ। ବ୍ୟକ୍ତିର ଅଘକୁ ପାପକୁ ନଷ୍ଟ କରିଦିଏ, ଜାଣିଛ ହବ ଜାଣିଛ କିଭଳି, ତୁଳନା ଦେଲେ ଏଧ ଯଥା ଅନଳ, ଗୋଟେ କାଠକୁ ପୁରା ପୁରେଇ ଦିଆଯିବ ଅଗ୍ନିରେ, ଅଗ୍ନିରେ କି ଜାଣିକି କାଠ ପୁରାଉ କିମ୍ବା ନ ଜାଣି କାଠ ପୁରାଉ, ଅଗ୍ନିରେ ଧର୍ମଟା କଣ ପଡିବ? ଭାଗବତ ଭାବନ୍ତ ନା କେବଳ କୁହାଯାଇଛି ତୁମେ ସବୁବେଳେ ଖାଲି ଅନ୍ଧ ଭାବରେ ଗ୍ରହଣ କର, ନା ଯୁକ୍ତି କର, ଯୁକ୍ତି କଲେ ତୁମେ ପାରିବ ନା। ବୈଜ୍ଞାନିକ ମାନେ ଆଜିକାଲି ଯେଉଁମାନେ ପାଠ ପଢୁଛନ୍ତି, ସେ ଟୋକାଙ୍କୁ ଡାକିଲେ ସେ ଯୁକ୍ତି କରିବେ ଆମ ସାଙ୍ଗରେ ପାରିବେ ନା? ଅଗ୍ନିର ବସ୍ତୁଧର୍ମ ହେଲା ଆପଣ ଜାଣିକି ହଉ ନ ଜାଣିକି ହଉ ହାତ ପୁରେଇଲା ମାନେ ସେ ପୋଡ଼ିବ, ଏଇଟା ଅଗ୍ନିର ବସ୍ତୁଧର୍ମ। ଯଦି କରେଣ୍ଟର ବସ୍ତୁଧର୍ମ କଣ, କରେଣ୍ଟର ବସ୍ତୁଧର୍ମ ହେଲା ଆପଣ ତାକୁ ଜାଣିକି ଛୁଅନ୍ତୁ ନ ଜାଣିକି ଛୁଅନ୍ତୁ, ଛୁଇଁଲା ମାନେ ସେ ସକ୍ ମାରିବ। ଯଦି ସବୁ ବସ୍ତୁର ଗୋଟେ ବସ୍ତୁଧର୍ମ ଅଛି, ଭଗବାନଙ୍କ ନାମର ବସ୍ତୁଧର୍ମ ନାହିଁ, ଭଗବାନଙ୍କ ନାମର ବସ୍ତୁଧର୍ମ ଏଇଟା ହେଲା। ସ୍ୱାଇଁପାଦ କହୁଛନ୍ତି, ବାଳକେଣ ଅଜ୍ଞାନାତ ଅପି ପ୍ରକ୍ଷିପ୍ତ ଅଗ୍ନି ଯଥା କାଠର ଆସି ତହ ତିତତ୍ବ। ଗୋଟେ ଛୋଟ ପିଲା ଗୋଟେ କାଠ ନେଇଯିବ, ସେ ଫୋପାଡ଼ି ଦେବ ନିଆଁ ଭିତରକୁ, ନିଆଁ କ'ଣ କହିବ କି ଇଏ ଛୋଟ ପିଲାଟେ କାହିଁକି କାଠ ଫୋପାଡ଼ିଲା, ମୁଁ ଆକୁ ଜାଳିବି, ଅଗ୍ନି କ'ଣ ଏହା କହିବ? ଅଗ୍ନି ଧର୍ମ ହେଲା ସେ ପୋଡ଼ିବ। ତେଣୁ ଜମଲ ତମାନେ ଯେଉଁ ପ୍ରଶ୍ନ କଲେ, যে অজামিল জাণিকি করে এই নামটা হচ্ছে প্রাশ্চিত না নজাণিক করু কে নজাণিক বি যদি ভগবান নামর কেতে শক্তি কোণ যে জাণিনি করুছি সংকীর্তন অঘপুংস দহে এধো যথান যেভাবে কাঠ এ অগ্নি কাঠ কু যে কাঠ পকাউছি গোটে ছোট পিলা কাঠ পকাইলে সে পোড়ি দেউছি সেভাবে যে ভগবান নাম কীর্তন করব তার পাপ নষ্ট হয়ে যাব সংকীর্তন সংকীর্তন আর নাম কীর্তন ভিতরে পার্থক্য কোণ নাম কীর্তন জপমালার আমি এ নাম জপ যে জপমালার করুছে এতে তো দশটা অপরাধ প্রতি আমি সতর্ক হওয়া পড়ব তাহলে ভক্তি প্রাপ্ত হওয়া কিন্তু সংকীর্তন মহাপ্রভু সবাই সংকীর্তন উপরে গুরুত্ব দিয়েছেন নাম কীর্তন এতে অধিক চিত্ত শুদ্ধি হব পাপ নষ্ট হব অধিক সেই সংকীর্তন মিলিত্বা কীর্তন সে আপনার দেখুন এইটা কেউটি হয়েছিল অষ্টপ্রহরী না চব্বিশ প্রহরী আমার আগুন সবু সবু গাঁ গণ্ডার সবুড়ে কেবল নাম কীর্তন হতো না সংকীর্তন হতো না সংকীর্তনের এতে শক্তি সব পাপকে নষ্ট করব হরে কৃষ্ণ 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 হরে 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 রাম 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 হরে হরে না সংকীর্তন সে গাঁ গণ্ডার আপনার যে ভক্ত মানে অনেক যে মন্দির অনেক সময় আছে আসবে গোটে জায়গায় বসবে গোটে দিন অধ ঘন্টে বসি ভগবান নাম করতু পনেরো মিনিট নাম করতু নামর এত শক্তি এটি কৌন দেহ দেহতে দহেতে অধ যথা নল ওড়িয়ার দেখুন জ্ঞানে ও জ্ঞানে যে প্রাণী স্মরণ করে চক্রপাণী নামক রই সংকীর্তন পাপকু করই দহন যেসনে বহু কাষ্ট রাশি অনল প্রবেশ বিনাশী সুন্দর অনুবাদ যেভাবে অনল কাঠক দহন করে সেভাবে ব্যক্তির যেতে পাপ যদি নাম সংকীর্তন করে তার সব পাপ নষ্ট হয়ে যাব বর্তমানে সে যুক্তি করছেন পুনে এ হচ্ছে শেষ যুক্তি আউ জমস তোমার কিছু প্রশ্ন আপনারে আশ্ন অছে লাস্ট প্রশ্ন সে কৌন ননু ইদমপি পর্ষত অনুপদিষ্ট শ্রদ্ধাহীন চ কথম প্রায়শ্চিত সাত ইতিহা অজামিল তো শ্রদ্ধার করি লোক মানে কুহতি না তোর তো ঠাকুর প্রতি গোটে মন নাই আদ্ধা নাই আস্তবিক আমি শ্রদ্ধা করা উচিত কিন্তু কোণ করা আমার শ্রদ্ধাটা পরিবর্তন হয়ে যাচ্ছে সংসার প্রতি আমার শ্রদ্ধাটা পড়েছে পিলা ছুয়া ঘর দ্বার নিজের দেহ ইয়া প্রতি এত আসক্তি বড়ি যাই ভগবান প্রতি শ্রদ্ধা বড়াইবাটা বহু কাঠিকর পাঠ হয়ে যাচ্ছে আমি কাঠিকর পাঠ এই স্বাভাবিক দেখুন যেত ভগবান সেবা করছেন ভগবান সেবা সময় সব সময় মনে হচ্ছে কেতে কমসে কমরে ভগবান সেবা করে পারি কিন্তু যেত নিজের শরীর কাম বা নিজের সম্বন্ধের কার বিবাহ রয়েছে সেতবে চিন্তা কেতে বেশি ঠু বেশি মু আনন্দ করি ইয়ে আমার স্বভাব না কিন্তু শ্রদ্ধাটা এটি অছি জনে যাহাকু ভালো পাউছি সে তাকু শ্রদ্ধা করিব তাপাই অধিক তার নাম নব আমি ভগবান ভালো পাই না আমি ভুলি যাইছি না বহুদিন এটা গোটে নূয় জিনিস ভাই আমি লাগুছে তুমি সাধু সঙ্গ কাই করা যায় সতাং প্রসঙ্গাত মম বীর্য সম্বিদ প্রবিশ্য উৎকর্ণ রসায়ন কথা তজ্জ সনাতা সপবর্গ বৎমনি শ্রদ্ধা ভক্তি রতি অনুক্রমিষ্যতি শ্রদ্ধা শ্রদ্ধাটা হচ্ছে ভক্তি ঘরর ফাউন্ডেশন শ্রদ্ধাটা কেমতি বড়ি সাধু সঙ্গ যেতে ভগবান কথা শুনবে যেতে সাধু সঙ্গ করবে যেতে ভাগবত শ্রবণ করবে শ্রদ্ধাটা বড়ি ভগবান প্রতি কারণ আমার শ্রদ্ধাটা ট্রান্সফর হয়ে যাই বর্তমানে সংসার প্রতি যেতে আপনার দেখুন জনে টিভি কি ভালো পাওছি বা গোটে ফিল্ম গীত কু ভালো পাওছি বা গোটে হিরো কু ভালো পাওছি কাহিঁকি সে কাহিঁকি তা প্রতি তা আসক্তি আসলা তা বিষয়ে সবটু বেশি জিনিস জাঁছি না ব্যক্তি যা বিষয়ে অধিক জাঁে তাকে সে ভালো পায় আমি ভগবান বিষয়ে সবটু কম জাঁছি সে ভগবান কম ভালো পাওছ তেম সাধু সঙ্গে ভগবান ভালো পাইব পড়ব শিখবাক পড়ে শ্রদ্ধাটা তেমন জমাও তোমার কোন প্রশ্ন উঠাইলে অজামিল তো শ্রদ্ধার করে নি তাকে আমার ফল মিলব বহুত ভক্ত কু আগে আমি যেটা জপ করছো আমার ইচ্ছা হ ইচ্ছা হবনি ইচ্ছাটা হবনি কারণ জপমালাটা এই এবে ধরলে দশ বর্ষ কি পাঁচ বর্ষ কি দি বর্ষ পূর্ব দশ বর্ষ পূর্ব কোণ করলে এই জন্মরে কোণ করলে হিসাব করতু গাড়ি ব্যাগের লা গাড়ি একবার কমিটি এক যাব ব্যাগের আপনার গাড়ি নৌ গাড়ি পড়াই যাব এক দুই তিন আগে নিউট্রাল আসবে তো নিউট্রাল পিরিয়ড কু আসলে তাপরে এক দুই তিন পকাইব গাড়ি তো পুরা ব্যাগের লা না এই পাঁচ বর্ষ পূর্ব আমি কোণ করলে সাংে সাং মাড়ি দেব ধর না মাড়ি করবা কাহ মনটা কাজ স্থির হুনি হয়ে গাড়ি তোমার ব্যাগের লা যেত ব্যাগের পকাই দিল যেত ভালো পাওয়া দিল সংসারক সেত ভালো পাই চেষ্টা কর গাড়ি নিউট্রাল হব তাপরে আগ গিয়ার পকাই আপনার তো গাড়ি পুরা ব্যাগের রয়েছে কেমন চলবে তবে শ্রদ্ধাটা বড়িয়া পড়ি সাধু সঙ্গে কেবল বড়ব শ্রদ্ধা ঘরে বড়ব না কেবল ভগবান কথা শুনলে সাধু সঙ্গে শ্রদ্ধা বড়ব জনে আজ মদ্যপ মদকু এত কে ভালো পাচ্ছি পচারলে তা আখড়া গোটে মিলে যাই তা টেস্ট এমনি টেস্ট চখাই দিয়েছেন মাগণা আগে দিয়ে মাগণা দেলে রে ভাই তু নে সে যেত পি দেলা তাপরে দিয়ে এত তার শ্রদ্ধা বিশ্বাস আসিগাল সে ঘর দ্বারা বিকি কি সে আখড়া উচাল শ্রদ্ধার তার কেমতি আসলা গোষ্ঠীর না আর ভক্ত গোষ্ঠী নহলে সাধু সঙ্গ কাই আগে পূর্ব পূর্বপুরুষ লোক ভাগবত টুঙ্গি বসুলে ভাগবত এই গোটিয়ে কন লোক বর্ষক দুই থর তিন থর এবার ভাগবত সপ্তাহ করে শুনুলে কাই শ্রদ্ধাটা বড়ব কারণ আমি জীবন স্বাভাবিক আমার পিলা ছুঁ আসক্তিটা রয়েছে এটা চাইলে বি সাত দিন শুনলে ইয়ে দুই তিন দিন ব্যাটেরি চার্জ হলা ভাল রয়ে পুঁ ব্যাটেরি গলা চার্জর হলে তো চার্জ করবে তেমনি ইয়ে অবস্থা হয়ে যাচ্ছে তেমনি শ্রদ্ধাটা সাধু সঙ্গে বড়ব তেমন আমি কে মোট শ্রদ্ধার মু ডাকি না মন শ্রদ্ধা করব না কারণ ভগবান সে ভালো পাইনি না এই অভ্যাসটা করব সাধু সঙ্গে কৃষ্ণ নাম এই মাত্র চাই সংসার জিনিসটা আর কোন বস্তু না মহাপুর কে সংসার জয় করা দুটা জিনিস সাধু সঙ্গ আর কৃষ্ণ নাম ভগবান নাম করবে যেটি ভগবান কথা সাধু সঙ্গ শুদ্ধ কথা শুনে বাস উদাহর সরল জিনিস তেমন এটি কৌন অজামিল তো শ্রদ্ধার ডাকিনি তা কেমন নারায়ণ নামর ফল মিলব ইয়ে গোটে যুক্তি গোটে লজিক কে ডিফিট করে যেমতি ডাকলে আমি ভগবান নামর ফল মিলব না কী না ভগবান নামর সেভাবে শক্তি এটি কৌন যথাগম্যুক্ত যদ্রুছয়া অজানতোপি আত্মগুণ কুজ্জত মন্ত্রোপি উদাহৃতম গোটে লজিক থইলে যুক্তি কত গোটে দর্শন সে দৌঁচ কেউ যদি শ্রদ্ধা কারণ আমার সংসার কর্ম সহ যুক্ত হয়ে গেলাপরে আমার ধীরে ধীরে শ্রদ্ধা কমি যাবে যেতবে সাধু সঙ্গ না হব আপনার দীক্ষা নিয়ে থাকুন মাই রক্ষি থাকে আজ জপ করি ইচ্ছা হব নাম করি ইচ্ছা হব সে সাধু সঙ্গটা করি এটি সে কৌন যথা অগদম বীর্যতম উপযুক্ত যদৃচ্ছয়া অগদ মানে ঔষধ ঔষধকু যদি জনে খায় রোগী তার শ্রদ্ধা নেই রোগীর কোনো শ্রদ্ধা আছে আপনার ম্যালেরিয়া হয়ে গেল পরে ক্লোরোকুইন ভালো লাগে কেবে ক্লোরোকুইন হচ্ছে পিতা রোগী ডক্টরকে এই উপদেশ দেব আজ্ঞা মতো এ মেডিসিন দিও না ডক্টরকে তোতে ভালো না লাগবে বরং তোটা খা নামটা আমাকে ভালো লাগিব না কেতবে নামটা কেবে বলে যাকে জন্ডিস হয়েছে জন্ডিস লোক কোণ মিশ্রিটা কোণ লাগিব মিশ্রিটা পিতা লাগিব লিম্ব পত্রটা মিঠা লাগে মিশ্রিটা পিতা লাগিব আর ডক্টরকে তুমি ডক্টর দিলে ঔষধ দেব সি তা কে তু পিতা খা বলে সে কে না তুই ঔষধ দেব কিন্তু মিশ্রি সহ বাটি খা তাকে পিতা লাগুত ভাল লাগুবে কারণ এই পিতাটা খাইলে তার পিতা এই মিঠাটা খাইলে তার পিতা দিক যাই কি সে ঔষধ সহ তাকে ধীরে ধীরে সে মিশ্রির মিষ্টা সে জাঁপার ডক্টর কে তো পিতা ভাল লাগু তু খা আজকাল যেমন তোতে কোণ ভাল লাগুছে বাপা তু যা করছু কর তু নাম কর তুই এয়া কর না না তোতে ভালো লাগু তোতে ভালো লাগলে এটা করি তেমনি এটি সে কৌন যেভাবে ঔষধর গোটে স্বতন্ত্র গুণ অোগী শ্রদ্ধা করি ন খাইলে সুদ্ধা রোগীর ঔষধ প্রতি বিশ্বাস নথিলে সুদ্ধা সে খাইদেলা মানে ঔষধর গুণ হল সে কাম করব তার শ্রদ্ধা মানে বিশ্বাস তার বিশ্বাস নথা রোগীর ঔষধ প্রতি বিশ্বাস নথা কিন্তু ঔষধ কাম করি সেইভাবে নাম উপরে বিশ্বাস ন করি নাম কলে তার শ্রদ্ধা নাই কিন্তু নাম করতে তথাপি এ যুক্তি দৌঁচ যথা অগদম্বে যে তোমাম উপযুক্ত যদৃচ্ছয়া অজানত অপি আত্মগুণ সে জাণিনে না আমার কি গুণ অছি কিন্তু আত্মগুণ প্রকাশ করব যেভাবে ঔষধ ভিতরে কোণ অছি রোগী জাণে না কিন্তু ঔষধ শরীর গেলে তার গুণ প্রকাশ করছি সেভাবে নামের কি শক্তি হচ্ছে ব্যক্তি ন জানি থাও সে নাম কীর্তন কলা মানে সে নামর তার আত্মগুণ অছি সে প্রকাশ করিব এবং স্বামীপাদ কুচন্তি নহি বস্তু শক্তি শ্রদ্ধাদিকম উপেক্ষতি ইতি অর্থ বস্তু শক্তিটা শ্রদ্ধাকু অপেক্ষা করে করেন্টকু করেন্ট অপেক্ষা করে না মতে কিয়ে হসিকি ছুঁচি কিয়ে কান্দিকি ছুঁচি আপনার হসি হসিকি করেন্টকু ছুঁইলে বি করেন্ট গোটে শক মারিব কান্দি কান্দিকি আপনার ছুঁইলে বি গোটে শক মারিব কারণ তার বস্তু শক্তি হল সে শক মারিব আপনি বিশ্বাস করুন শ্রদ্ধা কিন্তু টেলিফোন টেলিফোন দেখিছেন টেলিফোন লে বহু সময় আপনার কল আসুনি আপনার নম্বর নুহে কোন কুহ সেটা অন্য নম্বর গোটে চালিয়ে আসবে কাহ নম্বর সে ব্যক্তি আপনি জাঁতি আপন রিসিভ করেদেলে আপনার রিসিভ করেদেলা মানে সে টেলিফোন বিল এক্সচেঞ্জ বিল হয়ে গেলেন আপনার না আপনার কইপারবেনি এটা তো মো কল নুহে মু কাহিঁকি পয়সা দেবি আরে টেলিফোন সহ বস্তু ধর্মটা যুক্ত করা হয়েছে টেলিফোন না বস্তু ধর্ম হল যে ওকে বটন মারিব সে যে কল আসু তাকে পয়সা দেওয়ার পড়ে তোমার নিজ কল হর এটা টেলিফোন বস্তু গোটে ধর্ম গোটে অছে তাকে ছুঁলা মানে ওকে বটন মারলা মানে পয়সা উঠে বাস সেভাবে জাণিকি ও অজাণিক বিশ্বাস থাও শ্রদ্ধা থাও না থাও তা মানুষ আমি শ্রদ্ধার করিবান শ্রদ্ধা বড়াইবা শ্রদ্ধারে ন করিকি অজা মিলে এত ফল পাইলা এবং শেষে শুনবে সুখদেব গোস্বামী কহবে এ পরীক্ষিত মু কোণ প্রবচন দেবী অজা মিলি শ্রদ্ধারে ন করিকি অজা মিলে চারিটা খারাপ গুণ সে এটা ন করিকি নামরে এত ফল পাইলা যে শ্রদ্ধারে নাম করুছি তার ফল কোণ মু কইপারিবি এ অধ্যায় শেষে শুনি তেণু বর্তমান জমৌত মানকৰ মুখ বন্ধ হৈ গল আৰু কোন প্ৰশ্ন আছে নাম আৰু কাৰ আপোন মানকৰ প্ৰশ্ন আছে কি আজ্ঞা নাম ওপৰত এমিতি কলে মতে বিশ্বাস লাগিল কোনোসি প্ৰশ্ন আপোন কৰি পাৰিব না নামৰ এভৈ শক্তি তাহলে প্ৰশ্ন আসিব আম নাম কৰুছো কি আমি তেতিয়া উপলব্ধি কৰি পাৰো লোকমানে বহুত লোকমানে বহুত এটা উনে প্ৰশ্ন আজ্ঞা আমি কৰুছো সেই নাম নাম কথা আপোন কোনটো কি বিশ্বাস কৰিবি সমস্ত খালি নূয় নূয় মন্ত্র বাবা বাবা মতো মন্ত্র জাঁচান কিছু বাবা মানে আঙ্ক পাখ গলে মন্ত্র দিয়ে দেবে ই তো কিছু অলগা কথা জাঁচান নাম কথা কলে কি বিশ্বাস করি আরে কম আমার জেজে সে কে সমস্ত সে কে নামের গোটে কোণ অছি আপনার গোটে কল্পনা করি গোটে কোণ নাম গোটে তৈরি করে দিয়ে দেবো না লোক হ্যাঁ এটা তো নূয় নাম এটা কইবনি কাহাকে আজকাল সব কুহ যে তুই এই মন্ত্র নিয়ে যাবি এই মন্ত্র কাহা কইবি মন্ত্র দিয়া হচ্ছে কাহা কুহ হবে জগৎ জীব উদ্ধার কেমন হব তাহলে সে কি মন্ত্র মহাপ্রভু মন্ত্র কে স্থাবর জঙ্গম সমস্ত কে মহাপ্রভু কে উচ্চ সংকীর্তন কর পর উপকারে নাম সংকীর্তন কর সবু জীব উদ্ধার হুম এমনি ভগবান কোণী গোটে গুপ্ত মন্ত্র না সবু মন্ত্র এই কৃষ্ণ রাম গোবিন্দ নামে গঠিত হয়েছে তেমন আমি মু মন্ত্র করছি কিন্তু কাজ উপলব্ধি হোনি না মেডিসিন খাওছন্তি মেডিসিন কার্য করুছি কিন্তু মেডিসিন কার্য করি আপনার রোগ কু ভাল করা পূর্ব পুঁজি আপনার কোণ করছেন রোগ যদি বড়ে সেই জিনিস খাই দেছেন যেমনি পখাড় খাওছেন টাইফয়েড হয়েছে টাইফয়েড মেডিসিন খাওছেন পখাড় খাওছেন মেডিসিনটা কাম করুছি সে টাইফয়েড জীবাণু মারুছি কিন্তু আপনার কোণ করছেন পখাড় খাওছেন সে পুঁজি জীবাণু বড়ুছি মেডিসিন কাম করে সেটা কোণ হব আমার এই অবস্থা হচ্ছে নাম কেবে ফেলাইবে যেমনি ভক্তি সিদ্ধান্ত সরস্বতী ঠাকুর গোটে সুন্দর গল্প কুহতি শাশু এ গোটে শুকা বেলতে যে কাহিঁকি আমার নাম করা শ্রদ্ধা হোনি কাহিঁকি উপলব্ধি হোনি কাহিঁকি আসক্তি আসুনি কাহিঁকি ভল লাগুনি গোটে সুন্দর গল্প কেছেন যেতবে এ গল্প নুহে এ কোন জাতি ভেদর কথা নুহে সে শুকাবালি উদাহরণ দিয়েছেন শুকাবালি কেস না আমি মানে শুকাবালি শুকা বিকা যাই ডেলি ପ୍ରତିଦିନ ଶୁକା ବିକିକି ଫେରି ଆସେ। ଗୋଟେ ଦିନ କ'ଣ ହେଇଛି ନା, ସେ ଶୁକା ବିକିବାକୁ ଯାଇଛି, ବହୁତ ବାଟ ପଳେଇ, ତାର ଶୁକା ବିକ୍ରି ହେଇନି, ବହୁତ ଦୂର ପରେ ଗୋଟେ ଗାଁରେ ପହଞ୍ଚିଯାଇଛି। ସେଇ ଗାଁରେ ସେଇଟା ହେଉଛି ମାଳିସାହି, ମାଳିସାହିରେ ସମସ୍ତେ ଠାକୁରଙ୍କୁ ଫୁଲ ପୁତୁଛନ୍ତି। ରାତି ହେଇଯାଏ, ଆଉ ଫେରିପାରୁନି, ତେଣୁ କେହି ତାକୁ ଘର ଦ୍ୱାର ବାରଣ୍ଡା ଉପରେ ଉଠାଇବାକୁ ଦେଉନାହିଁ। ଜଣେ ଗ୍ରସ୍ତ ଥିଲା, ସେ କହିଲା ଠିକ୍ ଅଛି, ତ ସ୍ତ୍ରୀ ଲୋକ କୁଆଡ଼େ ଯିବ, ମୋ ପିଣ୍ଡାରେ ଟିକେ ଶୋ, ପିଣ୍ଡାରେ ଶୋଇଲା। ଇଏ ଘରେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯେତେବେଳେ ରୋଷେଇ କରିସାରେ ତାକୁ ଦେଲେ, ଶୁକା ବେଳେ ତାର ଟିକେ ଖାଇଲା, ଶୀତ ଦିନ ଆଉ ବାହାରେ କେମିତି ଶୋଇବ, ଇଏ ଟିକେ ଦୟା ଆସିଲା, ଆରେ ଗୃହସ୍ଥ ଲୋକ ବାହାରେ ନା, ସ୍ତ୍ରୀ ଲୋକଟା କେମିତି ବାହାରେ ଶୋଇବ। ସେ କହିଲା ଏ ଶୁକା ବେଳେ ଗୋଟେ କାମ କର, ମୋର ଠାକୁରର ଫୁଲ ଗୁନ୍ଥୁଛି ତ ମୁଁ ମାଳି ଘର, ତୁ ଶୁକା ବୁଝାଣ ତୁ ବାହାରେ ରଖିବୁ, ତୁ ଆସିକି ଘରେ ଶୋ। ତାକୁ ଗୋଟେ ଘରେ ଦେଲା, ସେ ତା ଘରେ ଶୋଇଲା, ଆଉ ଇଏ ତାଙ୍କର ସ୍ୱାମୀ ସ୍ତ୍ରୀ ଗୋଟେ ଘରେ ଶୋଇଲେ। ଶୁକା ବେଳେ ବୁଝା, ଆଜ୍ଞା ଆପଣ ବ୍ୟସ୍ତ ହୁଅନ୍ତିନି, ମୁଁ ସିନ୍ଦୁର ଫାଟିବା ବେଳକୁ ମୁଁ ତ ବାହାରି ପଳେଇ, ମୁଁ କ'ଣ ରହିବି କି, ମୋ ସ୍ୱାମୀ ଜଣେ ଅପେକ୍ଷା କରି ରହିଥିବ। ଇଏ ଯେତେବେଳେ ଭୋର ହେଇଗଲାଣି, ଏ ସାତଟା ବାଜିଲାଣି, ଇଏ ସବୁ କାର୍ଯ୍ୟ ସାରି ମନ୍ଦିରରେ ଫୁଲ ଦେଇକି ଫେରିଲା ବେଳେ ସେ ଶୁକା ବାଲି ଉଠିନି। ଇଏ ତାକୁ ଇଏ ଯେତେବେଳେ ସେ ଘରକୁ ପଶିଲା, ଦେଖିଲା ଶୁକା ଗନ୍ଧା ଆସୁଛି, କିଏ ସେ ମାଳି ଓ ଡାକିଲା, ଏ ତୁ ବା କହିଥିଲୁ ସିନ୍ଦୁର ଫାଟିଲା ବେଳେ ଯିବୁ, ତୋ ସ୍ୱାମୀ ଅପେକ୍ଷା କରିଥିବ, ଉଠ। ଉଠିଲା, ଉଠିକି ହାଇ ମାରୁଛି, କହିଲା ମୋତେ କ'ଣ ରାତି ମାନ ନିଦ ହେଇଛି, କିଏ ତୁ ସାତଟା ପାଞ୍ଚ ହେଇଛୁ କ'ଣ ରାତି ମାନ, ତତେ କାହିଁକି ନିଦ ହେଲାନି। କହିଲା ତୁମ ଘରେ ମୋତେ ମୋଟେ ନିଦ ହେଲାଣି ନା, କାହିଁକି ନା, ମୁଁ କ'ଣ କରେ ନା, ମୋ ଘରେ ଯେତେବେଳେ ମୁଁ ରୁହେ, ମୁଁ ଶୁକୁଆ ବୁଝ ପାଖରେ ସବୁବେଳେ ଶୁଏ, ସେ ବାସନାଟା ମୋ ନାକରେ ବାଜେ। ତୁମ ଘରେ ଯେଉଁ ଫୁଲ ଗୁଡ଼ା ରଖିଛ, ସେ ବାସନା ତେଲ ମୋ ନାକରେ ବାଜୁଛି, ମୋତେ କ'ଣ ରାତିରେ ନିଦ ହେଉଛି, ମୋତେ ରାତିରେ ମୋଟେ ନିଦ ହେଉନି, ତେଣୁ କ'ଣ କରିବି, ଏଟା ତୁମେ ମନା କରିଛ, ଶୁକୁଆ ବୁଝ ବାହାରକୁ ଘର ଭିତରକୁ ଆଣିବ ନା। ତେଣୁ ରାତି ମାନେ ମୁଁ ଛୋଟ ପଠାଇ ରାତି ବାରଟାରେ ଚିନ୍ତା କଲି କେମିତି ଶୋଇବି, ତେଣୁ ଧୀରେକିଣି କବାଟ ଖୋଲିକି ଗଲି, ଶୁକୁଆ ବୁଝ ଉପରେ ଯେଉଁ କପଡ଼ାଟା ପଡ଼ିଥିଲା ସେ କପଡ଼ାଟାକୁ ଧରିକିଣି ନାକରେ ପକେଇଲି, ସେ ନାକରେ ପକେଇଲା ପରେ ମୋତେ ରାତିରେ ନିଦ ହେଲା, ମୁଁ ଶୋଇଲି। ଦେଖନ୍ତୁ ଶୁକୁଆ ବାଲି ନିଦ ହେଉନି ଫୁଲ ବାସନାରେ, କିନ୍ତୁ ତାକୁ ଶୁକୁଆ ବୁଝଟା ଦରକାର, କାରଣ ସେ ସେଇ ବାସନା, ସେ ଶୁକୁଆ ବୁଝ ପାଖରେ ଡେଲି ଶୁଏ ନା, ଫୁଲ ବାସନାଟା ଖରାପ ନୁହେଁ, କିନ୍ତୁ ଶୁକୁଆ ବାଲି ଅଭ୍ୟସ୍ତ ହେଇଯାଇଛି କେଉଁଥିରେ, ଶୁକା ବୁଝ ପାଖରେ, ଶୁକା ବାଲି କିଏ ଆମେ, ଭଗବାନଙ୍କର ନା, ଭଗବାନଙ୍କର କରିଛି ଏଗୁଡ଼ାକ ସବୁ ଫୁଲ ବୋଲି, ଆମକୁ କାହିଁକି ଭଲ ଲାଗୁନି, ଆମର କାହିଁକି ଶ୍ରଦ୍ଧା ଆସୁନି, କାହିଁକି ଆସୁନି, ଆମେ ଶୁକା ବାଲି ହେଇଯାଇ। ଶୁକା ବାଲିଟା କ'ଣ, ଆସକ୍ତି ପିଲା ଛୁଆ ଘର ଦ୍ୱାର ଯାହା କଲେ ବି ସେଟା ଟାଣୁଛି, ସେ ତ ନହେଲେ ନିଦ ହବନି। ଆଉ ମନ୍ଦିରକୁ ଯାଇଥିବା ଏଣେ ମନ୍ଦିରରେ ପ୍ରଣାମ କରୁ, ନାତି କୁଆଡ଼ ଲୋକରେ, ପୁଅ କୁଆଡ଼ ଲୋକରେ, ଟିକେ ଆଟଲିଷ୍ଟ ଟିକେ ଭଗବାନଙ୍କୁ ଚିନ୍ତା କର, ଶୁକା ବାଲି ଅବସ୍ଥା, ଆଉ ଫଳ କ'ଣ ମିଳିବ, ଫୁଲ ବାସନା ବୋଝ ପାଖରେ ରହିଲେ ବି ତ ବାସନାଟା ଭଲ ଲାଗୁନି, ଆଉ ଆସକ୍ତିର ବାସନା ରହିଲା, ସେଟା ଉପଲବ୍ଧିରେ ଜାଣିପାରୁନି, କିନ୍ତୁ ଫୁଲ ବାସନାଟା ନାକକୁ ବାଛି କି ନାହିଁ, କିନ୍ତୁ ସେଟା ଭଲ ଲାଗୁନି, ନାକକୁ ଆସିବ, ନାମ ଯିଏ କରୁଛି ତା କାର୍ଯ୍ୟ କରୁଛି। ଯେମିତି ମୁଁ ଉଦାହରଣ ଦେଲି ଟାଇଫଏଡ୍ ପଖାଳ ଭଳିଆ, ସେ ସବୁ ଜୀବାଣୁ ଆମେ ପୁଣି ସୃଷ୍ଟି କରୁଛେ, ଆସକ୍ତି ଆସୁଛି, ପାପ କରୁଛେ, ନାମ କରୁଛେ, ପୁଣି ଜୀବକୁ ମାରୁଛେ, ଆମିଷ ଭୋଜନ କରୁଛେ, ମାଛ ମାଂସ ଭୋଜନ କରୁଛେ, ନା ଏ ପାପ ଅଜାମିଲ, ଆଉ ପାପ କରିନି ଶେଷ ସମୟ ତା କେହି ଭାବିବା ଉଚିତ, ନାମର ଏତେ ବଡ଼ ଶକ୍ତି ଅଛି, ଗୋଟେ ଭଲ ଅସ୍ତ୍ର ବାବା ଦେଲେ ପାପ କରିବୁ, ଯେମିତି ଲୋକମାନେ କୁହନ୍ତି ମାଛ ମାଂସ ଖାଇଦେବୁ, ଗଙ୍ଗା ଜଳ ଟିକେ ପିଇଦେବୁ, ଟିକେ ନାମ କରିଦେବୁ, ପୁଣି ତୁଳସୀ ମାଳି କାଢ଼ିକି ମାଛ ମାଂସ ଖାଇଦେବୁ, ପୁଣି ମାଛ ମାଂସ ଖାଇ ଗଙ୍ଗା ପାଣି ପିଇ ସାରିଲା ପରେ ପୁଣି ତୁଳସୀ ମାଳି ପକେଇଦେବୁ, ଏସବୁ ଜିହ୍ୱା ଲାଳସ। ଜୀବର ଯେପର୍ଯ୍ୟନ୍ତ ଭଗବାନଙ୍କ ପ୍ରତି ଶ୍ରଦ୍ଧା ଆସକ୍ତି ନ ଆସିବ, ନାମ କଲେ ତାକୁ ଫଳ ମିଳୁଥିବ, କିନ୍ତୁ ଉପଲବ୍ଧି କରିପାରିବନି, ଜାଣିପାରିବନି, ସେ ଜାଣିପାରିବେ ମୋର କ'ଣ କାର୍ଯ୍ୟ ହେଉଛି, କେତେ ବଡ଼ ଜିନିଷ ନାମ, ଏଥିପାଇଁ ଲୋକମାନଙ୍କର ବିଶ୍ୱାସ ଆସୁନି, କାରଣ ସେମାନଙ୍କର ଆସକ୍ତି ଶୁକା ବାଲି ଭଳି ପୁରା ରହିଛି ସଂସାର ଉପରେ, ଆଉ ସିଏ ବି ସେମିତି ଖୋଜୁଛନ୍ତି। ଏଇଭଳିଆ କିଏ ଆମକୁ ଗୁରୁ ଦରକାର, ଆଉ ମନ୍ତ୍ର ଦରକାର, ମୋତେ କିଛି ଡିଷ୍ଟର୍ବ କରିବେ, ଲୋକମାନେ ଏହା ହିଁ ବାସ୍ତବିକ ଚାହୁଁଛନ୍ତି ବର୍ତ୍ତମାନ। ଆପଣ ସେଇ କଥା କହିଲେ ଠିକ ସାଧୁ, ଯଦି ଠିକ ଠିକ କଥା କହିଲେ କେହି ଲୋକ ଭଲ ପାଇବେ, ଆମେ ଦେଖୁଛୁ, ଆଉ ଲୋକମାନେ ଚାହୁଁଛନ୍ତି, ଆମର କିଛି ଅସୁବିଧା ହେବନି, ଆମର ଚାଲିଚଳନି ଖାଇବା ପିଇବା ଯାହା ଆମେ କରୁଛୁ ତାହା କରିବୁ, ତା ଭିତରେ ଆମେ କେମିତି ଭଗବାନ ପାଖକୁ ଯିବୁ, ଏଇ ରାସ୍ତାଟା ଦିଅ, କିନ୍ତୁ ଏ ସମ୍ଭବ ନୁହେଁ। ଭଗବାନ ଗୀତା ଟୋଟାଲ ମନା କରିଦେଲେ ଯେ ସାତୁ ଅନ୍ତଗତମ ପାପମ ଜନାନାମ ପୁଣ୍ୟ କର୍ମଣ, ପାପ ନ ଛାଡ଼ିଲେ କେହି ମୋତେ ଭକ୍ତି କରିପାରିବେ ନା, ଭଜନ ଦେମାନ ଦୃଢ଼ବ୍ରତ, ସେ ଦୃଢ଼ବ୍ରତ ହେଇପାରିବ ନା, ଭଜନ କଲେ ବି ଦୃଢ଼ବ୍ରତ ହେଇପାରିବ ନା, ମାଗିବ ପାଞ୍ଚ ଦିନ ଡାକିବ ଦୁଇ ଦିନ ଛାଡ଼ିଦେବ, ଆଜ୍ଞା ହଉନି ମୁଁ ଏଇ କଷ୍ଟ ପାଉଛି, ଆରେ ପାପ କରୁଛ ନା। ତେଣୁ ଅଜାମିଲ ବର୍ତ୍ତମାନ ଉଠିବେ, ଯମଦୂତ ମାନେ ଯେତେବେଳେ ପରାସ୍ତ ହେଇଗଲେ ଆଉ ନାମ ବିଷୟରେ କିଛି ପ୍ରଶ୍ନ କରିପାରିଲେ ନା। ବହୁତ ଲୋକ ବି ସଂକ୍ଷେପ କହୁଛି, ମୁଁ ସଂକ୍ଷେପରେ ବହୁତ ଲୋକ କହୁଥାଏ ଆମେ ନାମ କରୁଛୁ କାହିଁକି ଆମକୁ ବହୁତ, ଆମେ ଭଗବାନଙ୍କୁ ଡାକିବା ପରଠାରୁ ହିଁ ବେଶୀ ବିପଦ ଆସୁଛି, ଜଣେ ଜଣେ ଲୋକ କୁହନ୍ତି। ଆଜ୍ଞା ମୁଁ ତ ବହୁତ ଲୋକ କୁହନ୍ତି ନା ଆଜ୍ଞା ମୁଁ ଭଗବାନ ଡାକିଲା ପରେ ମୋର ସବୁ ସମସ୍ୟାର ସମାଧାନ ହେଇଯାଇଛି। ଆଉ ଜଣେ ଲୋକ କୁହନ୍ତି ଆଜ୍ଞା ମୁଁ ଭଗବାନଙ୍କୁ ଡାକିବା ପରଠୁ ତ ମୁଁ ତ ଏଇ ତ ମାଳା କରୁଛି, ମୁଁ ତ ପିଆଜ ରସୁଣ ଖାଉନି, ମାଛ ମାଂସ ଖାଉନି, କିଛି କରୁନି, ମୁଁ ତ ଦେଖୁଛି ବେଶୀ ବିପଦ ଆସୁଛି। ଆଉ ଲୋକ କୁହନ୍ତି ନା, ଆପଣ ବିଚାର କରନ୍ତୁ ଆପଣ ଭଗବାନଙ୍କୁ ଡାକୁଛନ୍ତି, ପାପ ଛାଡ଼ିକି ଭଗବାନଙ୍କୁ ଡାକୁଛନ୍ତି, ଏତିକି ବିପଦ ଆସୁଛି। ଯଦି ଆପଣ ଭଗବାନଙ୍କୁ ନ ଡାକିଥାନ୍ତେ କ'ଣ ଆପଣଙ୍କ ଭାଗ୍ୟରେ ଥିଲା, ଆପଣ ବିଚାର କରି ଦେଖନ୍ତୁ। ଭକ୍ତିର ଇଏ ହେଉଛି ମହାତ୍ମ୍ୟ, ପୁଣ୍ୟର ମହାତ୍ମ୍ୟ, ପୁଣ୍ୟର କିଛି ଫଳ ନାହିଁ, ପୁଣ୍ୟ ଭୋଗ ଦେବ କିନ୍ତୁ ପାପକୁ କାଟିପାରିବ ନା। ପୁଣ୍ୟ କରିଛନ୍ତି ତ ପୁଣ୍ୟର ଫଳ ଭୋଗ କରିବେ କିନ୍ତୁ ପାପର ଫଳ ଭୋଗ କରିବେ, କିନ୍ତୁ ଭକ୍ତିର ଗୁଣ କ'ଣ, କର୍ମାଣି ନିର୍ଦ୍ଧାନ୍ତି କିନ୍ତୁ ଭକ୍ତି ଭାଜନ। ଭକ୍ତିର ଗୋଟେ କାର୍ଯ୍ୟ ସେ ଆପଣଙ୍କର କର୍ମାଣି ପାପକୁ ପ୍ରାରବ୍ଧକୁ ସେ ଖଣ୍ଡନ କରିଦେବ। ଆପଣ ଯେଉଁ ପରିମାଣରେ ଭକ୍ତି କରୁଥିବେ ଭଗବାନ ଯେଉଁଠି 100% ମିଳିବାର ଥିଲା ସେଠି ଭଗବାନ 10% ରେଜଲ୍ଟଟା ଦେବେ। ଆଉ ଆଗେ ଦେଖିବେ ଭଗବାନ ଆଗେ ଫଳ ଦେଇଦିଅନ୍ତି। ବହୁତ ଲୋକ ଯେତେବେଳେ ଭଜନ ଆରମ୍ଭ କରିବେ ଭଗବାନ ଡାକିବେ ତାଙ୍କ ପ୍ରତି ଆଗେ ଟିକେ ବିପଦ ଚାଲି ଆସେ, କାହିଁକି ପ୍ରକୃତ ଦେଖିବେ ଡକ୍ଟର କ'ଣ କରି ଜାଣିଛନ୍ତି, ହୋମିଓପାଥିକ ମେଡିସିନ ଡକ୍ଟର ଯିଏ ଥିବେ ହୋମିଓପାଥିକ ତାଙ୍କୁ ପଚାରିବେ, ଭଗବାନଙ୍କର ଭକ୍ତିର ଗୋଟେ ହୋମିଓପାଥିକ ମେଡିସିନ ଭଳି ଆଗେ ମେଡିସିନଟା ଦିଆ ହେବ ତା ରୋଗଟାକୁ ବଢ଼େଇବା ପାଇଁ। ତେଣୁ ଭଗବାନ ଚାହାନ୍ତି ଇଏ ମୋର ଭଜନ କରିବା ପାଇଁ ଚାହୁଁଛି, ଏ ଇଆ ଯଦି ପାପ ଗୁଡ଼ିକ ରହେ ପ୍ରାରବ୍ଧ ଗୁଡ଼ିକ ରହେ ଇଏ ମୋତେ କେମିତି ସୁଖରେ ଡାକିବ। ତେଣୁ ଭଗବାନ ପୂର୍ବ ପ୍ରାରବ୍ଧକୁ ମିନିମାଇଜ୍ କରି 100%କୁ 10% କରି ଆଗେ ଦେଇଦିଅନ୍ତି, ଇଏ ଭୋଗିଯିବ ଆଗେ କମେଇକି ଯେତେ କମ୍ରେ ଆପଣ ଭଜନ କରିପାରିବେ। ଦେଖନ୍ତୁ ଆପଣ ଭଗବାନଙ୍କୁ ଡାକୁଛନ୍ତି ଆପଣ ଦୁଃଖ ପାଇଲେ ବି ଭଗବାନ ଡାକିପାରିବେ, କିନ୍ତୁ ଭଗବାନ ଆପଣଙ୍କୁ ଏମିତି ଅସକ୍ଷମ କରିବେନି ଯେ ଆପଣ ଭଗବାନ ନ ଡାକିପାରିବେ ନା। ତେଣୁ ଭଗବାନ ଆଗେ ଦେଇଦିଅନ୍ତି ଯାହାଫଳରେ କି ସିଏ ସୁସ୍ଥ ହେଇ ମୋତେ ଭଜନ କରିବ। ଆଉ ରୋଗଟା ଯଦି ରଖିଦିଅନ୍ତି ଆଲୋପାଥିକ ମେଡିସିନ ବାଲା ମେଡିସିନଟା ଖାଇଲେ କିନ୍ତୁ ଗୋଟେ ମେଡିସିନ ସିଏ ଚାପିକି ରଖିଲା ସେ ପୁଣି ତିନିଟା ରୋଗ ବାହାର କରିବ। ଭଗବାନଙ୍କ ଭଜନର ଫଳ ହେଉଛି ଏହା, ଭଗବାନ ଚାହାନ୍ତି ଯେତେ ଶୀଘ୍ର ଏ ପାପ ପ୍ରତିକ୍ରିୟାକୁ ଭୋଗ କରିଦେଉ, ଭଗବାନ ବହୁତ ପ୍ରାରବ୍ଧକୁ କାଟି, ଆଚ୍ଛା ଭଗବାନଙ୍କ ଶକ୍ତି ହେଉଛି ପ୍ରାରବ୍ଧକୁ ପୁରା ଖଣ୍ଡନ କରିଦେବେ, ସେ କାହିଁକି ଆମକୁ କିଛି ଦିଅନ୍ତି, ଏ ଗୋଟେ ପ୍ରଶ୍ନ। ଭଗବାନ କ'ଣ ଚାହିଁଲେ ସବୁ ଖଣ୍ଡନ କରିପାରିବେ, କରିପାରିବେ, ଯେତେବେଳେ ନାମାବାସ ଅବସ୍ଥାକୁ ଯିବେ ସବୁ ଖଣ୍ଡନ ହେଇଯିବ। ଯେଭଳି ଅଜାମିଲ, ଅଜାମିଲ ଏତେ ସୁନ୍ଦର ଭାବରେ ଭଗବାନଙ୍କୁ ଡାକିଛି ତାକୁ ନରକକୁ ଯିବାକୁ ପଡ଼ିନି, ଡାଇରେକ୍ଟ ବୈକୁଣ୍ଠକୁ ଗଲା, ଚିନ୍ତା କର, ଏବଂ ନରକର ଦ୍ୱାରକୁ ସେ ବନ୍ଦ କରିଦେଲା। ଅଜାମିଲ ବର୍ତ୍ତମାନ ବଞ୍ଚିବେ, ସେ ଚାହିଁଥିଲେ ପୁଣି ବେଶୀ ପାଖକୁ ଯାଇଥାନ୍ତେ, ଚାହିଁଥିଲେ ବା ସଂସାରକୁ ଯାଇଥାନ୍ତେ ନା। ନାମାବାସ ସ୍ଥିତି ହେଇଗଲା ପରେ ତାଙ୍କ ଅନ୍ତର ଏତେ ଶୁଦ୍ଧ ହେଇଗଲା, ନାମାବାସ ସ୍ଥିତି ମାନେ ନାମ ଉପରେ ପୂର୍ଣ୍ଣ ବିଶ୍ୱାସ, ନାମ ହିଁ ମୋତେ ସବୁ ପ୍ରଦାନ କରିବେ, ଆଉ ପାପ ସେତେବେଳେ କରୁନଥିବେ, ପାପକୁ ଛାଡ଼ି ନାମ ଉପରେ ପୂର୍ଣ୍ଣ ବିଶ୍ୱାସ କରି ଶ୍ରଦ୍ଧାରେ ଭଗବାନଙ୍କ ନାମ କରୁଥିବେ, ପ୍ରଭୁ ମୁଁ ଆପଣଙ୍କ ନାମ କରୁଛି, ଆପଣ ମୋତେ ଉଦ୍ଧାର କରିବେ, ଆପଣ ମୋ ଦୁଃଖରୁ ଉଦ୍ଧାର କରିବେ, ଆପଣ ମୋର ସବୁକିଛି, ବାସ୍। ଜଣେ ଦେଲେ ଏଇ ସ୍ଥିତିରେ ପହଞ୍ଚିବ ତ ଛାଡ଼ି ଦେଇଗଲି ବହୁତ ନାମର ମହାତ୍ମା ଛାଡ଼ି, ନାମାବାସ ସ୍ଥିତିରେ ରୋଗ ନାହିଁ, ଭୂତ ଲାଗୁଛି, ଆପଣ ଗୋଟେ ଲୋକ କୁହନ୍ତି ଆମର ଡର ଲାଗୁଛି ଭୂତ ଲାଗୁଛି ଆମ ଘରୁ କିଏ ଗୁଣି କରୁଛି, ଆପଣ କେବଳ ନାମ ମହାମନ୍ତ୍ର କଲେ ଆପଣ କିଛି କରିବେ ନା, ଆମିଷ ଘରେ ପୁରେଇବେ ନା, ପିଆଜ ରସୁଣ ଘରେ ପୁରେଇବେ ନା, ନାମ କଲେ ଦେଖିବା ଡାକିଲେ କେତେ ବଡ଼ ଗୁଣିଆ ଅଛି ସେ ଗୁଣି ପ୍ରୟୋଗ କରିବ, ଡାକିଲେ ମହାମନ୍ତ୍ର ହେଉଛି ମନ୍ତ୍ରରାଜ, ମନ୍ତ୍ରରାଜ କୌଣସି ମନ୍ତ୍ର କାମ କରିବେ ନା, ଆପଣ ଡାକନ୍ତୁ ବିଶ୍ୱର ଯେତେ ବଡ଼ ଗୁଣିଆ ଅଛନ୍ତି ଡାକନ୍ତୁ, ସେ ଆମେ ଏଠି ବସିବୁ ସେ ଆପଣଙ୍କ ଆଗରେ ପରୀକ୍ଷା କରିବା, ଆମକୁ କିଛି କରିପାରିବେ, କିଛି କରିପାରିବେ, ଭଗବାନଙ୍କ ନାମରେ ତ ଶକ୍ତି, କୌଣସି ଭୂତ ପ୍ରତ ଲାଗିବେ ନା, କୌଣସି ଗ୍ରହ ବି ପ୍ରେରଣା ଦେଇପାରିବେ ନା, ଶନି ଗ୍ରହ ଏତେ ଟିଭିରେ ଚ୍ୟାନେଲ ଚାଲିଛି ବର୍ତ୍ତମାନ, ଏଇ ଗ୍ରହ ପାଇଁ ଏଇ ପୂଜା କର, ଏଇ ଗ୍ରହ ପାଇଁ ଏଇ ପୂଜା କର, କିଛି ଦରକାର ନାହିଁ, ସବୁ ଗ୍ରହ ଶାନ୍ତି ହେଇଯିବ ଭଗବାନଙ୍କ ନାମ କରାଯାଏ, ପାପ ଛାଡ଼ିବ ବିଶ୍ୱାସରେ। ଏସବୁ ନାମର ମହାତ୍ମ୍ୟ ବହୁତ ପ୍ରଚୁର ଜିନିଷ ଅଛି। ପଦ୍ମପୁରାଣରେ ଶିବଜୀ ନିଜେ ପାର୍ବତୀଙ୍କୁ କହୁଛନ୍ତି, ମୁଁ ସବୁ ପଢ଼ିବାକୁ ମୋର ସମୟ ନାହିଁ, କାରଣ ଆପଣମାନେ ପ୍ରଥମ ଧରି ଶୁଣୁଛନ୍ତି, ଧୈର୍ଯ୍ୟ ରହିବନି ଏତେ ଶ୍ଳୋକ କହିଲେ। ପଦ୍ମପୁରାଣରେ ବହୁତ ନାମର ମହାତ୍ମ୍ୟ ପାର୍ବତୀ ଶୁଣୁଛନ୍ତି, ଶିବଜୀ କହୁଛନ୍ତି, ଏସବୁ କଳ୍ପନା ନୁହେଁ, ନାମର ପ୍ରଚୁର ଶକ୍ତି। କିନ୍ତୁ ମୁଖ୍ୟ ଜିନିଷ ହେଲା ଆମର ଗୋଟେ ଆସକ୍ତି ରହିଯାଉଛି, ଏ ସଂସାର ପ୍ରତି ଆସକ୍ତି, ଭୋଜନ ପ୍ରତି ଆସକ୍ତି, ଆମିଷ ଟିକେ ଖାଇବା ଆସକ୍ତିଟା ଭଗବାନ ପ୍ରତି ରହିବ, ଏପରିକି ଆମର ଅଭ୍ୟାସ ହେଉଛି, ବହୁତ ଭକ୍ତ ଏଇ ନାମ କୀର୍ତ୍ତନ କରିବେ, ଆମେ ଯାଉ ସେ କ'ଣ ମା ନାରାୟଣ ମହାନ୍ତି ପଡ଼ିଆ ଆଡ଼େ ବର୍ଷକୁ ଥରେ ଆସୁ, ସେଠି ସେୟା କହିବ, ଆଜ୍ଞା ଆମେ ଛୁଆଟି ବେଳେ ମାଂସ ଖାଇନୁ, ମାଛଟା, ଆରେ ମାଛଟା କ'ଣ ମାଂସ ନୁହେଁ, ମାଂସ ଆଉ ମାଛ ଭିତରେ କ'ଣ ପାର୍ଥକ୍ୟ ଯେ, ମୁଁ ତ କିଛି ବୁଝିପାରେନି, ମାଛଟା କ'ଣ ପାଣିରେ ସେ କ'ଣ ଫଳ ନା କ'ଣ, ପାଣି ଫଳ ସିଏ, ତାକୁ ତୁମେ ମାରିଦେଲା ପରେ ସେ ମାଂସ, ଏ ଜୁହା ଲାଳସ ପାଇଁ ଖାଉଛେ ନା, ପାପ କରୁଛେ, ଏପରିକି ଏ ନିଶା ପାନ ଖାଇବା, ବିଡ଼ି ଖାଇବା, ଗୁଡ଼ାଉ ଖାଇବା, ଏସବୁ ନିଶା, ତାକୁ ନିଶା ନାଁ ଦିଆଯାଇଛି, ଏ ତ ବହୁତ ବଡ଼ ଖତରନାକ ଜିନିଷ, ରୋଗ ତିଆରି କରୁଛି। ଆପଣଙ୍କ ମନ ସ୍ଥିର କିଭଳି ହବ, ମନଟା ଚଞ୍ଚଳ କାହିଁକି ହଉଛି, ଏ ବହୁତ ଫ୍ୟାକ୍ଟର ଗୋଟେ ଅଛି, ଆପଣ ମନଟା କହିବେ, ଦେଖନ୍ତୁ ଆପଣ ଏଇଠି ବସିଛନ୍ତି, ଯାହାର ଗୋଟେ ଛୋଟ ଅଭ୍ୟାସଟେ ଅଛି, ପାନ ଅଭ୍ୟାସଟେ ଅଛି, ସେ ଯେତେ ବଡ଼ ସୁନ୍ଦର କଥା ହଉ, ଆଉ ଯେତେ ବଡ଼ ଅଫିସରଟେ ହଉ, ଯଦି ପାନ ଖଣ୍ଡେ ନାହିଁ, ସେ କାହାକୁ ହେଲେ ଗୋଟେ ନିଚ ଲୋକକୁ ମାଗିଦେବ, ଭାଇ ପାନଟା ଅଛି ଦେଲୁ ଟିକେ, ନା ଟିକେ ଖଣ୍ଡିଏ ଦେଲୁ, IAS ଅଫିସର ମାନେ ଖଇଟ ମାଗିକି ଖାଆନ୍ତି, ଆମେ ନିଜେ ଦେଖିଛୁ ରାସ୍ତା, କାରଣ ତା ପାଗଳ ଲାଗିବ ସେ ସମୟରେ, ମାନେ ଇନ୍ଦ୍ରିୟମାନେ ଏତେ ଅଭ୍ୟସ୍ତ ହେଇଯାଆନ୍ତି ସେଇ ଜିନିଷଟାକୁ ଗ୍ରହଣ କରିବା ପାଇଁ। ତେଣୁ ଭଗବାନଙ୍କ ପ୍ରତି ଆମେ ଆସକ୍ତି ବଢ଼ିବା ମାନେ କୌଣସି ଅଭ୍ୟାସ ରଖିବା ନା, ଏଇଟା ନିଶା ନୁହେଁ ନେଶା, ଇଏ ପୁରା ଲାଗିକି ରହିଯିବ ଆଉ ଛାଡ଼ିବନି। ତେଣୁ ଏସବୁ ଛୋଟ ଛୋଟ ଜିନିଷ, ଏଇଟା ଆପଣଙ୍କ ପାଇଁ ଛାଡ଼ିବାଟା ବଡ଼ କଷ୍ଟ ନୁହେଁ, କେବଳ ମନକୁ ଯେତେବେଳେ ଷ୍ଟ୍ରଙ୍ଗ କରିଦେବେ, ମୁଁ ଏଇଟା କରିବି ନା ସରିଲା। ଡକ୍ଟର କହୁନି ତୁମେ ଯଦି ଖାଇବ ପାନ ତୋର କ୍ୟାନ୍ସର ହେଇଯିବ, କି ମାଛ ଖାଇବ ତୋର କ୍ୟାନ୍ସର ହେଇଯିବ, କାଲିଠୁ ଛାଡ଼ିଦେବେ ସାଙ୍ଗେ ସାଙ୍ଗେ, ମନ କହିଦେବ ଏଇ ବାପା ଆଉ ଖାଇବା ଖାନା ଚଳିବନି, ଡକ୍ଟର ମନା କରିଦେଇଛି ସାଙ୍ଗେ ସାଙ୍ଗେ, କ'ଣ ମନଟା ହେଉଛି ସାଧୁସଙ୍ଗ କରି ମନ ଦୃଢ଼ କରିବେ, ତ ଆପଣ କଲ୍ୟାଣ, କେତେ ଅର୍ଥ ଖର୍ଚ୍ଚ କରୁଛନ୍ତି, ଶରୀର ନଷ୍ଟ କରୁଛନ୍ତି, ଲୋକ ତ ବହୁତ ଯୁକ୍ତି ଦେଖାନ୍ତି, ଜଗନ୍ନାଥ ପାନ ଖାଉଛନ୍ତି ଆମେ ପାନ ଖାଇଲୁ, ଆରେ ଜଗନ୍ନାଥ କ'ଣ ଏଇ ପାନ ଖାଉଛନ୍ତି, ଚାଲ ତ ମୋ ସାଙ୍ଗରେ ମୁଁ ଦେଖିବି, ଦେଇଦେବି ଆପଣଙ୍କୁ ଜଗନ୍ନାଥ କି ପାନ ଖାଉଛନ୍ତି, ଆପଣ ସେ ପାନ ଡେଲି ଖାଇଲେ ଖାଆନ୍ତୁ, ଚନ୍ଦନ ମଖା ହେଇକି ପାନ ଦିଆହେଉଛି ଆପଣ ଖାଉନାହାନ୍ତି, ଚାଲନ୍ତୁ କର୍ପୂର ପଡ଼ୁଛି ଚନ୍ଦନ ଆପଣ ଖାଉନାହାନ୍ତି, ସେମିତି ଦେଖିବେ ଆପଣଙ୍କ ଜଗନ୍ନାଥ କ'ଣ ଡିଲକ୍ସ ମସଲା ଖାଉଛନ୍ତି, ଭଗବାନଙ୍କ ନାଁ ଦେଇକି ଖସିବା ବାଟ, ଓଡ଼ିଶାର ଲୋକ ଯେତେ ଖସରା, ମୁଁ ଓଡ଼ିଶା ସାରା ବୁଲିଛି, ବା କୌଣସି ସେ ଖାଲି ଖୋଜନ୍ତି ଶାସ୍ତ୍ରରେ କେଉଁଠି ଗୋଟେ ପଏଣ୍ଟ ଅଛି, ମୁଁ ସେଇଟାକୁ ଆଣିକି ମୋ କାର୍ଯ୍ୟଟା କରିବା ପାଇଁ ମୁଁ ସେଇଟା ଦେଖିବି, ଆଜ୍ଞା ଏଇଟା ତ ଅଛି, ଏମିତି ଅଛି, ଏଇଟା ତ ଏମିତି ଅଛି ନା। ସେଥିପାଇଁ ପରୀକ୍ଷିତ ମହାରାଜ କଳିକୁ ଚାରିଟି ଜାଗା ଦେଲେ, ଚାରିଟି ଜାଗାରେ କଳି ରହିବ, ଅଭ୍ୟର୍ଥିତ ତଥା ତସ୍ମିନ୍ ସ୍ଥାନାନି କଲେ ଓ ଦଦୋ ଦିଉତ ପାନମ ସ୍ତ୍ରୀୟ ସୁନାଜତ ଧର୍ମ ଚତୁର୍ବିଧ। କଳି ରାଜୁତି କରୁଛି ଚାରିଟା ଜାଗାରେ, ଦିଉତ କ୍ରୀଡ଼ା ଜୁଆ ତାସ ରାଜନୀତି ପ୍ରଚାର ଏସବୁ ଫିଲ୍ମ ଟିଭି ଆପଣ ଦେଖୁନାହାନ୍ତି ସବୁ, ମାନେ ଯେଉଁମାନେ ମୁଁ ମନା କରୁନି ଆପଣ ରାଜନୀତି କରିବେ ନା, ରାଜନୀତି ମାନେ ଧର୍ମ ନୀତି, କୂଟନୀତି କରିବେ ନା, ଏବେ ରାଜନୀତି ମାନେ ଧର୍ମ ନୀତି, ଲୋକମାନଙ୍କୁ ସଦୁପଦେଶ ଦିଅନ୍ତୁ, ଠିକ ରାସ୍ତାରେ ନିଅନ୍ତୁ, ଏଭଳି ଆଜି ଦେଖନ୍ତୁ, ଆଜି ଯଦି ପ୍ରକୃତରେ ନିରବ ମୋର କଥା ଭାରି ଖୋଲା, ସେଥିପାଇଁ ବହୁତ ଲୋକ ପସନ୍ଦ କରନ୍ତି, ସେ ପସନ୍ଦ ନ କଲେ ମୁଁ କୁହେ ମୋର ଏଇଟା ସ୍ୱଭାବ। ଯଦି ଓଡ଼ିଶାରେ ଭଗବତ ଅନୁଷ୍ଠାନ ବିଶେଷ କରି ଗଞ୍ଜାମକୁ ମୁଁ ଯାଇଛି, ପ୍ରାୟ ଜାଗାରେ ବର୍ତ୍ତମାନ ନାମ ସଂକୀର୍ତ୍ତନ ବନ୍ଦ ହେଇଯାଉଛି, କାହିଁକି, କେବଳ ପାର୍ଟି ପାଇଁ, ପ୍ରତି ଗାଁରେ ପାର୍ଟି, ଭାଇ ଭାଇ ଜମିବାଡ଼ି ବିକି କରିକି, ମୁଁ ଏ ପାର୍ଟିରେ ଠିଆ ହେଉଛି, ମୁଁ ଏ ପାର୍ଟିରେ ଠିଆ ହେଉଛି, ତୁମେ ଦୁଇ ଭାଇ ତୁମେ କେଉଁ ପାର୍ଟିର ଲୋକ, କ'ଣ ତୁମେ କାହିଁକି ମାଡ଼ପିଟି ହଣା କଟା ମର୍ଡର କ'ଣ ଅବସ୍ଥା, କି ଅବସ୍ଥା ଲୋକମାନଙ୍କର ଚେତନା କେଉଁ ଆଡ଼େ ଯିବ, ତୁମେ ଚିନ୍ତା କର, ତୁମ
ତୁମର କଣ ଗତି, ତୁମେ ଏ ମୂଲ୍ୟବାନ ସମୟକୁ ନଷ୍ଟ କରିଦେଉଛନ୍ତି ନେତାମାନଙ୍କ ପଛରେ, ଯେଉଁମାନେ କୋଟି କୋଟି ଟଙ୍କା ନେଇକି ସ୍ୱିସ୍ ବ୍ୟାଙ୍କରେ ରଖୁଛନ୍ତି, ଯେଉଁଠି କେଉଁ ଆକାଉଣ୍ଟ ପାଇବେ ନା, ହଁ ପାଞ୍ଚ ବର୍ଷ ପାଇଁ ରାଜା ହେଉଛନ୍ତି, କୋଟି କୋଟି ଟଙ୍କା ବ୍ୟାଙ୍କରେ ରହୁଛି, କେତେ ଜଣ ଅଛନ୍ତି, କେତେ ଜଣ ନେତା ଅଛନ୍ତି କୁହନ୍ତୁ? ରାମଚନ୍ଦ୍ର ମହାପ୍ରଭୁ ସୀତାଙ୍କୁ ବିସର୍ଜନ କରିଦେଲେ କେବଳ ପ୍ରଜା ରଞ୍ଜନ ପାଇଁ, ସେ କଣ ସୀତାଙ୍କୁ ଜାଣନ୍ତି ନା ଲକ୍ଷ୍ମୀଙ୍କୁ? ଆରେ ପ୍ରଜା ମୋତେ କହିବେ, ପ୍ରଜାଙ୍କ ସୁଖ ପାଇଁ ପୁଣି ସୀତାଦେବୀ ଗର୍ଭବାସ ଅବସ୍ଥାରେ ଅଛନ୍ତି, ଆଉ ଲକ୍ଷ୍ମଣଙ୍କୁ ଆଦେଶ, ଲକ୍ଷ୍ମଣ ମୁଁ ରାଜା, ପ୍ରଜା ଯଦି ମୋ ପାଇଁ ଖୁସି ନ ହେଲେ ମୁଁ କାହିଁକି ରାଜା ଏ ରାଜା ପୋଷ୍ଟରେ ରହିବି, ଯାଅ ସୀତାଙ୍କୁ ବିସର୍ଜନ ଦେଇ ଆସ, ମୁଁ ପ୍ରଜା ରଞ୍ଜନ ଚାହେଁ। ଆଜିକାଲି ଖୋଲିଲେ କେତେ ଜଣ ରାଜା ଅଛନ୍ତି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଇସା ନାହିଁ, ପାଞ୍ଚ ବର୍ଷ ପାଇଁ ଯେତିକି ଲୋକଙ୍କ ଥିରୁ ଶୋଷୁଛନ୍ତି ତାର ହିସାବ ନାହିଁ। ମୁଁ କହୁନି ସମସ୍ତେ କରୁଥିବେ ବୋଲି, ବହୁତ କ୍ୱଚିତ ଲୋକ ଥିବେ, କ୍ୱଚିତ ରେୟାର, ଏବଂ ବର୍ତ୍ତମାନ ଯୁଗ ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ୱିଦାଉଟ୍ ଡୁପ୍ଲିସିୟସନେସ୍ରେ କେବେ ହେଲେ ପଲିଟିକ୍ସ କରିପାରିବେ। ସେଥିପାଇଁ ମହାତ୍ମା ଗାନ୍ଧୀ ଯେଦିନ ମୃତ୍ୟୁବରଣ କଲେ, ଲାଷ୍ଟ ଷ୍ଟେଜ୍ରେ କେହି ମହାତ୍ମା ଗାନ୍ଧୀଙ୍କ ଭଳି ତ୍ୟାଗ ନେତା ହେଇପାରିବେ ନା, ଖଣ୍ଡେ କପଡ଼ା ପିନ୍ଧି, ଗୋଟେ ଭଲ କପଡ଼ା ପିନ୍ଧି ନାହାନ୍ତି, ହାତରେ ଗୀତା ଧରି ଜୀବନ ସାରା ସଂଗ୍ରାମ କଲେ, ଏବଂ ଲାଷ୍ଟ ଦିନ ରାଜନୀତିରେ ଯେତେବେଳେ ଭାରତ ପାକିସ୍ତାନ ଡିଭାଇଡ୍ ହେବାକୁ ଯାଉଛି, ଲାଷ୍ଟ ଦିନ ତାଙ୍କ ଡାଇରୀରେ ଲେଖିଛନ୍ତି, ଯେଉଁଦିନ ଲେଖିଛନ୍ତି ସେଇଦିନ ନାଥୁରାମ ଗଡ଼ସେ ତାଙ୍କୁ ମାରିଲେ। ଏ ରାଜନୀତି ଏତେ ଖତରା, ସେ ଲେଖିଛନ୍ତି, ଆଇ ଆମ୍ ସୋ ଫ୍ରଷ୍ଟ୍ରେଟେଡ୍, ଆଇ ୱାଣ୍ଟ ଟୁ ଡାଏ ଟୁଡେ, ମୁଁ ଏତେ ହତାଶ ହେଇଯାଇଛି, ମୁଁ ଆଜି ମରିବା ପାଇଁ ଚାହୁଁଛି। ସେଇଦିନ ନାଥୁରାମ ଗଡ଼ସେ ଗୁଳି ଚଳେଇଛନ୍ତି ସଭା, ତାଙ୍କଠୁ ଜୀବନରେ ସୁଖ ଟିକେ ଜାଣିନାହାନ୍ତି, ଏତେ ବଡ଼ ବଞ୍ଚିଥିବା ଅବସ୍ଥାରେ, ପ୍ରଭୁପାଦୀ ମହାରାଜ ବଞ୍ଚିଥିବା ଅବସ୍ଥାରେ କୌଣସି ମନୁଷ୍ୟ ଏତେ ସମ୍ମାନ ପାଇନି ମହାତ୍ମା ଗାନ୍ଧୀ ଯାହା ପାଇଛନ୍ତି। ଦେଶ ପାଇଁ ସବୁ କିଛି ଦେଲେ, କିନ୍ତୁ ତାଙ୍କୁ ଦେଶ କ'ଣ ସମ୍ମାନ ଦେଲା, ଦେଶର ଲୋକ ତାଙ୍କୁ ସମ୍ମାନ ଦେଲା ଗୁଣି ମୁନରେ ଏଇ ତ, ଏବଂ ଶେଷରେ ତାଙ୍କର ପୁତ୍ର କହିଦେଇଗଲେ, ତୁମେ କେବେ ରାଜନୀତିରେ ପଶିବ ନା, କାରଣ ମୁଁ ଏତେ ତ୍ୟାଗ କରିବା ପରେ ସୁଦ୍ଧା ଏ ରାଜନୀତିର ନିର୍ମଳ ଭାବଧାରାକୁ ମୁଁ ବଞ୍ଚେଇକି ରଖିପାରିବି ନା, କାରଣ ବହୁ ପଲିଟିକ୍ସ ଲାଗିଗଲା ପଛରେ, ତାଙ୍କର ଯେଉଁମାନେ ସହକର୍ମୀ ସବୁ ଲାଗିଗଲେ। ତେଣୁ ଜଣେ ଆଜିକାଲି ଯୁଗରେ ଏସବୁ ବହୁତ ଧର୍ମ ସଂସ୍ଥା ଭାଇ ଭାଇ ଭିତରେ ଗ୍ରାମ୍ୟ ଭିତରେ ବହୁତ କଳହ ସୃଷ୍ଟି କରି ଏତେ ଅବସ୍ଥା ଖତରନାକ ଅବସ୍ଥା କରୁଛି, ଏ କଲେଜ ସ୍ଥାନ ଦିଉତ ଏସବୁ ଖୋଲି କହିବାକୁ ପଡ଼ିବ। ଆପଣମାନେ ବିଚାର କରନ୍ତୁ ଭାଇ, ଯେଉଁମାନେ ରାଜନୀତି କରୁଛନ୍ତି କରନ୍ତୁ, ଆପଣଙ୍କର ଗୋଟେ ଭୋଟ ଦେବାର ଅଛି, ଆପଣ ଯିବେ ଗୋଟେ ଭୋଟ ଦେଇ ଆସିବେ, ବାସ୍ ଆପଣ ସେଥିରେ ପଶି ସମୟ ନଷ୍ଟ କରନ୍ତୁ ନା, ଅଯଥା ସମୟକୁ ନଷ୍ଟ, ବହୁମାନେ କାର୍ଯ୍ୟ କରନ୍ତୁ, ପିଲା ଛୁଆଙ୍କୁ ଟିକେ ପଢ଼ାନ୍ତୁ, କାହିଁକି ସବୁ ଏଥିରେ ସମୟ ନଷ୍ଟ କରୁଛନ୍ତି? ଦିଉତମ ପାନମ, ନିଶା ଜିନିଷ ସେବନ କରିବେ ନା, ପାନ ବିଡ଼ି ସିଗାରେଟ୍ ଗୁଡ଼ାକୁ ତମାଖୁ ଚା ସବୁ ଛୋଟ ଛୋଟ, ଶରୀର ନଷ୍ଟ, ଅର୍ଥ ନଷ୍ଟ, ଆଉ ମନ ଚଞ୍ଚଳ, ମନକୁ ଚଞ୍ଚଳ କରିବା ପାଇଁ ଏସବୁ ସାହାଯ୍ୟ କରୁଛି। ମନକୁ ସ୍ଥିର କରିବାକୁ ହେଲେ କୌଣସି ପ୍ରକାର ଅଭ୍ୟାସ ରଖିବା ଉଚିତ ନା। ଦିଉତମ ପାନମ ସ୍ତ୍ରୀୟ, ବୈବାହିକ ପ୍ରଥା ଆମର ସନାତନ ଧର୍ମର ନିୟମ ହିସାବରେ କରିବେ, ଏବଂ ସୁନା, କୌଣସି ପଶୁ ହତ୍ୟା କରିବେ ନା। ଏ କୋଳି ଚାରିଟା ଜାଗା ମାଗିଛି, ଏବଂ ଚାରିଟା ଜାଗାରେ ତ ନ ପାଇଲା, ତାପରେ ପଞ୍ଚମ ସ୍ଥାନ ମାଗିଲା ସୁନା, ଏ ସ୍ୱର୍ଣ୍ଣ ଅର୍ଥ। ତେଣୁ ଏଇ ଚାରିଟି ଜାଗାରେ କଳି ଅଛନ୍ତି, ଆମେ ଏଥିରେ ଅଛେ ମାନେ କଳିରେ ଅଛି, ତେଣୁ ଯେକୌଣସି ସମୟରେ କଳି ଆଟାକ୍ କରି ଆମର ପୁଣ୍ୟକୁ ନେଇଯିବ, ଆମ ପ୍ରତିବନ୍ଧକ ସୃଷ୍ଟି କରିବ। ତେଣୁ ନାମରେ ଯେ ଫଳ ନାହିଁ ଆପଣ ବିଚାର କରନ୍ତୁ ନା, ଆଉ ଆପଣ ନିରାଶ ହୁଅନ୍ତୁ ନା। ଗୋଟିଏ ଜିନିଷ ଆପଣ ଚିନ୍ତା କରନ୍ତୁ, ବିଦେଶୀମାନେ ଯାହା ବି ହୁଅନ୍ତୁ, ଯେଉଁମାନେ ଏତେ ଅଭ୍ୟସ୍ତ ଥିଲେ, ମୁଁ ଦେଖିଲି ତ ଆଶ୍ଚର୍ଯ୍ୟ ହୁଏ, ତାଙ୍କ ଦେଶରେ କେବେ ହେଲେ ଆପଣ ଚଳିପାରିବେ ନା ଏସବୁ ଜିନିଷ ନ ଖାଇ। ଏବେ ମୁଁ ଯାଇଥିଲି ମାଇନସ୍, ମୁଁ ଯେଉଁଠି ଥିଲି -14, ବରଫ ଝରଝର ହିଁ ବରଫ, ସେଇଥିରେ ସବୁ ସମସ୍ତେ କାମ, ସମସ୍ତେ କାମ କରୁଛନ୍ତି, ଯେଉଁଠି ଦେଖିବେ ଝିଅ ପୁଅ ସବୁ ସିଗାରେଟ୍, -14 ଚିନ୍ତା କରନ୍ତୁ, ବରଫ ଝରଝର, ରାସ୍ତାର ସଫା ଚାଲିଛି, କାର ଚାଲିଛି, ଏତେ ଥଣ୍ଡା ଦେଶ, ସେଠି କମ ସେ କମ ତ କେହି ଚାହା ପିଇବ, କେହି ତ ସିଗାରେଟ୍ ଖାଇବ, ସେଠି ବି ଭକ୍ତମାନେ କିଛି ଖାଉନା, କିଭଳି ନାମ ତାଙ୍କୁ ଶକ୍ତି ଦେଇଛି, ଏତେ ସେମାନେ ତଳେ ଥିଲେ, ଯେତେବେଳେ ବିଶ୍ୱାସ କଲେ, ଆପଣ ବିଶ୍ୱାସ କରନ୍ତୁ ଆଉ ମନକୁ ଦୃଢ଼ କରନ୍ତୁ, ଆଉ ସାଙ୍ଗେ ସାଙ୍ଗେ କରନ୍ତୁ, ଗୋଟେ ଛୋଟ ଜିନିଷ ସାଙ୍ଗେ ସାଙ୍ଗେ ଆଜି ତୁଚ୍ଛ କରିଦେବେ ନା, ମୁଁ ଏ ଜିନିଷ ଆଉ କେବେ ହେଲେ ଗ୍ରହଣ କରିବି ନା, ଏଟା ଆପଣଙ୍କର ଶକ୍ତି ଅଛି, ଆପଣ ଯେଉଁ ସମୟରେ ଚାହିଁବେ ଏଟା କରିପାରିବେ। ତେଣୁ ବର୍ତ୍ତମାନ ଶ୍ରୀ ଶୁକ ଉଚ ଶୁକଦେବ ଗୋସ୍ୱାମୀ ବର୍ତ୍ତମାନ କହୁଛନ୍ତି ଯମଦୂତମାନେ ବର୍ତ୍ତମାନ ପରାସ୍ତ ହେଇଗଲେ, ଆଉ କିଛି ପ୍ରଶ୍ନ କରିପାରିଲେ ନା ବର୍ତ୍ତମାନ। ଏତଏବଂ ସୁବିନିନୟମ୍ ଧର୍ମମ୍ ଭାଗବତମ୍ ରୂପ ତଂ ଜାମ୍ୟ ପାଶାତ୍ ନିର୍ମୁଚ୍ୟ ବିପ୍ରମୁଚ୍ୟରମ୍ ବିପ୍ରମୃତ୍ୟୁରମ ମୁଚନ। ପରୀକ୍ଷିତ, ବର୍ତ୍ତମାନ ଯମଦୂତମାନ ଯେଉଁ ପାଶ ବାନ୍ଧିଥିଲେ ଅଜାମିଲ ଶରୀରରେ, ଦେଖୁନ ଫଟୋରେ ଅଛି, ଅଜାମିଲ ଶରୀରରେ ପାଶ ବନ୍ଧା ହେଇଛି, ଅଜାମିଲ ଯେଉଁ ଶଯ୍ୟାରେ ଶୋଇଛି ତା ସୂକ୍ଷ୍ମ ଶରୀରରେ ପାଶ ବନ୍ଧା ହେଇଛି, ସେଇଠି ଶୋଇଛି, ପ୍ରବଚନ ଚାଲିଛି, ଏ ପ୍ରବଚନ ବର୍ତ୍ତମାନ ସରିଗଲା, ତା ମାନେ ଯମଦୂତ ଆଉ କିଛି କହିପାରିଲେନି। ପ୍ରଥମ ଥର ପାଇଁ ଯମରାଜଙ୍କର ଦୂତ ମାନଙ୍କର ପାଶକୁ ବିଷ୍ଣୁ ମାନେ କାଟିଲେ, ପାଶଟାକୁ କାଟିଦେଲେ ଏବଂ ବିପ୍ରକୁ ମୁକ୍ତ କରିଦେଲେ। ଏବଂ ଇତି ପ୍ରତିଦ୍ୟୁତା ଜାମା ଦୂତା ଜତ୍ୱା ଜମାନ୍ତିକମ୍ ଯମରାଜ୍ଞ ଯଥା ସର୍ବମ୍ ଆଚ ଚକ୍ଷୁ ଅରିନ୍ଦମମ୍। ହେ ଅରିନ୍ଦମ, ହେ ଶତ୍ରୁ ଦମନକାରୀ ପରୀକ୍ଷିତ, ଯାହା ଯାହା ଟିକିନି ଘଟଣା ଘଟିଲା, ଇତି ପ୍ରତିଦ୍ୟୁତା ଜାମା ଦୂତା ଜାତ୍ୱା ଜମାନ୍ତିକମ୍, ଦୂତମାନେ ଫେରିଗଲେ, କେଉଁମାନେ ତିନି ଜଣ ଯମଦୂତମାନେ ଫେରିଗଲେ କେଉଁଠିକି, ଜମାନ୍ତିକମ୍ ଯମରାଜଙ୍କ ନିକଟକୁ ଗଲେ, ଜମାଳୟକୁ ଗଲେ। ଏବଂ ଆଚ ଚକ୍ଷୁ ଅରିନ୍ଦମମ୍, ଯାହା ଟିକି ଟିକି ହେଇଥିଲା ସର୍ବମ୍, ସବୁ ଜିନିଷ ଟିକିନିକ କହିଲେ, କେମିତି ଆମେ ଗଲୁ, କେମିତି ସେ ଅଜାମିଳିକୁ ବାନ୍ଧିଥିଲୁ, କେମିତି ସେ ଚାରିଜଣ ଆସିଲେ, ତାଙ୍କ ରୂପ କ'ଣ, ସେ କାହିଁକି ବାଧା ଦେଲେ, ସବୁ ଜିନିଷ କାହା ପାଖରେ କହିଲେ, ଯମରାଜଙ୍କ ପାଖରେ। ତେଣୁ ଯମରାଜ କ'ଣ କହିବେ ସେଟା ତ ପରବର୍ଷ ଆମେ ଶୁଣିବା, ଯେ ଭଗବାନ ବ୍ୟବସ୍ଥା କରନ୍ତି। ବହୁତ ସୁନ୍ଦର ପ୍ରବଚନ ଯମରାଜଙ୍କ ପ୍ରବଚନ, ତେଣୁ ଏଠି ଯାହା ଯମଦୂତମାନଙ୍କୁ କହିଲେ ବିଷ୍ଣୁ ଦୂତ, ଯମଦୂତମାନେ କିଛି ତାଙ୍କ କାନରେ ପଶିଲାନି, ତାଙ୍କର କ୍ରୋଧ ଥିଲା। ତେଣୁ ବର୍ତ୍ତମାନ ଯମଦୂତମାନେ ପଳେଇଗଲେ, କିନ୍ତୁ ବିଷ୍ଣୁ ଦୂତମାନେ ଅଛନ୍ତି। ଦ୍ୱିଜ ପାଶାତ୍ ବି ନିର୍ମୁକ୍ତା ଗତଭି ପ୍ରକୃତି ହି ଗତ ବନ୍ଦେ ଶିରସା ବିଷ୍ଣୁ କିଙ୍କରାନ୍ ଦର୍ଶନ ଉତ୍ସବ। ବିଷ୍ଣୁ କିଙ୍କରକୁ ଦେଖିଲା କିଏ, ଅଜାମିଲ ମୃତ୍ୟୁବରଣ କରିନି, ଅଜାମିଲ ଉଠିଲେ, ସେଇ ମୃତ୍ୟୁ ଶଯ୍ୟାରେ ଉଠିଲେ, ଉଠିକି ଦେଖିଲେ ଚାରିଜଣ ବିଷ୍ଣୁ ତ ଠିଆ ହେଇଛନ୍ତି, ଯିଏ ତାଙ୍କୁ ଉଦ୍ଧାର କରିଥିଲେ। ଦ୍ୱିଜ ପାଶାତ୍ ବି ନିର୍ମୁକ୍ତା ଗତ ବି ପ୍ରକୃତିଗତ, ପ୍ରକୃତିଗତ ପୁରା ବଞ୍ଚିଗଲେ, ସ୍ୱାଭାବିକ ଅବସ୍ଥାକୁ ଚାଲି ଆସିଲେ। ଏବଂ ବବନ୍ଦା ଶିରସ ବିଷ୍ଣୁ, ବିଷ୍ଣୁଙ୍କର କିଙ୍କରକୁ ପ୍ରଣାମ କଲେ, ମଥା ଲଗେଇ ପ୍ରଣାମ, ଏମିତି ସାଲ୍ୟୁଟ୍ ମାରି କରାଯାଏ, ଜାଣିଛନ୍ତି, ଏକ ଅଙ୍ଗରେ କେବେ ପ୍ରଣାମ କରାଯାଏ ନା, କି ହସ୍ତରେ ଏମିତି ପ୍ରଣାମ କରାଯାଏ ନା, ପ୍ରଣାମ ମସ୍ତକ ଲଗେଇ। ଭାଗବତରେ ଦୁଇଟି ସାଧନ ଦିଆଗଲା, ଜାଣିଛନ୍ତି, ଭାଗବତ କେଉଁଠି ଶେଷ ହେଇଛନ୍ତି, ଭାଗବତର ଶେଷ ଶ୍ଳୋକ ଦୁଇଟି ସାଧନ, ନାମ ସଂକୀର୍ତ୍ତନମ୍ ଯସ୍ୟ ସର୍ବ ପାପ ପ୍ରଣୋସନମ୍ ପ୍ରଣମମ୍ ଦୁଃଖ ସମନମ୍ ତମ ନମାମି ହରି ପରମ୍। ବ୍ୟାସଦେବ ଭାଗବତକୁ ଶେଷରେ ଏଇଠି ଛିଡ଼େଇଲେ, ନାମ ସଂକୀର୍ତ୍ତନମ୍ ଯସ୍ୟ ସର୍ବ ପାପ ପ୍ରଣୋସନମ୍, ପ୍ରଭୁଙ୍କର ନାମ କୀର୍ତ୍ତନ କଲେ, ଯେଉଁ ପ୍ରଭୁଙ୍କର ନାମ କୀର୍ତ୍ତନ କଲେ ଅଶେଷ ପାପ ନଷ୍ଟ ହୋଇଯାଏ, ପ୍ରଣାମମ୍ ଦୁଃଖ ସମାନମ୍, ପ୍ରଣାମ କଲେ କି ମସ୍ତକ ଲାଗି ହରିଙ୍କୁ ପ୍ରଣାମ କଲେ ତାର ଦୁଃଖ ପଳାଏ, ତମ ନମାମି ହରି ପରମ, ସେ ପରମ ହରିଙ୍କୁ ମୁଁ ପ୍ରଣାମ କରୁଛି। ଭାଗବତ ଏଇଠି ସରିଲେ, କଳିଯୁଗର ଲୋକ ଜଣେ ତିନି ଥର ଭଗବାନଙ୍କୁ ମୁଣ୍ଡ ଲଗେଇ, ଭଗବାନଙ୍କ ନିକଟରେ, ହରିଙ୍କ ନିକଟରେ, ଯିଏ ଦୁଃଖ ହରଣ କରିବେ ତାଙ୍କ ନିକଟରେ, ଆଉ କାହା ନିକଟରେ ନୁହଁ, ହରିଙ୍କର। ପିତାମାତାଙ୍କୁ ତ ସକାଳୁ ଉଠିବେ, ହରିଙ୍କୁ ପ୍ରଣାମ କରିବେ, ପିତାମାତାଙ୍କୁ ପ୍ରଣାମ କରିବେ, ଗୁରୁଜନଙ୍କୁ ପ୍ରଣାମ କରିବେ, କିନ୍ତୁ ହରିଙ୍କୁ ପ୍ରଣାମ କରିବା ଦରକାର, ମସ୍ତକ ଲଗେଇ, ଦୁଃଖ ସମାନ, ପ୍ରଭୁ ପ୍ରଣାମ, ମସ୍ତକ ଲଗେଇ ଅର୍ଥ ପ୍ରଭୁ ଏଇ ଯେଉଁ ମାତୃ ଜୋରି ଦେଇ ଯେଉଁ ମୁଁ ଆସୁଛି ମୋତେ ଏଥିରୁ ଉଦ୍ଧାର କର, ମସ୍ତକ ଲଗେଇ ଯାଇ ପ୍ରଣାମ କଲେ ସେ ମାତୃ ଜୋରିରେ ଆଉ ଆସିବ ନା, ଦୁଃଖ ସମାନ, ଦୁଃଖ ଦୂର ହେଇଯିବ। କଳିଯୁଗରେ ମୁଣ୍ଡ ନୟା ବହୁତ ବଡ଼ କଷ୍ଟ ଭଗବାନଙ୍କ ଆଗରେ, ମନ୍ଦିର ତ ଗଲା ଏମିତି ସାଲ୍ୟୁଟ୍ ଗୋଟେ ମାରିଦେଇକି ଚାଲିଲେ, ଶ୍ୱଶୁର ଦେଖିଲେ ସାଲ୍ୟୁଟ୍ ମାରିଦେଉଛ ଭାଇ, ଶ୍ୱଶୁର ଦେଖିଲେ ଗାଡ଼ିକି ନ୍ୟୁଟ୍ରାଲ କରିକି ଠିଆ କରିକି ଗୋଡ଼ ତଳେ, ନହେଲେ ଘରେ ଟେଲିଫୋନ୍ ବାଜିବ, କହିବେ ଜଇଁ ଦେଖା ହେଇଥିଲେ କ'ଣ ପ୍ରଣାମ ଟିକେ କଲେ ନା, ମଣିଷର କେତେ ଅଜ୍ଞାନ ଭଗବାନଙ୍କୁ ସାଙ୍ଗ କ'ଣ ନା, ଅଜାମିଲ ସାଙ୍ଗେ ସାଙ୍ଗେ ବିଷ୍ଣୁଙ୍କୁ ପ୍ରଣାମ କଲା ଏବଂ ସ୍ୱାଭାବିକ ଅବସ୍ଥାକୁ ପଳେଇ ଆସିଲା ଏବଂ ଚାହୁଁଛି, ତଂ ବିମୁଖିତ ଅଭିପ୍ରତ୍ୟ ମହାପୁରୁଷ କିଙ୍କର ସହସା ପଶ୍ୟତ ତତ୍ର ଅନ୍ତର୍ଦ୍ଧେରେ ଅନଘ। ହେପରିକି ଅଜାମିଲ ଚାହୁଁଛି କିଛି କଥା କହିବା ପାଇଁ, କାହାକୁ, ବିଷ୍ଣୁ ଉତ୍ତମ, ଆଜ୍ଞା ଆପଣ କିଏ, ଆପଣ କେଉଁଠୁ ଆସିଥିଲେ, ମୋତେ କାହିଁକି ଉଦ୍ଧାର କଲେ, ମୁଁ ତ ବହୁତ ପାପି ଥିଲି, ଚାହୁଁଛି କିଛି ଧନ୍ୟବାଦ ଦେବା ପାଇଁ, ଥ୍ୟାଙ୍କ ୟୁ ଦେବା ପାଇଁ। ଆରେ ଏତେ ବଡ଼ ଉପକାର କଲେ, ପାଣି ଗ୍ଲାସ୍ ଦେଲା ଆମକୁ କି ଆମେ ଥ୍ୟାଙ୍କ ୟୁ ବୋଲି କହୁଛେ। ଅଜାମିଲକୁ ଜୀବନ ଦାନ କଲେ ସେ କିଛି କହିବେନି, ଅଜାମିଲ ଚାହୁଁଛନ୍ତି କିଛି କହିବା ପାଇଁ ପଳେଇଗଲେ। ମହତ ଲୋକ କେବେ ପ୍ରଶଂସାକୁ ଅପେକ୍ଷା କରେ ନା, ଏଥିରୁ ଶିକ୍ଷା, ଯିଏ ପ୍ରଶଂସାକୁ ଅପେକ୍ଷା କରେ ସେ ମହତ ନୁହେଁ। ମହତ ଲୋକ ତାର ପ୍ରଶଂସା ହେବା ପୂର୍ବରୁ, କିଛି ସମ୍ମାନ ପାଇବା ପୂର୍ବରୁ, ସେ ସ୍ଥାନ ତ୍ୟାଗ କରି ଛାଡ଼ିଯିବା ପଳେଇବା ଦରକାର। ସେ ଅପେକ୍ଷା କରେ ନା ପ୍ରଶଂସା, କଣ ଦରକାର। ତେଣୁ ବିଷ୍ଣୁ ତ ମାନେ ଚାହୁଁନାହାନ୍ତି କିଛି ଶୁଣିବା ପାଇଁ ଏବଂ ପଳେଇଗଲେ। ଅନ୍ତର୍ଧାନ କାହିଁକି ହେଇଗଲେ, ପ୍ରଶଂସା ଏକରେ ଶୁଣିବା ପାଇଁ ଚାହୁଁନାହାନ୍ତି, ଦ୍ୱିତୀୟରେ ଅଜାମିଲକୁ ଭଜନ ସୁଯୋଗ ଦେଲେ। ସେଇ ଚାରିଜଣ ପୁଣି ଆସିବେ, ଆପଣ ଶୁଣିବେ, ଯେଉଁ ଚାରିଜଣ ଆସିଥିଲେ ଭଗବାନ ପୁଣି ସେଇ ଚାରିଜଣ ଦୂତଙ୍କୁ ପଠେଇବେ ବିମାନ ସହିତ, ତୁମେ ଯାଅ ଅଜାମିଲକୁ ଧରିକି ଆସିବ। କିନ୍ତୁ ଭଗବାନ ଏବେ ଅଜାମିଲକୁ ନେଲେ ନା, ଅଜାମିଲ ଯେଉଁ ନାରାୟଣ ନାମ ଡାକିଲେ, ନାରାୟଣ ନାମର ଫଳଟା କଣ ଦେଖନ୍ତୁ, ଭଗବାନଙ୍କ ନାମ କଲେ ତ ତାଙ୍କୁ ସାଧୁ ସଂଘ ମିଳିଲା, ବିଷ୍ଣୁ ତ ଆସିଗଲେ, ସାଧୁ ସଂଘରେ ପ୍ରବଚନ ଶୁଣିଲେ, ବେଦର ପ୍ରବଚନ ଶୁଣିଲେ, ଭକ୍ତିର ପ୍ରବଚନ ଶୁଣିଲେ, ପ୍ରବଚନ ଶୁଣିଲା ପରେ ବି ତାର ଉଦ୍ଧାର ସେ ଡିସାଇଡ୍ କଲେ। ବର୍ତ୍ତମାନ ଡିସାଇଡ୍ କରିବେ ଅଜାମିଲ, ବର୍ତ୍ତମାନ ଡିସାଇଡ୍ କରିବେ, ମୁଁ ଆଉ ପୁରା ଭକ୍ତିମାନ ହେଇଗଲେ। ଅଜାମିଲ ଯେଉଁ ପରିବର୍ତ୍ତନ ହେଇଛି, ନାମ କରିକି ବେଶୀ ହେଇନି, ନାମ କରିକି ସୁଯୋଗ ମିଳିଲା। ଯେଉଁ ଭକ୍ତିମାନ କେମିତି ହେଲେ, ଏଠି କହୁଛନ୍ତି ଅଜାମିଲ ପିଅତି ଅଥ ଆକର୍ଣ୍ଣ ଦୂତାନାମ ଜମ କୃଷ୍ଣୟୋ ଧର୍ମ ଭାଗବତମ ଶୁଦ୍ଧମ ତ୍ରୈବିଦ୍ୟଞ୍ଜ ଗୁଣାଶ୍ରୟମ ଭକ୍ତିମାନ ଭଗବତ ଆସୁ ମହାତ୍ମା ଶ୍ରବଣାଧରେ ଅନୁତାପ ମହାନ ଆସିତ ସ୍ମରତ ଅଶୁଭ ଆତ୍ମନ। ଦୁଇଟି ଶ୍ଳୋକରେ କହୁଛନ୍ତି ଅଜାମିଲ କାନ୍ଦିଲା, ଭୋ ଭୋଇ କାନ୍ଦୁଛି ନିଜେ, ବିଷ୍ଣୁ ତ ପଳେଇଗଲା ପରେ ସେ ଶଯ୍ୟାରେ ବସି, କାହିଁକି ଓଡ଼ିଆ ଭାଗବତରେ ଦେଖନ୍ତୁ ଠିକ ସେଇ ଜିନିଷ, ଭଲ ଅନୁବାଦ, ସୁନ୍ଦର ଅନୁବାଦ କରିଛନ୍ତି। ଗୁଣ ଆଶ୍ରିତ ବେଦ ସିଦ୍ଧ ଯେ ଭାଗବତ ଧର୍ମ ଶୁଦ୍ଧ, ଗୁଣ ଆଶ୍ରିତ ବେଦ ସିଦ୍ଧ, ବେଦ ମାନେ ଯେଉଁ ତିନି ଗୁଣର ପ୍ରବଚନ ଦେଲେ କିଏ, ଜମଉତ ମାନେ, ଆଉ ଯେ ଭାଗବତ ଧର୍ମ, ଭାଗବତ ଧର୍ମଟା ହେଉଛି ଶୁଦ୍ଧ ଧର୍ମ। ଜମ ବିଷ୍ଣୁ ଦୂତଙ୍କ ବାଣୀ ଗୋବିନ୍ଦ ଗୁଣ ବିପ୍ର ଶୁଣି ତକ୍ଷଣେ ଚରଣାର ବିନ୍ଦେ ଭକ୍ତି ଲଭିଲା ଅପ୍ରମାଦେ ହରିର ଚରିତ ଶ୍ରବଣେ ପୂର୍ବର ଶୁଭ ସ୍ମରଣେ ତାହା ସନ୍ତାପ ମନେ ହେଲା ତକ୍ଷଣେ ବିଷ୍ଣୁ ସୁମରିଲା। ପ୍ରବଚନ ଶୁଣିଲା ପରେ ଏଇଠି କହୁନାହାନ୍ତି ହରିର ଚରିତ ଶ୍ରବଣେ ପୂର୍ବର ଅଶୁଭ ସ୍ମରଣେ, ହରିଙ୍କର ତାହେଲେ ଚରିତ ଶୁଣିଲା ପୂର୍ବର ଅଶୁଭ ତାର ମନେ ଚାଲି ଆସିଲା, ଆରେ ମୁଁ ଏଇ ପାପି ଥିଲି, ମୁଁ କଣ କରିଛି, କାନ୍ଦିଲା ଅଜାମିଲ। ଏବଂ ଜୀବ ଦୋଷଟାକୁ କେବେ ହେଲେ ସିଏ ହରି କଥା ନ ଶୁଣିଲେ କେବେ ତା ଦୋଷ କଥା ଚିନ୍ତା କରିବନି, ଆରେ ମୁଁ ପ୍ରକୃତିରେ ପାପି। ଆଉ ଯେ ଇଏ ହେଉଛି ପ୍ରକୃତ ପ୍ରାଶ୍ଚିତ, ଯେଉଁ ସମୟରେ ବ୍ୟକ୍ତି ଅନୁତାପ କରିବ ମୁଁ ପାପି, ଭଗବାନଙ୍କ ଆଗରେ ପ୍ରତିଦିନ ଏ କଥା କହିବା ଦରକାର, ମୁଁ ବହୁତ ବଡ ପାପି ପ୍ରଭୁ ମୋତେ ଉଦ୍ଧାର କର। ଏଇ ମନୋଭାବ କିଭଳି ଆସିବ ସାଧୁ ସଙ୍ଗରେ, ଯେତେବେଳେ ସାଧୁ ମୁଖରୁ ଭଗବାନ କଥା ଶୁଣିବେ, ଭଗବାନଙ୍କର ଚରିତ ଶୁଣିବେ, ସେତେବେଳେ ଆପଣଙ୍କର ଜ୍ଞାନ ହେବ ମୁଁ କେତେ ବଡ ପାପି, କେତେ ବଡ ପାପି। ନଚେତ କଥା ନ ଶୁଣିଲେ ସମସ୍ତେ ଭାବୁଛନ୍ତି ହଁ ଆମେ ଧାର୍ମିକ, ଆମେ ଧର୍ମ ଠିକ କରୁଛୁ ଆଉ। କିନ୍ତୁ ଅଜାମିଳ ଯେତେବେଳେ ପ୍ରବଚନ ଶୁଣିଦେଲେ ସିଏ ବର୍ତ୍ତମାନ କାନ୍ଦୁଛନ୍ତି। ବ୍ରହ୍ମାଣ୍ଡେ ଭ୍ରମିତେ କୋ ଭାଗ୍ୟବାନ ଜନ, ବ୍ରହ୍ମାଣ୍ଡେ ଭ୍ରମିତେ କୋ ଭାଗ୍ୟବାନ ଜନ, ସାଧୁ ସଙ୍ଗେ ନିଜ ତତ୍ତ୍ୱ ଅବଗତ ହନ, ସାଧୁ ସଙ୍ଗେ ନିଜ ତତ୍ତ୍ୱ ଜାଣି ଆର ସଂସାର ନା ଚାଏ, ନିଜ ତତ୍ତ୍ୱ ଜାଣି ଆର ସଂସାର ନା ଚାଏ, କେନେ ବା ଭଜିନୁ ମାୟା କରେ ହାଏ ହାଏ, କେନେ ବା ଭଜିନୁ ଭଜନ କରୁଛି। କିନ୍ତୁ ଭଗବାନଙ୍କ ଚରିତ ଶୁଣିଲା ପରେ ସାଧୁ ସଙ୍ଗରୁ ବ୍ରହ୍ମାଣ୍ଡେ ଭ୍ରମିତେ କୌଣ ଭାଗ୍ୟବାନ ଜନ ସାଧୁ ସଙ୍ଗେ ନିଜ ତତ୍ତ୍ୱ ଅବଗତ ହନ। ସାଧୁ ସଙ୍ଗେ ନିଜ ତତ୍ତ୍ୱଟା ଜାଣିବ, ମୁଁ କିଏ, ମୁଁ ଭଗବାନଙ୍କର ଦାସ, ମୁଁ ଆସିଛି ଭଗବାନଙ୍କ ସେବା କରିବା ପାଇଁ, କିନ୍ତୁ କ'ଣ କରୁଛି ସବୁବେଳେ, ଏ ମୁଁ ମାୟାର ସେବା କରି ମୋର ଜୀବନ ଗଲା। ଅଜା ପିଲେ ବର୍ତ୍ତମାନ କାନ୍ଦିବେ, ମୁଁ କ'ଣ କରି, ମୁଁ ବ୍ରାହ୍ମଣ ଦେଖିବେ ଯାହା ଯାହା ଜମଗତ ତାର ଦୋଷ କହିଥିଲେ, ଅଜା ପିଲେ ନିଜ ମୁଖରେ କହିବ ମୁଁ ଏତେ ବଡ଼ ପାପି। ଅଜା ପିଲେ ବର୍ତ୍ତମାନ କାନ୍ଦୁଛନ୍ତି, ସେତେବେଳେ ସାଧୁ ସଙ୍ଗର ନିଜ ତତ୍ତ୍ୱ ଜାଣିବେ, ସେତେବେଳେ କାନ୍ଦିବା ଭଗବାନଙ୍କ ନିକଟରେ। ଭଗବାନ ନିକଟରେ କି କାନ୍ଦୁଛି, ଶରୀର ସୁଖ ଦୁଃଖରେ, ଦୁଃଖ ଆସିଲା ତ କାନ୍ଦି ପକାଉଛେ, ସୁଖ ଆସିଲା ତ ସରିଲା, ଦୁଃଖ ପାଇଁ କାନ୍ଦୁଛେ। କିନ୍ତୁ ପ୍ରଭୁ ମୁଁ ଆପଣଙ୍କର ସେବା କରିପାରୁନି, ମୁଁ ଆପଣଙ୍କୁ ଡାକି ପାରୁନି, ମୁଁ ଆପଣଙ୍କର ସନ୍ତାନ, ଏଥିପାଇଁ କେତେଜଣ କାନ୍ଦୁଛନ୍ତି। ସାଧୁ ସଙ୍ଗରେ ଅବଗତ ହେଲେ କାନ୍ଦିବେ, ଆଉ ସେଇ ସମୟରେ ସାଧୁ ସଙ୍ଗରେ ନିଜେ ତତ୍ତ୍ୱ ଜାଣି କାନ୍ଦିଲେ ଭଗବାନ ଶୁଣିବେ। ଅଜାମିଲ କାନ୍ଦିଲେ ଭଗବାନ ବୁଦ୍ଧି ଦେଲେ, ଅଜାମିଲ ତୁ କାନ୍ଦୁଛୁ ନା, ବର୍ତ୍ତମାନ ଆଉ ଏଠି ରହନି, ଆଉ ବେଶିଆ ନିକଟକୁ ଯାଆନି କି ନିଜ ପିତା ନିକଟକୁ ଯାଆନି, ପଳା କେଉଁଠିକି, ହରିଦ୍ୱାର। ଅଜାମିଲ ସେଇ ବିଛଣାରୁ ଉଠିବେ, ବର୍ତ୍ତମାନ ବିଛଣାରୁ ଉଠିକି କହୁଛନ୍ତି ଉଠିବେ, ହରିଦ୍ୱାର ଚାଲିବେ। କାନ୍ଦିଲେ ଭଗବାନ ଯେତେବେଳେ ଶୁଣିବେ ଜାଣିବେ ମୁଁ ଏତେ ବଡ଼ ପାପି, ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ, ଜଗନ୍ନାଥଙ୍କ ନିକଟରେ, ଜଗନ୍ନାଥ ବୁଦ୍ଧି ଦେବେ ଉପାୟ। ସେତେବେଳେ ସେ କହୁଛନ୍ତି, କେନ୍ଦେ ବୋଲେ ଆଏ କୃଷ୍ଣ ଆମି ତବ ଦାସ, କେନ୍ଦେ ବୋଲେ ଓହେ କୃଷ୍ଣ ଆମି ତବ ତୋମାର ଚରଣ ଛାଡ଼ି ହଇନୁ ସର୍ବନାଶ, ତୋମାର କାକୁତି କରିଆ କୃଷ୍ଣେ ଡାକେ କବାର, କାକୁତି କରିଆ କୃଷ୍ଣେ ଡାକେ କୃପା କରି କୃଷ୍ଣ ତାରେ ଛାଡ଼ାନ ସଂସାର, କୃପା କରି କୃଷ୍ଣ ତାରେ ଛାଡ଼ାନ ସଂସାର। କୃଷ୍ଣ କୃପା କରିଦେଲେ, କାକୁତି କରିଆ କୃଷ୍ଣେ ଡାକେ ଏକବାର, ଯେତେବେଳେ ସାଧୁ ସଙ୍ଗରେ ନିଜେ ଜାଣିବେ ମୁଁ ପ୍ରଭୁଙ୍କୁ ସେବା କରିପାରୁନି, ନାମ ଭୋଜନ କରିପାରୁନି, କାନ୍ଦିବେ। କାନ୍ଦିଲା ମାନେ ଯେତେବେଳେ ଧ୍ରୁବ ଆଜ୍ଞା ଭଗବାନଙ୍କୁ ପାଇଛନ୍ତି, କିଭଳି ଧ୍ରୁବ ଆଜି ଭଗବାନଙ୍କୁ ପାଇଛନ୍ତି, 5 ବର୍ଷର ବାଳକ ଆଜି କାନ୍ଦିକି ଗଲେ ଅସହାୟ ହେଇକି। ଜଗତରେ ସମସ୍ତେ ଚାହିଁଲେ ଜଣେ ବ୍ୟକ୍ତିକୁ ସାହାଯ୍ୟ କରିପାରିବେ ନା। ଧ୍ରୁବ କାନ୍ଦି କାନ୍ଦି ସେ ନିଜ ମାଙ୍କୁ କହିଲେ, ଆପଣ ଚିନ୍ତା କରନ୍ତୁ ତାଙ୍କର ମାଙ୍କର ତ ଏତିକି ଶକ୍ତି ଥିଲା ନା, ସେ ତାଙ୍କ ବାପାଙ୍କୁ ଡକେଇକି ସାଙ୍ଗେ ସାଙ୍ଗେ ମିଟିଂ କରିପାରିଥାନ୍ତେ, କରିପାରିନଥାନ୍ତେ, ତାଙ୍କର ବାପାକୁ ଡକେଇ ତ ଗୋଟେ ମିଟିଂ କରିପାରିଥାନ୍ତେ। ଧ୍ରୁବ ତାର କ'ଣ ହବ, ଅଜା ହେବେ ନା, ଅଜାଙ୍କୁ ଡାକିଥାନ୍ତେ, ଉତ୍ଥାନ ପାଦଙ୍କ ନାଁରେ କେସ୍ କରି କିଛି ନହେଲେ ତ ଅଧା ସମ୍ପତ୍ତି ନେଇପାରିଥାନ୍ତେ। କିନ୍ତୁ ସୁନୀତି ନିକଟ ଉଦ୍ଧାର ଆସିଲେ ସୁନୀତି କହିଲେ, ନା ବାବା, ତୋର ବିମାତା ଯାହା କହିଛି ଠିକ୍ କରିଛି, ତୁ ହରିଙ୍କୁ ଭଜନ କର, ସବୁ ସମସ୍ୟାର ସମାଧାନ ହବ। ସେ ଉପାୟ ଦେଲେ ନା, ଇଏ କାନ୍ଦୁଛନ୍ତି, ମା ବି କାନ୍ଦୁଛନ୍ତି, ଧ୍ରୁବ ବି କାନ୍ଦୁଛନ୍ତି। ଧ୍ରୁବ କାନ୍ଦିକି ଆସିଥିଲେ ମା ନିକଟରୁ ସମସ୍ୟାର ସମାଧାନ ପାଇଁ, କିନ୍ତୁ ସୁନୀତି ବି କାନ୍ଦିକି କହିଲେ, ନା ତୁମେ ଯାଅ ସେ ପଦ୍ମ ପଳାଶ ହରି ତାଙ୍କୁ ଆରାଧନା କର, ସିଏ ଚାହିଁଲେ କେବଳ ଦୁଃଖ ଛେଦନ କରିପାରିବେ, ଆଉ ଜଗତର କେହି ତୁମର ଦୁଃଖ ଛେଦନ କରିପାରିବେ ନା। ତୁମେ ମୋ ନିକଟରେ କାନ୍ଦିଲେ ମୁଁ ତୁମକୁ କି ସ୍ନେହ ଦେଇପାରିବି, ମା ନିକଟରେ ସନ୍ତାନ କେତେ ସ୍ନେହ ପାଏ, କେତେ ବର୍ଷ ପାଇଁ ବାଳକ ଥିଲା ପର୍ଯ୍ୟନ୍ତ। ଆଉ ସୁନୀତି କହୁଛନ୍ତି, ହେ ଧ୍ରୁବ, ମୋ ଠାରୁ କୋଟି କୋଟି ମାତାର ବାତ୍ସଲ୍ୟ ସ୍ନେହ ଯାହାଙ୍କ ନିକଟରେ ଅଛି, ତୁ ତାଙ୍କ ନିକଟକୁ ଯା, ତାଙ୍କ ନିକଟରେ କାନ୍, ସିଏ ଚାହିଁଲେ ତୋ ଦୁଃଖ ଦୂର କରିପାରିବେ। ଇଏ ମା, ମୋ ନିକଟରେ କାନ୍ଦିଲେ ମୋ ନିକଟରେ କ'ଣ ଅଛି। ଧ୍ରୁବ କାନ୍ଦି କାନ୍ଦି ମା ନିରାଶ କରିଦେଲା ପରେ କାନ୍ଦି କାନ୍ଦି ବଣକୁ ଯାଇଛନ୍ତି, 5 ବର୍ଷରେ ଭଗବାନ ପାଇ, 6 ମାସ ଭିତରେ। ନ କାନ୍ଦିଲେ ହବ ନା, ଭଗବାନଙ୍କୁ ଏଭଳି କେତେବେଳେ ଆମେ କାନ୍ଦୁଛେ ଭଗବାନଙ୍କ ପାଇଁ, କେତେ ବ୍ୟାକୁଳତା ଆସୁଛି, ପ୍ରଭୁ ମୁଁ କିଭଳି ପାଇବି, ଏତେ ଦୁଃଖ ପାଉଛି, ମୁଁ ଆପଣଙ୍କ ନିକଟକୁ ଫେରିବି, ଏ ବ୍ୟାକୁଳତା କେମିତି ଆସିବ ସାଧୁ ସମୟ, ଏତେ ଯନ୍ତ୍ରଣା, ଏତେ କଷ୍ଟ, ପ୍ରତି ମୁହୂର୍ତ୍ତରେ ତାପରେ ଦଗ୍ଧୀଭୂତ ହେଉଛି, କିନ୍ତୁ ମାୟା ଏମିତି ଏଠି ଭୁଲ ବିସ୍ମରଣ କରିଦେଉଛି, ସାଙ୍ଗେ ସାଙ୍ଗେ ଭୁଲି ଯାଉଛି। ଚପଳ ସୁଖରେ ସାଙ୍ଗେ ସାଙ୍ଗେ ବୁଲି ଯାଉଛି। ଇଏ ବଡ଼ ଅବିଦ୍ୟା ଜିନିଷ। ବ୍ୟାକୁଳ ଯେତେବେଳେ ହେବା ଭଗବାନ କାକୁତି କରିବା କୃଷ୍ଣ ଡାକେ ଏକବାର କୃପା କରି କୃଷ୍ଣ ତାର ଛାଡ଼େନି ସଂସାର। ବର୍ତ୍ତମାନ ଦେଖନ୍ତୁ ଅଜାମିଲ ଉଠିଲେ ନିଜକୁ ନିଜେ ଧିକ୍କାର କରୁଛି, ନିଜକୁ ନିଜେ ପ୍ରାଶ୍ଚିତ କରୁଛି, ନିଜକୁ ନିଜେ ସେ କହୁଛି ଚାରୋଟି ଶ୍ଳୋକରେ ଅହମେ ପରମଂ କଷ୍ଟମ ଅଭୂତ ବିଜିତାତ୍ମନମ ଜିନ ବିପ୍ଳାବିତମ ବ୍ରହ୍ମ ବୃଷଲା ଜାୟତାତ୍ମନମ। ମୁଁ ଶ୍ଳୋକ ଅନୁବାଦ ଶୀଘ୍ର ଶୀଘ୍ର କହିଯିବି କାରଣ 48 ଶ୍ଳୋକ ଅଛନ୍ତି, ମୁଁ ସାଙ୍ଗେ ସାଙ୍ଗେ ସାରି ଦେଉଛି, ବହୁତ କିଛି ଆଗକୁ ଯିବାକୁ ପଡ଼ିବ। ଅହମେ ପରମଂ କଷ୍ଟମ ଅଭୂତ ବିଜିତା ଅଜିତାନ୍ଦ୍ରିୟମ ବିଜିତାନ୍ଦ୍ରିୟମ। ମୁଁ କେତେ ବଡ଼ ଭୁଲ କାମ କଲି, ଇନ୍ଦ୍ରିୟମାନଙ୍କୁ ସଂଯମ ନ କରିପାରି ବୃଷଳା ଜାୟତ ଆତ୍ମାର ବେଶିଆ ନିକଟରୁ ସନ୍ତାନ ଜନ୍ମ କଲି, ମୁଁ ବ୍ରହ୍ମତ୍ୱକୁ ନାଶ କଲି। ଅଜାମିଲ ଯେତେବେଳେ ଏଟା କହୁଛନ୍ତି କେହି ନଥିଲେ, ସେ ଘରର ବିଛଣା ଉପରେ ସେ ବସି ଚିନ୍ତା କରୁଛନ୍ତି ବେଶ୍ୟା କ'ଣ କରୁଥିବେ, ବେଶ୍ୟା କୁଆଡ଼େ ଯାଇଥିବେ, ସ୍ୱାମୀ ତ ତାଙ୍କୁ ମଲା ସମୟରେ ସେ ତ ପୁଣି କିଛି ରୋଜଗାର କରିବା ପାଇଁ ଯାଇଥିବେ, ବେଶ୍ୟା କାହାକୁ ଭିକ ଭିକ ମାଗିବା ପାଇଁ ଯାଇଥିବେ, ତା ବେଶ୍ୟା ବି ଚାହୁଁଥିବେ ଇଏ ମରୁ ତାର, ସେ କବାଡ଼ି ଖେଳିକି ବସିଥିବେ କେଉଁ ଘରେ, ସେ ସିଏ ଆଣିଥିବେ ତ ଇଏ ମରିଗଲା। ଆଉ ମୁଁ କ'ଣ କଲି, ବ୍ରାହ୍ମତ୍ୱ ନାଶ କରି ବେଶ୍ୟା ନିକଟରୁ ସନ୍ତାନ ଜନ୍ମ କଲି। ଧିଗ୍ମାମି ଗାଇ ତମସାଦ ବି ଦୁଷ୍କୃତମ କୁଲକଜ୍ଜ୍ୱଲମ ହିତ୍ୱା ବାଲା ସତିମ ଜୋୟମ ସୁରାପିମ ଅସତିମ ଅଗାମ। ମୋର ସତୀ ସ୍ତ୍ରୀ ବ୍ରାହ୍ମଣ କୂଳରେ ମୁଁ ଯେଉଁ ବିବାହ ହେଇଥିଲି ସତୀ ସ୍ତ୍ରୀ, ତାକୁ ଛାଡ଼ିକି ଗୋଟେ ବେଶ୍ୟା ଯିଏ ମଦ୍ୟପାନ କରୁଛି ତା ନିକଟରେ ମୁଁ ରହିଲି, ତାର ଅର୍ଣ୍ଣ ଖାଇଲି। ଅଜାମିଲ ନିଜକୁ ନିଜେ ନିଜର ଦୋଷଟାକୁ ନିଜେ ଜାଣିପାରୁଛି ଏବଂ ତାପରେ କହୁଛି ବୃଦ୍ଧ ଅନାଥ ପିତର ନାନ୍ୟବନ୍ଧୁ ତପସ୍ୱିନା ଅୟୋ ମହାମଧ ଅୟୋ ଅଧୁନୟା ତ୍ୟକ୍ତା ଅକୃତଜ୍ଞେନ ନୀଚବତ। ଅଜାମିଲର ଅଜାମିଲ କହୁଛି ବୃଦ୍ଧ ଅନାଥ ପିତର, ମୋର ବାବା ଆଉ ମୋର ମା ଅନାଥ ଥିଲେ, କାରଣ ଅଜାମିଲ ବାପା ମାର ଗୋଟିଏ ପୁତ୍ର ଥିଲେ। ଅଜାମିଲ ଘରୁ ପଳେଇ ଆସିଲା ପରେ ତାଙ୍କର ବାପା ମା ସନ୍ତପ୍ତ ଅବସ୍ଥାରେ ସବୁବେଳେ ରହୁଥିଲେ, କୁଆଡ଼େ ମୋର ପୁତ୍ର ଗଲେ, କିଏ ମୋତେ ଦେଖିବ, ବାପା ମା ଆଉ ଘରେ ସ୍ତ୍ରୀଟିଏ, ଚିନ୍ତା କରନ୍ତୁ କି ଅବସ୍ଥା। ଏବଂ ବୃଦ୍ଧ ଅଜାମିଲ ନିଜେ କହୁଛି ବୃଦ୍ଧ ଅନାଥ ପିତରୁ ନାନ୍ୟବନ୍ଧୁ ତପସ୍ୱିନା, ସନ୍ତପ୍ତ ହେଇକି ରହୁଥିଲେ, କେହି ତାର ବନ୍ଧୁ ନଥିଲେ, କିନ୍ତୁ ଅକୃତଜ୍ଞ ନୀଚବତ ମୁଁ ତାଙ୍କୁ ତ୍ୟାଗ କରି ପଳେଇ ଆସିଛି। ନିଜ ମୁଖରେ ଅଜାମିଲ ନିଜକୁ ଉଦ୍ଧିକାର କରୁଛି ଏବଂ ବର୍ତ୍ତମାନ କହୁଛି ସୋ ଏୟଂ ବ୍ୟକ୍ତ ପଜତିଶ୍ୟାମି ପତିଶ୍ୟାମି ନରକେ ବୃଷଧାରଣେ। ମୁଁ ନିଶ୍ଚିତ ଏଥିରୁ ଜଣାପଡ଼ୁଛି ମୁଁ ନର୍କକୁ ଯାଇଥାନ୍ତି କିନ୍ତୁ ମୁଁ ବଞ୍ଚିଗଲି। ଏବଂ ଏଇଠି ବର୍ତ୍ତମାନ କହୁଛନ୍ତି ମୁଁ ଯେଉଁଟା ଦେଖେଇଲି ମୁଁ ତ ନର୍କକୁ ଯିବା ଲୋକ, କିଂ ଗୀତମ ସ୍ୱପ୍ନମ, ଇଏ ଜମହୂତ ଆସିଲେ ବିଷ୍ଣୁ ତ ଆସିଲେ ଯେଉଁ ପ୍ରବଚନ ହେଲା ଏଇଟା କ'ଣ ସ୍ୱପ୍ନ କି, କାହାନ୍ତି ସେ ବିଷ୍ଣୁ ତ କାହାନ୍ତି ସେ ଜମହୂତ କାହାନ୍ତି, କାରଣ ଅଜାମିଲ ଅଚେତନ ସବୁ ଶୁଣିପାରୁଥିଲେ କିନ୍ତୁ ସ୍ପଷ୍ଟ ଜାଣି ବର୍ତ୍ତମାନ ଉଠିଲେ ନା ବିଷ୍ଣୁ ତ ନାହାନ୍ତି ଜମହୂତ ନାହାନ୍ତି, ସେ ପୂର୍ବ କଥାଟାକୁ ସ୍ୱପ୍ନ ଭଳି ଭାବୁଥିଲେ କିନ୍ତୁ ସବୁ ସ୍ମରଣ ଅଛି। ଏବଂ ତାପରେ ନିଜର ଭାଗ୍ୟକୁ ପ୍ରଶଂସା କରୁଛନ୍ତି, ମୋ ଭଳିଆ ପାପୀ ଲୋକ ଆଉ ମୋ ମୁଖରେ ଯେଉଁ ଭଗବାନଙ୍କର ନାମ ଆସିଲା ନିଶ୍ଚିତ ଭାବରେ ମୋର ପୂର୍ବ ଜନ୍ମରେ କିଛି ପୁଣ୍ୟଫଳ ଅଛି। ଆପଣମାନେ ଭାବନ୍ତୁ ନା ଯେଉଁମାନେ ଭକ୍ତି ରାଜ୍ୟକୁ ଆସୁଛନ୍ତି ସେମାନଙ୍କର ପୂର୍ବ ଜନ୍ମର ସ୍ୱୀକୃତି ନାହିଁ, ଏପରିକି ଆପଣମାନେ ଭାଗବତ କଥାକୁ ଯେତିକି ଜଣ ଆସୁଛନ୍ତି ପୂର୍ବର ସ୍ୱୀକୃତି ନଥିଲେ ସାଧୁସଙ୍ଗ ମିଳିବା ନା, ବ୍ୟାସ ନିଜେ ଲେଖୁଛନ୍ତି ଭକ୍ତିସ୍ତୁ ଭଗବତ ଭକ୍ତ ସଙ୍ଗେନ ପରିଜାୟତେ ସତ୍ସଙ୍ଗ ଲଭତେ ପମାନ ସଞ୍ଚିତ ପୂର୍ବ ସ୍ୱୀକୃତି। ସତ୍ସଙ୍ଗଟା ସାଧୁସଙ୍ଗଟା ପୂର୍ବ ସ୍ୱୀକୃତି ନଥିଲେ ହବ ନା, ପୂର୍ବ ସ୍ୱୀକୃତି ନଥିଲେ ବଜାର ହଜାର ଲୋକ ଯାଉଥିବେ ଏଇଠି ଆସିବେନି, ତାଙ୍କୁ ଭଲ ଲାଗିବନି, କେବେ ଭଲ ଲାଗିବନି, ପୂର୍ବ ସ୍ୱୀକୃତି ନଥିଲେ କି ସାଧୁସଙ୍ଗ କରିପାରିବେନି। ତେଣୁ ଅଜାମିଲ କହୁଛି ଅଥାପି ମେ ଦୁର୍ଭଗସ୍ୟ ବିବୁଧୋତ୍ତମ ଦର୍ଶନେ ଭବିତବ୍ୟ ମଙ୍ଗଳେନ ଜେନାତ୍ମା ମେ ପ୍ରସିଦ୍ଧ୍ୟତି। ମୋର ପୂର୍ବର ବହୁତ ଏ ଯେଉଁ ଚାରିଜଣ ସିଦ୍ଧ ଭକ୍ତଙ୍କୁ ଦେଖିଲି ମୋର ନିଶ୍ଚିତ ପୂର୍ବର ସ୍ୱୀକୃତି ଅଛି, ପୂର୍ବର ସ୍ୱୀକୃତି ନଥିଲେ ମୋ ଭଳିଆ କେଉଁଠି ମୁଁ ବେଶ୍ୟା, ଏଇଠି ତା ପରବର୍ତ୍ତୀ ଶ୍ଳୋକରେ କହିବେ ଅନ୍ୟଥା ମ୍ରିୟମାଣସ୍ୟ ଅସୁଚେ ବୃଷଳପତି, ମୁଁ ମରିବା ଲୋକ ବେଶ୍ୟାର ପତି ମୋ ମୁଖରେ ବୈକୁଣ୍ଠ ନାମ ନାରାୟଣ ନାମ ଆସିବ, ଇଏ ସମ୍ଭବ ନୁହେଁ, ମୋର ପୂର୍ବ ଜନ୍ମରେ କିଛି ପୁଣ୍ୟ ଅଛି। ଆରେ ପୂର୍ବ ଜନ୍ମରେ କ'ଣ, ତୁ ଏଇ ଜନ୍ମରେ ତୁ ପୁଣ୍ୟ କମେଇ ଦେଇଛୁ ନା ବାଲ୍ୟ ଅବସ୍ଥାରେ, ଆଉ ଭଗବାନ ତାଙ୍କ ଘରେ ଯେଉଁ ଶାଳଗ୍ରାମ ଥିଲା ସେ ଶାଳଗ୍ରାମ ନାମ ନାରାୟଣ, ଆଉ ଭଗବାନ ତ ଲୋମସ ମୁନିଙ୍କ ଦ୍ୱାରା ସଂଯୋଗ କରିକି ନାରାୟଣ ନାମଟିକୁ ଦେଇଦେଲେ। ଏବଂ ୟା ପରେ ଆମେ ଶୁଣିବା ଅଜାମିଲ କିଭଳି ଯାଉଛନ୍ତି ବର୍ତ୍ତମାନ ହରିଦ୍ୱାରକୁ। ଅଜାମିଲ ବର୍ତ୍ତମାନ ଡିସାଇଡ୍ କରିବ, ବିଷ୍ଣୁଙ୍କ ପ୍ରବଚନ ଶୁଣିଲା, ଜମଦଙ୍କର ପ୍ରବଚନ ଶୁଣିଲା, ଯେଭଳି ଆପଣମାନେ ପ୍ରବଚନ ଶୁଣିଲେ, ବର୍ତ୍ତମାନ ଆପଣ ଭଗବାନଙ୍କୁ ଡାକିକି ସେଟା ଆପଣଙ୍କ ଉପରେ ଡିସାଇଡ୍, ଆପଣଙ୍କ ଉପରେ ଛାଡ଼ ଦିଆଗଲା। ଅଜାମିଲ ବର୍ତ୍ତମାନ ଅଜାମିଲ ଚାହିଁଲେ ବେଶୀ ନିକଟକୁ ଯାଇପାରିଥାନ୍ତା, ଅଜାମିଲ ଚାହିଁଥିଲେ ବାପା ନିକଟକୁ ଯାଇଥାନ୍ତା, କିନ୍ତୁ ଅଜାମିଲ ବର୍ତ୍ତମାନ ଡିସାଇଡ୍ କଲା। ତେଣୁ ବର୍ତ୍ତମାନ ମୁଁ ଏଠି କଥାକୁ କିଛି ସମୟ ବିଶ୍ରାମ ଦେଉଛି, ମହାରାଜ ଟିକେ ଅନୁରୋଧ କରିଛନ୍ତି ସେ 10-15 ମିନିଟ୍ କିଛି କହିବେ, ତାପରେ ଆମେ ପ୍ରବଚନ ଶେଷ କରି ଆରମ୍ଭ କରି ଶେଷ କରିବା, କାରଣ ଶେଷ ସମୟକୁ ଭକ୍ତମାନେ ପଳାଉଛନ୍ତି, ସେଠି କିଛି ଜଣେଇବେ ଏ ଅନୁଷ୍ଠାନ ପାଇଁ।
ଆମର ଶ୍ରୀମଦ ବ୍ୟାସଗାଦୀରେ ଯେଉଁ ବସିଛନ୍ତି ଶ୍ରୀପାଦ ଖଳାୟଦାସ, ତାଙ୍କ ଚରଣରେ ମୋର ଶତକୋଟି ଦଣ୍ଡବତ ଉପସ୍ଥିତ, ଗୌର ଭକ୍ତଙ୍କ ଚରଣରେ ମୋର ଶତକୋଟି ଦଣ୍ଡବତ। ଯଦି ଭଗବାନଙ୍କର ଅସୀମ ଆମ ପାଇଁ କି ଅନୁକମ୍ପା, ମାନେ ଅଜାମିଳି ପ୍ରସଙ୍ଗ ନିଜେ ସବୁ ଆମରି ପ୍ରସଙ୍ଗ ଚାଲିଛି, ଏବେ ଆମେ ଡିସିସନ ନେବା ଉଚିତ ଆମେ କଣ କରିବା। ଆପାତତଃ 7 ଦିନ ଭଗବାନଙ୍କର କଥା ଶୁଣିବାର ଆମେ ସୁଯୋଗ ପାଇକି ସମସ୍ତେ ଆପ୍ରାଣ ଚେଷ୍ଟା କରିବା ଦରକାର। ସମସ୍ତେ ପଳେଇବା ନା, ଏବଂ ଆମେ ସମସ୍ତେ ମରିବା। ବ୍ରହ୍ମଚାରୀଜୀ କହୁଥିଲେ ଯେ ଠିକ ମରିବାର ପ୍ରସ୍ତୁତି ଆମେ ନେଉନୁ, ଆମେ ସମସ୍ତେ ପ୍ରତିଦ୍ୱନ୍ଦ୍ୱୀ କରୁଛୁ, ମୁଁ କେମିତି ଭୁବନେଶ୍ୱର ଜାଗା କିଣିବି, କେମିତି କାଲକାଟାରେ ଫ୍ଲାଟ କିମିତି, ଏମିତି ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ସମସ୍ତେ ସାରା ବିଶ୍ୱବାସୀ ବର୍ତ୍ତମାନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, କେମିତି ମୋର ଇଟାଲୀ ବ୍ୟାଙ୍କରେ ଟଙ୍କା ରହିବ ବେଶୀ ଭିତରିଆ, ଇ ପ୍ରତିଦ୍ୱନ୍ଦ୍ୱିତା ଆମ ସମସ୍ତଙ୍କ ଭିତରେ ଚାଲିଛି। କିନ୍ତୁ ଆମେ ଯେତେବେଳେ ମରୁ କଣ, ସମସ୍ତେ ଆଲେକ୍ଜାଣ୍ଡର ମଧ୍ୟ ଚିନ୍ତା ଭାବନା କରିଥିଲେ ମୁଁ ସାରା ପୃଥିବୀକୁ କେମିତି ଜୟ କରିବି ନିଜ, କିନ୍ତୁ ମଲା ପରେ ସେ ନିଜେ କହିଛନ୍ତି ଯେ ମୁଁ ଯେମିତି ଖାଲି ହାତରୁ ଆସିଥିଲି ଆଉ ମୁଁ ଯିବି ମଧ୍ୟ ଠିକ ଖାଲି ହାତ। ତେଣୁ ଆମେ ମଧ୍ୟ ଏ ପ୍ରତିଦ୍ୱନ୍ଦ୍ୱିତା କରୁଛୁ, ଏବଂ ଆମେ ଯେଉଁ ମାନେ ପାଶ୍ଚାତ୍ୟ ଶିକ୍ଷାର ଚିନ୍ତା ଭାବନା କରି ଆଗରୁ ଆମର ଏ ସଂସ୍କାର ଥିଲା, ମାନେ ଯେଉଁମାନେ ବିବାହ ଗୋଟେ ପାତ୍ରୀଟେ ଦେଖିବାକୁ ଯାଉଥିଲେ, ତାଙ୍କର ମାମୁଁ ବା ତାଙ୍କର ବାପା ଯାଉଥିଲେ, ସେମାନେ ଭାଗବତ ପଢ଼ିକି ଆଣୁଥିଲେ, ମୁଁ ଯାହାକୁ ବହୁ କରି ଆଣିବି, ତ ସିଏ ଭାଗବତ ପଢ଼ିଛି କି ନା ଭାବୁଛି ନା, ତ ୟା ଦ୍ୱାରା କଣ ହଉଥିଲା, ଭାଗବତ ପଢ଼ିଲେ କଣ ହବ ସେ କଥା ଚାଲିଛନ୍ତି ନା। ସୁନୀତି କଥା ଆପଣ ଶୁଣିଲେ ନା, ଏବେ ଆମେ ଯେଉଁ ପ୍ରକାର ମାନେ ଶିକ୍ଷା ଅର୍ଜନ କରୁଛୁ ସେଥିରେ ଆମେ କଣ କରିବୁ ନା, କୋର୍ଟ କଚେରୀରେ ଆମେ କେସ୍ ମାଲି ମକଦ୍ଦମା କରି ବାପାକୁ ସମ୍ପତ୍ତିରୁ ମୁଁ ଅଧେ ନେବି, ଏ ଶିକ୍ଷା ଦଉଛନ୍ତି ଶ୍ରୀମଦ ଭାଗବତଙ୍କ କଥା। ତେଣୁ ଇଏ ଆପଣ ଚିନ୍ତା କରନ୍ତି, ତେଣୁ ଆମର ମରିବାର ପ୍ରସ୍ତୁତି, ମରିବା ବେଳେ ଆମେ ସମସ୍ତଙ୍କୁ ଗୀତା ଭାଗବତ ପାଖରେ ଶୁଣଉଛୁ, ଆପାତତଃ ବର୍ଷକୁ 7 ଦିନ ଭାଗବତ ଶୁଣିବା ପ୍ରଚେଷ୍ଟା ସମସ୍ତେ ଆପଣମାନେ ମିଶିକି କରନ୍ତୁ, ଏବଂ ଜଣେ ଜଣେ ସକ୍ରିୟ ସଦସ୍ୟ ହୁଅନ୍ତୁ ଯାହାଙ୍କର ସାମର୍ଥ୍ୟ ଅଛି, ହେଲେ କିଏ ଟେଣ୍ଟି କରିଦେଇପାରିବ, କିଏ ମାଇଙ୍କ ଦେଇପାରିବ, କିଏ ହଜାର ହଜାର ଟଙ୍କା ଯଦି ଦବା ତାହେଲେ ଆମେ ନିଶ୍ଚିନ୍ତ ହେଇଯିବା। ଭାଇ କିଏ ଜାଣିଛି ମୁଁ ଏଇଠୁ ଆପଣମାନଙ୍କ ପାଖକୁ ଏଇ ପେଣ୍ଡର ବାହାରକୁ ଯାଇପାରିବି ବୋଲି କେହି କହିପାରିବନି ନା। ତେଣୁ ଆମେ ସମସ୍ତେ ପଳେଇବା, କିନ୍ତୁ ଆମର ପରବର୍ତ୍ତୀ ପିଲା ଛୁଆ ଏମିତି ବ୍ୟବସ୍ଥା ମଧ୍ୟ କରିଦେବା ଉଚିତ ଯେ ମୋର ପିଲା ମଧ୍ୟ ଆସିଲେ ଏଠି ସିଏ 1000 ଟଙ୍କା ଦବ ବା 200 ଟଙ୍କା ଦବ ବା 500 ଟଙ୍କା ଦବ। ଏଭଳି ସାଧୁ ସନ୍ଥଙ୍କ ଦ୍ୱାରା ଯୋଉ ମାନେ ଆମେ ଆନନ୍ଦ ଲାଭ କରୁଛୁ, ଜନ୍ମ ଜନ୍ମାନ୍ତର ପାପଟାକୁ ନଷ୍ଟ କରି ଭଗବତ ଚରଣାରବିନ୍ଦକୁ ଯିବା ମାନେ କୃପା ଲାଭ କରୁଛୁ, ଇଏ ଆଜ୍ଞା ଟଙ୍କା ଦେଲେ ମିଳିବନି। ମୁଁ ସେଦିନ କହୁଥିଲି ଆପଣମାନେ ବସି ଶୁଣୁଥିବେ, ଆମେ ତ ପୁଅ ପିଛାର ବହୁ ଟଙ୍କା ଖର୍ଚ୍ଚ କରିଛେ, ଆମେରିକାରେ ମଧ୍ୟ ସେ ଆପାତତଃ 1-1.5 ଲକ୍ଷ ଟଙ୍କା ପାଉଛି, କିନ୍ତୁ ଯେତେବେଳେ ଟେଲିଫୋନ୍ କରୁଛି, ଛୁଆ ତ ମା ଦେହ ଖରାପ, ବାବା ମୁଁ ଯାଇପାରିବିନି, ଯାହା ବି କରନ୍ତୁ। କଥା କହିବା ତ ଦୂରର କଥା, ଆଉ ଯୋଉମାନଙ୍କ ପାଇଁ କି ସୁନାହାର ତିଆରି କରିଦେଇଛୁ ପୁଅ ପାଇଁ, ଝିଅ ପାଇଁ, ବୋହୂ ପାଇଁ, ସ୍ତ୍ରୀ ପାଇଁ ମୁଁ ତ ଭାବୁଛି ବୋଧେ ଏଭଳି କଥା ମାନେ ଯୋଉ ସାଧୁ ସନ୍ଥ ମାନେ ଆସୁଛନ୍ତି ଆସିକି ସାଧି ଏଭଳି କଥା କହିଛନ୍ତି, ଆମେ କେତେ ପଇସା ଖର୍ଚ୍ଚ କରିଛୁ ଚିନ୍ତା କଲେ ଏଭଳି କଥା ଆମର ଆତ୍ମୀୟ ସ୍ୱଜନ କେହି କହିଛନ୍ତି ନା କହିବେ। ତେଣୁ ଆପଣ ପଇସା କିଛି ଅସତ ମାର୍ଗରେ ଯାଉନି, ଚିନ୍ତା କରନ୍ତୁ। ପଇସା ସମସ୍ତେ କମାଉଛନ୍ତି, ପଇସା କମେଇବାର ବାହାଦୁରୀ ନୁହେଁ, ଖର୍ଚ୍ଚ କରିବାର ବାହାଦୁରୀ। ପଇସାଟା ଆପଣ ଯଦି ଠିକ ଭାବର ଭଗବାନଙ୍କ ସହିତ ଯୁକ୍ତ କରିବେ, ଭଗବାନ ଆପଣଙ୍କୁ ଛାଡ଼ିକି ଯିବେନି। ଶ୍ରୀମଦ୍ ଭାଗବତମ୍ କଥା ଆଜ୍ଞା, ବଳି ଆଉ ବାମନ ଭଗବାନଙ୍କ କଥା, ଇଏ ଗୁରୁଙ୍କ କଥା ନ ଶୁଣିକି ଦେଲେ, ଦେଲା ପରେ ଭଗବାନ ତାଙ୍କୁ ଛାଡ଼ିକି ଗଲେନି। ରାକ୍ଷୀ ବନ୍ଧନରେ ଯେତେବେଳେ ଆସିଲେ ଲକ୍ଷ୍ମୀ ନାରଦ ପଠେଇଲେ, କହିଲେ ବଳି ଯଦି ଅନୁମତି ନ ଦେବେ ମୁଁ ଯିବିନି। ତେଣୁ ଭାବନ୍ତୁ ଆମେ ସେଇ ମନବୋଧ ଚୌତିଶ କଥାର ଟିକେ ସ୍ମରଣ କରୁ, ନ ଯିବେ ସଙ୍ଗେ କେହି, ଯିବୁ ତୁ ଏକ ନାମ ମାତ୍ର ଅଟଇ ପଥକୁ ସଖା। ଏବେ ଆଜ୍ଞା ମୁଁ ଦେଖିଛି ମାନେ ଏଇ ଜୀବିତ ଅବସ୍ଥାରେ ଯେଉଁମାନେ ବାର୍ଦ୍ଧକ୍ୟତା ଗ୍ରାସ କରିଛି, କିଏ 20,000 ବି ପେନ୍ସନ୍ ପାଉଛନ୍ତି କିନ୍ତୁ ହାତ ଗୋଡ ଚାଲୁନି, ସେ ଟଙ୍କାଟା କୋଉ କାମରେ ଆମର ଆସୁଛି ଆଜ୍ଞା? ଆଉ ବିଶେଷ କଥା ସମସ୍ତେ ମଧ୍ୟ କହୁଛନ୍ତି ଆମର ଏ ଅନୁଷ୍ଠାନର ବହୁତ ତ୍ରୁଟି ରହିଯାଉଛି, ମାନେ ଯେଉଁମାନେ ସକ୍ରିୟ ମେମ୍ବର ତାଙ୍କ ପାଖକୁ କାର୍ଡ ଯାଇପାରିନି ବା କିଛି ଭୁଲଚୁକ୍ ହେଇଯାଇଛି, ତ ଅନୁଷ୍ଠାନ ତରଫରୁ ସେଇ ଭୁଲଚୁକ୍ ପାଇଁ ମୁଁ ଆପଣମାନଙ୍କଠୁ, ଯେଉଁମାନେ ସକ୍ରିୟ ସଦସ୍ୟ ତଥା ଏ ଭକ୍ତମାନଙ୍କଠୁ, କାରଣ ମୁଁ ସେଦିନ ଦେଖିଛି ସମସ୍ତେ ବସିପାରିଲେନି ଠିକ ଭାବରେ, ତ ମାନେ ସେ ଅନୁଷ୍ଠାନ ତରଫରୁ ମୁଁ ସମସ୍ତଙ୍କଠୁ କ୍ଷମା ମାଗି ନେଉଛି। ଆଉ ଆଗାମୀକାଲି ସମସ୍ତେ ସବୁ ଭକ୍ତମାନଙ୍କୁ ମୋର ବିଶେଷ ଅନୁରୋଧ, ଆମର ପ୍ରଭୁପାଦ ନିଶ୍ଚିତ ରହିବେ, ତାଙ୍କର ଦର୍ଶନର ଏ ପ୍ରସାଦ ସେବା ଚାଲୁ, ଆମେ ଆଉ କିଛି ନ କରୁ, ତାଙ୍କୁ ତ ଦେଖିବା ନା, ଆଉ ସେଇଟା ଚିତ୍ରଗୁପ୍ତ ଖାତାରେ ରହିବ, ଆମ ସାଧୁ ଦର୍ଶନ ହେଇଛି ଏଇ କଥାଟା ଭଗବାନଙ୍କୁ ପ୍ରମାଣ ଦେବାକୁ ପଡିବ। ଯେମିତି ଅଜାମେ ଖାଲି ଭଗବାନଙ୍କର ନାମ ନେଇଥିଲେ ବୋଲିକି ଇଏ ବ୍ୟବସ୍ଥା, ଯାହା ହଉ ମୁଁ ଅମୂଲ୍ୟ ସମୟ ନଷ୍ଟ କରିବାକୁ ଚାହୁଁନି, ଆଉ ଯେଉଁମାନେ ପାରିବେ ଶ୍ରଦ୍ଧାର ସହ, ତ ଏଇ ଯୋଉ ପ୍ରସାଦ ସେବାର ବ୍ୟବସ୍ଥା ଅଛି, କି ଡାଲି ବୋଲେ କିଏ ଚାଉଳ, କିଏ ଆପାତତଃ କାହାର ପଇସା ନଥାଉ, କିଏ ତ କାହାକୁ ପାଣି ଗିଲାସ ଟିକେ ଦେଇପାରିବ ନା, ଇଏ ଆପଣମାନଙ୍କର ଅନୁଷ୍ଠାନ, ସମସ୍ତେ ଏକତ୍ର ହେଇ ବସୁଛନ୍ତି, ଏ ଗୋଟେ ଆନନ୍ଦ ବଜାର, ମା ମାନେ ସମସ୍ତେ ସବୁ ସମ୍ପ୍ରଦାୟ ଇଏ ସମସ୍ତେ ଗୋଟେ ଏକତ୍ରିତ ହେଇକି ମହା ଆନନ୍ଦର ବିଷୟ। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଆଗାମୀ ଠିକ କାଲି 12 ବେଳେ ଠିକ ପ୍ରସାଦ ସେବା ହବ, ସମସ୍ତେ ଆସିବେ, ଆଉ ଯେଉଁମାନେ ଆଜି ବି ପାରିବେ, ଶ୍ରୀ ରାମକୃଷ୍ଣ ଗୌଧଙ୍କର ସାମର୍ଥ୍ୟ ଅଛି, ରାତ୍ରିଟିକୁ ପରିବାର କାଟିବେ, ଏ ଭଗବାନ ମନେ ରଖିବେ ଆଜ୍ଞା, ଆମେ ଆତ୍ମୀୟ ସ୍ୱଜନ ପାଇଁ ସବୁ କରିଛୁ, ଆତ୍ମୀୟ ସ୍ୱଜନ ପାଇଁ କଣ କରିନୁ, ଚୋରି କରିବାଠୁ ଆରମ୍ଭ କରି କାହା ସହିତ ବେଇମାନି କରିବାଠୁ ଆରମ୍ଭ କରି କାହା ପଇସା ଆଣିକି ନ ଦେଇକି ମାରିବା ଇତ୍ୟାଦି କରିଛୁ, କିନ୍ତୁ ଆତ୍ମୀୟ ସ୍ୱଜନ କାହାରି ଶେଷ ମୁହୂର୍ତ୍ତରେ ଯଦି କହି କୁହେ ଏ ତୋ ବାପା ପାଇଁ କି ତୁ ଟିକେ ପଥିକି ଦାନ ଟିକେ କରିଦେ, ତ ସେ କେତେ ଟଙ୍କା କମର ଲୁଗା ହେଇପାରିବ, ସେ ଦାନଟା କେତେ ସୀମିତ ହେଇପାରିବ ସେ ଚେଷ୍ଟା କରୁଛି, କିନ୍ତୁ ଆପଣ ଯଦି ଭଗବାନଙ୍କ ପାଇଁ କି ବୋଲେ ଅଜାମିନ ଦେଖୁନାହାନ୍ତି, ମାନେ ପୁତ୍ର ନାମ ଧରିକି ଡାକିଦେଲେ ଭଗବାନ ବିଷ୍ଣୁ ଦୂତ ମାନଙ୍କୁ ପ୍ରମାଣ କରେଇକି ଗଲେ, ଆଉ ତାଙ୍କର ଗତି କଣ ହେଲା ଆପଣମାନେ ଶୁଣୁଛନ୍ତି, ତ ସେମିତି ହୃଦୟ ଖୋଲା ଯଦି ଭଗବାନଙ୍କ ପାଇଁ କି ଦେବେ ଆଜ୍ଞା, ମାନେ ଦବା ବୋଲେ କାଣ ସବୁ ପ୍ରକାର ଶାରୀରିକ ମାନସିକ ଆର୍ଥିକ ଯାହାର ଯେ ପ୍ରକାର ସାମର୍ଥ୍ୟ ଅଛି, କାଲି କହୁଥିଲେ ମତେ ଭାରି ଭାରି ପସନ୍ଦ ମାନେ ଭାରି ଆନନ୍ଦ ଲାଗିଲା କାଲି, ଯାହା ତ ମାନେ କହିପାରିଲେ ଆଜ୍ଞା, ପ୍ରଭୁ କହିଲେ କି ମୁଁ ତ ଭାବୁଛି ଆପଣମାନେ ଏତେ କଷ୍ଟ କରି ଆସିଛନ୍ତି, ଆପଣମାନେ ନିଶ୍ଚିତ ବୈକୁଣ୍ଠକୁ ଯିବେ, ତେଣୁ ଇଆଠୁ ଆଉ କଣ ବଡ ଜିନିଷ ହେଇପାରେ। ଆଉ ଏହି ଅନୁଷ୍ଠାନ ତରଫରୁ ମୁଁ ସମସ୍ତଙ୍କ ମାନେ ପାଇଁକି ଯୋଉ କିଛି ଭୁଲଚୁକ୍ ଥିବ କୃପା ପୂର୍ବକ କ୍ଷମା କରିଦେବେ ଆପଣମାନେ, ଆଉ ମାନେ ପ୍ରଭୁପାଦ ତ କାଲି କହିଦେଇ ଯାଇଛନ୍ତି ଯେ ଆଗାମୀ ବର୍ଷ ନିଶ୍ଚିତ ଆସିବେ, ଆଗାମୀ ବର୍ଷ ଆମେ ଚେଷ୍ଟା କରୁଛୁ 7-8 ଜାନୁଆରୀ ବୋଲେ 8 କି 7 ଆରମ୍ଭ କରିବୁ 7 ପ୍ରଭୁଜୀ ମତାମତ ମଧ୍ୟ କାଲି
ପ୍ରେମାନନ୍ଦ।
ଅଛି ମହାରାଜ ଆପଣ ମାନଙ୍କୁ କହିଲେ ଆପଣମାନେ ଆପଣମାନଙ୍କର ଏଇଟା ଦାୟିତ୍ୱ ଯେଉଁମାନେ ଭଗବାନଙ୍କର କାର୍ଯ୍ୟକୁ ସାହାଯ୍ୟ କରିବେ ସେମାନେ ସ୍ୱୀକୃତି ଲାଭ କରିବେ। ଇଏ ଭକ୍ତି ନୁହେଁ କି ଇଏ କୌଣସି ପୁଣ୍ୟର ଜୀବନା ଭକ୍ତି ଲାଭ ଭଗବାନ ପାଇଁ ଇଏ ଅନୁଷ୍ଠାନ ହେଉଛି। ତେଣୁ ଆପଣମାନେ ମହାରାଜ ତ ଏକାକି ଆୟୋଜନ କରୁଛନ୍ତି କିଛି ସହକର୍ମୀମାନେ ଅଛନ୍ତି ଆପଣମାନେ ଏଥିରେ ଯୁକ୍ତ ହୁଅନ୍ତୁ ଏବଂ ସୁନ୍ଦର ଭାବରେ ପ୍ରଚାର କରି କିଭଳି ଲୋକମାନଙ୍କର ଉପକାର ହେବ ଲୋକମାନେ ପ୍ରକୃତରେ ଆପଣ ଗୋଟିଏ ପରିବାର ଭଳି ଚଳିବେ। ସେ ଯେକୌଣସି ସମ୍ପ୍ରଦାୟର ଲୋକ ଭାଗବତ କୌଣସି ସମ୍ପ୍ରଦାୟର ନୁହେଁ ଭାଗବତ ଭଗବାନଙ୍କର କଥା ଆମେ କୌଣସି ଗୋଟିଏ ସମ୍ପ୍ରଦାୟର କଥା କହୁନି। କି ଭାବିବା ଉଚିତ ନା ଏ ଇସ୍କନ ବାବା କେବଳ ଇସ୍କନ କଥା କହୁଛନ୍ତି ନା ଭାଗବତ ଇସ୍କନର ନୁହେଁ ଭାଗବତ ସମସ୍ତଙ୍କର। ତେଣୁ ଆମେ ଭାଗବତର କଥା କହୁଛୁ ଆମେ ସମସ୍ତେ ଭଗବାନଙ୍କର ଏଇଟା ଜ୍ଞାନ କରିବାକୁ ପଡ଼ିବ। ସମସ୍ତେ ଆମେ ପ୍ରଭୁଙ୍କର ସମସ୍ତେ ପ୍ରଭୁଙ୍କୁ ଭଜନ କରିବା ଯିବା। ତେଣୁ ଆପଣମାନେ ପ୍ରଭୁଙ୍କର ଅନୁଷ୍ଠାନ କିଭଳି ଚାଲିବ ଯେମିତି ମହାରାଜ କହୁଥିଲେ କେହି କେହି ଆପଣମାନେ ମାଇକ୍ର ବ୍ୟବସ୍ଥା ଟେଣ୍ଟର ବ୍ୟବସ୍ଥା ପ୍ରସାଦର ବ୍ୟବସ୍ଥା ନିଜେ ଆସିବେ ବୁଝିବେ ବା ଅର୍ଥ ଦ୍ୱାରା ସାହାଯ୍ୟ କରିବେ ଏସବୁ ଆପଣମାନେ ବ୍ୟବସ୍ଥା କଲେ ସୁନ୍ଦର ଭାବରେ ଅନୁଷ୍ଠାନ ଚାଲିବ। ତେଣୁ ମହାରାଜ ତାଙ୍କ ଅନୁରୋଧ କଲେ ଆପଣମାନେ ଯେଉଁମାନେ ଅଛନ୍ତି ଆପଣମାନେ ସାହାଯ୍ୟ କରିବେ ବୋଲି ମୋର ଆଶା। ତେବେ ବର୍ତ୍ତମାନ ସମୟ ହୋଇଗଲାଣି ମୁଁ ବହୁତ ଶୀଘ୍ର ଶୀଘ୍ର ଅଜାମିଲ ବର୍ତ୍ତମାନ କିଭଳି ବୈକୁଣ୍ଠକୁ ଯାଉଛନ୍ତି ଅଜାମିଲ ପ୍ରବଚନ ଶୁଣିସାରିଲେ ବର୍ତ୍ତମାନ ତେଣୁ ଚାରୋଟି ଶ୍ଲୋକରେ ଅଜାମିଲ ଡିସାଇଡ କରୁଛି ଡିସାଇଡ ବ୍ୟକ୍ତି ଶୁଣୁଛି ମନୁଷ୍ୟ ଆଉ ପଶୁ ଭିତରେ କଣ ପାର୍ଥକ୍ୟ ମନୁଷ୍ୟକୁ ମନୁଷ୍ୟ ଏଇଥିପାଇଁ କୁହାଯାଇଛି ମନୁଷ୍ୟକୁ ଭଗବାନ ଗୋଟିଏ ରତ୍ନ ଦେଇଛନ୍ତି ସେଟା ହେଉଛି କଣ ଅଣୁ ସ୍ୱତନ୍ତ୍ରତା। ଭଗବାନ ପରମ ସ୍ୱତନ୍ତ୍ର ପରମାତ୍ମା ହେଉଛନ୍ତି ପରମ ସ୍ୱତନ୍ତ୍ର ଜୀବ ହେଉଛି ଅଣୁ ସ୍ୱତନ୍ତ୍ର ତାର ସ୍ୱତନ୍ତ୍ରଟା ଯଦି ଅପବ୍ୟବହାର କରିଦେଲା ଜୀବ ବନ୍ଧନରେ ପଡ଼ିଯିବ। ଭଗବାନ ଯେଉଁ ସ୍ୱତନ୍ତ୍ରତା ଦେଇଛନ୍ତି ଯେଭଳି ପଶୁପକ୍ଷୀମାନଙ୍କର ସ୍ୱତନ୍ତ୍ରତା ନାହିଁ ସେମାନେ ଭଗବାନଙ୍କୁ ଡାକିପାରିବେ ନାହିଁ। ମନୁଷ୍ୟକୁ ତଟସ୍ଥ ଜୀବ ବୋଲି କୁହାଯାଏ ତଟସ୍ଥ ମାନେ ବେଙ୍ଗ ଜାଣିଛନ୍ତି ବେଙ୍ଗ ବେଙ୍ଗ ଆପଣ ଆଡ଼େ କୁହନ୍ତି ନା ବେଙ୍ଗ କ'ଣ କରୁଛି ସେ ଚାହିଁଲେ ପାଣିରେ ରହିବ ଚାହିଁଲେ ଶୁଖିଲା ରହିବ ସେ ଦୁଇ ଆଡ଼େ ବାସ କରିପାରିବ। ଆମେ ସେଭଳି ତଟସ୍ଥ ଜୀବ ଆମେ ଯଦି ଚାହିଁବା ଭଗବାନଙ୍କୁ ଭୋଜନ କରିବା ବୈକୁଣ୍ଠକୁ ଯିବା ଶାନ୍ତିରେ ରହିବା ଯଦି ଚାହିଁବା ଏ ସଂସାର ଭୋଗ କରିବା ଏଇଠି ରହିବା। ତେଣୁ ଅଣୁ ସ୍ୱତନ୍ତ୍ରତା ଆମର ଅଛି ଲକ୍ଷ ଲକ୍ଷ ଉପଦେଶ ଯେତେ ସୁନ୍ଦର ଉପଦେଶ ଶୁଣନ୍ତୁ ଆପଣ ଯଦି ନିଜେ ଡିସାଇଡ଼ ନ କରିବେ କେହି ଆପଣଙ୍କୁ ପାରିବେନି ଜବରଦସ୍ତି କେହି ଭକ୍ତି କରିପାରିବେ। ନାରଦ ମୁନି ବାଲ୍ମୀକିକୁ ଜବରଦସ୍ତି ବେକର ମାଡ଼ି ବସି ତାର ମାଳା ତିଲକ ଧରେଇ ନଥିଲେ ସେ କହିଲେ ବାଲ୍ମୀକି ଏ କ'ଣ ଦଶରତ୍ନାକର ଆଡମିଟ୍ କଲେ ହଁ ସାଧୁ ଯାହା କହୁଛି ଠିକ କଥା ସେ ନିଜେ ଡିସାଇଡ଼ କଲେ। ତେଣୁ ଜୀବ ନିଜେ ନିଶ୍ଚିତ କରିବ ଅଜାମିଲ ବର୍ତ୍ତମାନ ନିଶ୍ଚିତ କରିବେ କ'ଣ ନିଶ୍ଚିତ କରିବେ ଚାରିଟି ଶ୍ଳୋକରେ ସ୍ୱୟଂ ତଥା ଯତି ଶ୍ୟାମି ଯତ ଚିତ ଇନ୍ଦ୍ରିୟ ନୀଲ ଯଥା ନ ଭୟ ଆତ୍ମନମ ଅନ୍ଧି ତମସି ମଜ୍ଜତି। ମୁଁ ବର୍ତ୍ତମାନ ଆଜିଠାରୁ ଏ ମହା ମୋହମାୟ ବ୍ୟାପ୍ତ ସଂସାରରେ ମୋର ଜୀବାତ୍ମାକୁ ଆଉ ମଜ୍ଜନ କରିବାକୁ ଦେବି ନା। ଏ ସଂସାର ବାସ୍ତବିକ ତମ ଏ ସଂସାର ଗୋଟେ ନାଁ ହେଉଛି ତମ ଯେତେ ଲାଇଟ୍ ଲାଗିଛି ଯେତେ ଟର୍ଚ୍ଚ ଅଛି ଯାହା ବି ସୂର୍ଯ୍ୟ ଆଲୋକ ଅଛି କିନ୍ତୁ ପ୍ରକୃତରେ ଆମେ ତମରେ ଅଛେ ଅନ୍ଧକାରରେ ଅଛେ। ଭଗବତ ଜ୍ଞାନ ନାହିଁ ଭଗବତ ଭଜନ ବିନା ଜୀବ ଅନ୍ଧକାର। ତେଣୁ ଅଜାମିଲ କହୁଛି ଯଥା ନ ଭୂୟ ଆତ୍ମାନମ ଅନ୍ଧେ ତମସେ ମଜ୍ଜତି। ଏ ମହାମୋହ ବ୍ୟାପ୍ତ ତମ ସଂସାରରେ ମୁଁ ମୋର ଆଉ ଜୀବାତ୍ମାକୁ କେବେ ହେଲେ ବନ୍ଧନରେ ପକାଇବାକୁ ଦେବି ନାହିଁ। ଅଜାମିଲ ସେଇ ଘରେ ଯେଉଁ ଘରେ ବିଷ୍ଣୁ ତମର ଆସିଥିଲେ ସେ ସେଇଠି ଡିସାଇଡ୍ କରୁ ସେ ବେଡ୍ ଉପରେ। ଏବଂ ଦ୍ୱିତୀୟ ବିମୁଚ୍ୟତମିମ ବନ୍ଧମ ଅବିଦ୍ୟା କାମ କର୍ମଜ ସର୍ବଭୂତ ସୃହୃତ ଶାନ୍ତ ମୈତ୍ର କରୁଣ ଆତ୍ମବାନ। ଅଜାମିଲ କହୁଛି ମୁଁ ଆଜିଠାରୁ ଏଇ ଗୁଣରେ ଗୁଣୀ ହେବି ମୁଁ କ'ଣ ହେବି ବର୍ତ୍ତମାନ କହୁଛି ଅବିଦ୍ୟା କାମ କର୍ମଜ। ଏ ଶରୀରକୁ ଆମେ ଆତ୍ମା ବୋଲି ନ ଜାଣିଲେ ଶରୀରକୁ ଆମେ ନିଜକୁ ଶରୀର ବୋଲି ଜାଣୁଛେ ଏବଂ ଶରୀର ସୁଖ ଦୁଃଖ ପାଇଁ କର୍ମ କରୁଛେ ଅବିଦ୍ୟା, ତାପରେ କାମ, କାମନା କରୁଛି ଈଶ୍ୱରରୁ କିଭଳି ସୁଖ କରିବି, ଭଗବାନଙ୍କୁ ତ ଭୁଲିଯାଉଛି, ଆତ୍ମଜ୍ଞାନ ଭୁଲିଯାଉଛି, ତାପରେ କର୍ମ ଶରୀର ପାଇଁ କର୍ମ କରୁଛି, ତାପରେ ବନ୍ଧନ ପଡୁଛି। ବନ୍ଧନରେ ପଡିବାର କାରଣ ପ୍ରଥମେ ଅବିଦ୍ୟା, ମୁଁ ଯେ ଭଗବାନଙ୍କର ଦାସ, ଭଗବାନଙ୍କୁ ଭଜନ କରିବା ମୋର କର୍ତ୍ତବ୍ୟ, ଏଇଟା ଭୁଲିଗଲେ, ନିଜକୁ ଶରୀର ବୋଲି ଜାଣିଲେ ଏଇଟା ହେଲା ଅବିଦ୍ୟା। ଯେହେତୁ ନିଜକୁ ଶରୀର ବୋଲି ଜାଣିଲେ ଶରୀର ସୁଖ ଦୁଃଖରେ ସୁଖୀ ହେଲେ, ସେଥିପାଇଁ କର୍ମ କଲେ, ଅବିଦ୍ୟା କାମନା ଆସିଲା, ତାପରେ କର୍ମ। ଯେ ଅଜାମିଲ କହୁଛନ୍ତି ବିମୁଚିତ ମିମମ ବନ୍ଧମ ଅବିଦ୍ୟା କାମ କର୍ମ, ଯା ମୁଁ ଅବିଦ୍ୟା କାମ କର୍ମରୁ ମୁକ୍ତ ହେବି, ଜୀବଟା ଡିସାଇଡ୍ କରିବ। ଅଜାମିଲ ଡିସାଇଡ୍ କଲେ, ଆପଣ ସାଧୁ ହେବାକୁ ନ ଚାହିଁଲେ କେହି ଆପଣଙ୍କୁ ସାଧୁ କରିପାରିବେନି, କେହି ଜଗତରେ ସାଧୁ କରିପାରିବେନି। ଏବଂ ଅଜାମିଲ କହୁଛି ମୁଁ କଣ ହେବି, ସର୍ବଭୂତ ଶ୍ରୁତ ଶାନ୍ତ, ମୁଁ ଶାନ୍ତ ହେବି, ସବୁ ଜୀବର ଉପକାର କରିବି, ମୈତ୍ର କରୁଣ ଆତ୍ମବାନ, ମୁଁ ଆତ୍ମସ୍ଥିତିରେ ରହିବି, ସମସ୍ତଙ୍କ ସହିତ ବନ୍ଧୁତା ସ୍ଥାପନ କରିବି, ସବୁ ଜୀବକୁ ଦୟା କରିବି। ଅଜାମିଲ ଡିସାଇଡ୍ କରୁଛି ଏବଂ ମୋଚୟେ ଗ୍ରସ୍ତ ଆତ୍ମାନଂ ଜୋଷିତ ମାୟାତ୍ମ ମାୟାୟା ବିକ୍ରୀଡତ ଜୟା ଏବାୟମ କ୍ରୀଡ଼ା ମୃଗ ଇବାଧମ। ଗୋଟେ ଅଧମ ଲୋକ ଯେଭଳି ତାର ସ୍ତ୍ରୀ ବୁଦ୍ଧିରେ ନାଚେ କ୍ରୀଡ଼ା ମୃଗ, ଦେଖିଛନ୍ତି ମର୍କଟ ମାଙ୍କଡ ଯୁଆଡ଼େ ଯାଇଥିବ ମାଙ୍କଡ଼ ରଖିଥିବ ସବୁବେଳେ, ମାଙ୍କଡ଼ ଏକୁଟିଆ କେବଳ ହନୁମାଙ୍କଡ଼ କେବେ ବୁଲିବନି, ମାଙ୍କଡ଼ି ସାଙ୍ଗରେ ତାର ଅଣ୍ଡରରେ ସବୁବେଳେ, ତାର ଖୁସି ପାଇଁ ସବୁବେଳେ, ତାର ପିଲା ଛୁଆଙ୍କୁ ଖେଳେଇବ, ସବୁ କାମ କରୁଥିବ। ତେଣୁ ଅଜାମିଲ କହୁଛନ୍ତି ମୋଚେତ ଗ୍ରସ୍ତ ଆତ୍ମାନେ ଜୋଷିତ ମାୟା ଆତ୍ମ ମାୟାୟା, ଜୀବର ମାୟା କଣ, ଜୀବ କାହିଁକି ସଂସାରକୁ ଆସିଛି, ମାୟା କେବଳ ପୁରୁଷ ପାଇଁ ସ୍ତ୍ରୀ ମାୟା ନୁହେଁ, ସ୍ତ୍ରୀ ପାଇଁ ପୁରୁଷ ମାୟା, ପୁରୁଷ ପାଇଁ ସ୍ତ୍ରୀ ମାୟା। ଆମେ ଭାବୁଛେ ଇଏ ମୋର ସ୍ତ୍ରୀ, ସିଏ ଭାବୁଛି ଇଏ ମୋର ସ୍ୱାମୀ, ଆମେ ଉଭୟ ଉଭୟ ପ୍ରତି ମାୟା, କେହି ଆମର ସ୍ତ୍ରୀ ନଥିଲେ ବା ଏ ସ୍ତ୍ରୀ ଆମର ସ୍ତ୍ରୀ ହେଇକି ରହିବନି ସର ଛାଡ଼ିଲା ପରେ, ଆଉ ଆମେ ସ୍ତ୍ରୀ ହବା କି ସ୍ୱାମୀ ହବା ତା ବି ଆମକୁ ଜ୍ଞାନ ନାହିଁ। କିନ୍ତୁ ଆତ୍ମ ମାୟା ଜୀବର ଏଇ ଯେଉଁ ନିଜକୁ ଶରୀର ଜ୍ଞାନ କରିକି ଅତି ଆସକ୍ତି ହେଇକି ଭଲ ପାଉଛି, ଏଇଟା ତାର ବନ୍ଧନର କାରଣ। ତା ମାନେ ନୁହେଁ ଯେ ଆପଣ ତାଙ୍କୁ ଘୃଣା କରିବେ, କେହି ପ୍ରବଚନ ଶୁଣିଲା ଆପଣ କହିବେ ଏ ସ୍ତ୍ରୀ ଛୁଆ ପିଲାଙ୍କୁ ବାଟେକି ମୁଁ ଇସ୍କନ ମଠକୁ ପଳେଇବି ବା ବୃନ୍ଦାବନ ପଳେଇବି, ଇଏ ଶିକ୍ଷା ଦିଆଯାଉନି, ଆସକ୍ତି ନାହିଁ। ଆପଣ ଗୃହସ୍ଥ ଧର୍ମ ଶୁଣିବେ, ଗୃହସ୍ଥର ଲକ୍ଷଣ ଆସକ୍ତି ନାହିଁ, ଜୀବନର ସବୁଠୁ ବଡ଼ ବନ୍ଧନ ଆସକ୍ତି, ସାଧୁ ପାଇବି, ସେ ସାଧୁ ହେଇକି ଯଦି ଭାବୁଛି ମଠଟା ମୋର, ଟଙ୍କାଟା ମୋର, ଇଏ ମୋର ଚେଲା, ଇଏ ମୋର ମଠ, ସିଏ ତ ମଲା, ସିଏ ବନ୍ଧନ ପଡ଼ିବ। ଭରତ ମହାରାଜ ସବୁ ଛାଡ଼ିକି ଗଲେ, ଗୋଟେ ମୃଗ ଶିଶୁ ପ୍ରତି ଶସାଗରା ବିଶ୍ୱର ରାଜା ସବୁ ତ୍ୟାଗ କରିଗଲେ, କିନ୍ତୁ ମୃଗ ଶିଶୁ ପ୍ରତି ସୂକ୍ଷ୍ମ ଆସକ୍ତି ତାଙ୍କୁ ମୃଗ ସର ଦେଇଗଲା। ଭଲ ପାଇବା ଦୁସରା ଜିନିଷ, ଆସକ୍ତି ଦୁସରା ଜିନିଷ, ଆମେ କାହାକୁ ଖରାପ ପାଇବା ନା, ସ୍ତ୍ରୀ ହଉ ସ୍ୱାମୀ ହଉ ପିଲା ହଉ ଜୀବ ହଉ, ପ୍ରତ୍ୟେକ ଜୀବ ପ୍ରତି ଆସକ୍ତି ନାହିଁ, ଆସକ୍ତି ଏକମାତ୍ର ଭଗବାନଙ୍କ ପ୍ରତି। ଏବଂ ସମସ୍ତଙ୍କୁ ଯେମିତି ବ୍ୟବହାର ଦେବା କଥା ଦବା, କିନ୍ତୁ ଆମେ କଣ ହେଉଛି ଏକବାର ଆସକ୍ତ ହେଇଯାଉଛି, ଏ ଆସକ୍ତଟା ଆମ ଜୀବନର କାମ ବନ୍ଦ। ଆରେ ଆସକ୍ତ ଯଦି ତୁଟିବ ନା, ନ ଚାହିଁଲେ ବି ତୁଟେଇବ କାଳ, ଏ ଆସକ୍ତି ହବ ନା। ତେଣୁ ଇଏ କହୁଛନ୍ତି ଗ୍ରସ୍ତ ମୋଚେ ଗ୍ରସ୍ତ ଆତ୍ମାନମ ଜୋଷିତ ମାୟା ଆତ୍ମ ମାୟାୟା, ମୁଁ ଯେଉଁ ସ୍ତ୍ରୀ ମାୟାରେ ପଡ଼ିକି ଆଜି ମୋର ଏ ଅବସ୍ଥା ହେଇଛି, ଅଜାମିଲ କହୁଛି ସେ ମାୟାକୁ ଆଉ ପୋଷିବି ନା, ଆଉ କଣ କରିବି, ମମହମିତି ଦେହାଦୋହିତ୍ୱା ମିଥ୍ୟାର୍ଥ ଧୀମତିମ୍ ଧ୍ୟାସେ ମନୋ ଭଗବତମ ଶୁଦ୍ଧ ଭଗବତୀ ଶୁଦ୍ଧ ତତ୍ କୀର୍ତ୍ତନାଦିବି। ମୋ ମନ ଏ ଯେଉଁ ସାଧୁଙ୍କ ମୁଖରୁ ଚାରିଜଣ ବିଷ୍ଣୁଙ୍କ ମୁଖରୁ ଯେଉଁ ପ୍ରବଚନ ଶୁଣିଲା, ଏଟା ଶୁଣିକି ମୋ ମନ ଯେଉଁ ଶୁଦ୍ଧ ହେଇଛି, ଏଇ ଶୁଦ୍ଧ ମନକୁ ମୁଁ ଅଶୁଦ୍ଧ କରିବାକୁ ଦେବି ନାହିଁ। ଯେମିତି ଆପଣ 7 ଦିନ ଶୁଣିଲେ, ଏ ମନ ପୁଣି ଅଶୁଦ୍ଧ ହେଇଯିବ କିଭଳି, ଆସକ୍ତିରେ। ଏଇଠି ଆପଣ ବର୍ତ୍ତମାନ ଶୁଣୁଛନ୍ତି, ସବୁ ରିଅଲାଇଜ୍ କରୁଛନ୍ତି, ପୁଣି ଯଦି ଆସିଗଲା ମୁଁ ମୋର ମନ ଭାବ, ମମ ଅହମ୍ ଇତି ଦେହାଦୋ ଅମିଥ୍ୟା ଅର୍ଥ ଧୀମତି, ଏଟା ମୁଁ ଏଟା ମୋର, ଏଇ ମତିଟା ଯଦି ଜାଗିକି ରହିଲା ଆପଣଙ୍କ ନିକଟରେ, ଯେତେ ସୁନ୍ଦର ତତ୍ତ୍ୱଜ୍ଞାନ ଆସୁ ଏଟା ମୁଣ୍ଡ ଭିତରେ ପଶିବ ନାହିଁ, ଏଇଟାକୁ ବଜେଇ ରଖିବାକୁ ହେଲେ ସାଧୁ ସଂଘ ଦରକାର, ମାନେ ମୁଁ ମୋର ଭାବ ଚାଲି ଆସିବ ସାଙ୍ଗେ ସାଙ୍ଗେ। ଏ ସଂସାର ଏତେ ବିଚିତ୍ର ବସ୍ତୁ, ମୁଁ ମୋର ଭାବ ଆସିବା ଗୋଟେ ସ୍ୱାଭାବିକ ଜିନିଷ, ଏ ମୋର ସ୍ତ୍ରୀ, ଏ ମୋର ପିଲା, ଏ ମୋର ମଠ, ଏ ମୋର ଘର, ସ୍ୱାଭାବିକ ଆସକ୍ତି ଆସିଯିବ। ତେଣୁ ଅଜାମିଲ କହୁଛି ମୋ ମତିଟା ବର୍ତ୍ତମାନ ଶୁଦ୍ଧ ହେଇଛି ନା ପ୍ରବଚନ ଶୁଣିକି ବିଷ୍ଣୁଙ୍କ ନିକଟରୁ, ମୁଁ ବର୍ତ୍ତମାନ ମୁଁ ମୋର ଭାବକୁ ତ୍ୟାଗ କରିବି। କିଭଳି ତ୍ୟାଗ କରିବି? ଏଠି କହୁଛନ୍ତି ଧ୍ୟାସେ ମନୋ ଭଗବତୀ, ଭଗବାନଙ୍କୁ ସବୁବେଳେ ଚିନ୍ତା କରିବି, ପ୍ରଭୁଙ୍କୁ ସ୍ମରଣ କଲେ ମୁଁ ମୋର ଭାବଟା କଟିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯଦି ସ୍ମରଣ କରୁଥିବେ ଆପଣଙ୍କର ଆସକ୍ତି ଆସିଲେ ବି ଆପଣ ଜାଣିପାରିବେ ରେ ଭଗବାନ ନାମ ଯଦି କରୁଥିବେ ଜାଣିପାରିବେ ମୁଁ ଭୁଲ କଲି ଏଠି ଠିକ୍ କଲି, ମୁଁ ଏଠି ବେଶୀ ଆସକ୍ତି ହେଇଯାଉଛି, ମୁଁ ଏଠି ଏହା ହେଇଯାଉଛି, ଏ ଜ୍ଞାନଟା ପାଇବି। କିନ୍ତୁ ଓଡ଼ିଆ ଭାଗବତରେ ଏଠି ଗୋଟିଏ 38 ଶ୍ଲୋକରେ ୟା ପୂର୍ବ ଶ୍ଲୋକରେ, ହଁ ଏଇ ଶ୍ଲୋକରେ ତା ଧ୍ୟାସ ମନ ଭଗବତୀ, ଏଠି ଗୋଟେ ଜିନିଷ ଲେଖା ହେଇଛି, ମାନେ ପଢ଼ିବେ ସେମାନେ ଭୁଲ ବୁଝିଦେବେ ସାଙ୍ଗେ ସାଙ୍ଗେ। ଦେହ ସମ୍ପଦ ମୋର ଯେତେ ଅଟଇ ଦମ୍ଭ ବିରତେ, ଏହାକୁ ତେଜି ଶୁଦ୍ଧ ମନ କୃଷ୍ଣ ଚରଣେ ବିଲୀନ। ଏ ଶ୍ଲୋକର ଅର୍ଥ ବିଲକୁଲ ନୁହେଁ। ଧ୍ୟାସେ ମନୋ ଭଗବତୀ ଶୁଦ୍ଧ ତତ୍ କୀର୍ତ୍ତନ ଆଦି ବି, ଶୁଦ୍ଧ କୀର୍ତ୍ତନରେ ମୋ ମନ ଯେଉଁ ଶୁଦ୍ଧ ହେଇଛି ପ୍ରବଚନ ଶୁଣି ମୁଁ ଭଗବାନଙ୍କୁ ଧ୍ୟାନ କରିବି, କୃଷ୍ଣ ଚରଣ ହେବି ଲୀନ। ଅଜାମିଲ କୃଷ୍ଣ ଚରଣରେ ଲୀନ ହେବା ପାଇଁ ସଂକଳ୍ପ କରିନଥିଲେ, ସେତେ ଲୀନ ହେଇନାହାନ୍ତି। ଆପଣ ଶୁଣିବେ ଅଜାମିଲ କେମିତି ବୈକୁଣ୍ଠ ଗଲେ, ଅଜାମିଲ ଯେ ଭକ୍ତ ଚାହେଁ ନା ଭଗବାନଙ୍କ ଚରଣରେ ଲୀନ ହେବା ପାଇଁ, ଭକ୍ତ ଚାହେଁ ମୁଁ ସେବା କରିବି, ଭକ୍ତ ଏଇଟା ଜନ୍ମନି ଜନ୍ମନିଶ୍ୱରେ ଭବତାର ଭକ୍ତି ରହିତ ଗୀତ। ଭାଗବତରେ ଶ୍ଲୋକ କେଉଁଠି ରହିଲେ ମୂଳ ଶ୍ଲୋକ, ତାକୁ ଅନୁବାଦ କଲେ କୃଷ୍ଣ ଚରଣ ହେବି ଲୀନ। ଆଚ୍ଛା, ଯିଏ ଏଇଟାକୁ ଅନୁବାଦ କରିଛନ୍ତି କୃଷ୍ଣ ଚରଣ ହେବି ଲୀନ, ସିଏ ପୁଣି ଦେଖିବେ କ'ଣ ଅନୁବାଦ କରିବେ ପରେ, ତେଣୁ ଲୋକ ଗୁଡ଼ିକ କ'ଣ ବୁଝିବ, ସିଏ ଭୁଲରେ ବୁଝିପାରିବ। ୟା ପରେ ଶୁଣିବେ ମୁଁ ଓଡ଼ିଆ ଭାଗବତ କହିବି, ଯେତେବେଳେ ଅଜାମିଲ ଶରୀର ଧରିକି ଯାଉଛନ୍ତି, ଏଠି ତ ଲେଖିଲ କୃଷ୍ଣ ଚରଣ ହେଲି ଲୀନ, ସେଠି ପୁଣି କେମିତି ଚତୁର୍ଭୁଜ ସ୍ୱର ହେଲେ, ମୂଳ ଶ୍ଲୋକରେ ନାହିଁ। ତୁମେ ଏଟା ଲେଖିଦେଲା ମାନେ ଜୀବ ଚାହିଁବ ପ୍ରଭୁ ମୁଁ ତ ଚରଣରେ ଲୀନ ହେଇଛି। ଶାସ୍ତ୍ର ଗୋଟେ ବହୁତ, ଶାସ୍ତ୍ର ଆମର ଚକ୍ଷୁ ନା, ଶାସ୍ତ୍ରରୁ ଆଲୋକ ନ ପାଇଲେ କେମିତି ହବ? ଶାସ୍ତ୍ର ଜିନିଷ ଠିକ ରହିବା ଦରକାର। ତେଣୁ ଏଠି ଲେଖିଛନ୍ତି କୃଷ୍ଣ ଚରଣ ହେବି ହେଲି ହେବି ଲୀନ, ଶ୍ଳୋକରେ ନାହିଁ, ସେ ଯଦି ବି ଲେଖିଛନ୍ତି ପୁଣି ସିଏ ଅନୁବାଦ କରିବେ, ଦେଖିବେ ଆଗରେ କ'ଣ। ତେଣୁ ଅଜାମିଲ ଡିସାଇଡ୍ କଲା ମୁଁ ବର୍ତ୍ତମାନ ମୁଁ ମୋର ଭାବ ଛାଡ଼ିବି, ଭଗବାନଙ୍କୁ ସବୁବେଳେ ଚିନ୍ତା କରିବି, ଆଉ ମୋ ମନକୁ ଶୁଦ୍ଧ କରି ମୁଁ ଆଉ ଏ ସଂସାର ବନ୍ଧନ ଭିତରେ ରହିବି ନା। ଏବଂ ଏଇ ଶଯ୍ୟା ଉପରେ ବସିଥିଲା ଅଜାମିଲ, ଉଠିଲା ଇତି ଜାତା ସୁନୁର୍ବେଦ୍ୟ କ୍ଷଣ ସଙ୍ଗେଷୁ ସାଧୁସୁ ଗଙ୍ଗା ଦ୍ୱାର ମୁପେୟମ୍ ମୁକ୍ତ ସର୍ବାନୁବନ୍ଧନମ୍। ଏତେ ସୁଦୃଢ଼ ଅଜାମିଲ ହେଇଗଲା, ସେ ପ୍ରବଚନ ଶୁଣିଲା ପରେ ମନକୁ ଏତେ ଦୃଢ଼ କଲା, ମୁକ୍ତ ସର୍ବାନୁବନ୍ଧନମ୍, ସବୁ ବନ୍ଧନକୁ କାଟିଦେଲା। ସର୍ବାନୁବନ୍ଧନ ଏଠି କହୁଛନ୍ତି ମୁକ୍ତ ସର୍ବ ଅନୁବନ୍ଧନମ୍ ପୁତ୍ରାଦି ସ୍ନେହ ଜୈନ। ଆପଣ ଚିନ୍ତା କରନ୍ତୁ, ଆପଣଙ୍କର ପୁଅ ଯଦି ଅଜାମିଲ ହେଇଥାନ୍ତା, ଏ ଆପଣଙ୍କର ପୁଅ ନାରାୟଣ ହେଇଥାନ୍ତା, ଆପଣ ଯାହାଙ୍କ ପାଇଁ ଆଜି ସବୁ ଜୀବନ ପାଇଲେ ଆପଣ ତ ଛାଡ଼ି ଯାଇପାରିଥାନ୍ତେ? ନହେଲେ କହିଥାନ୍ତେ ବି ରେ ନାରାୟଣ କେଉଁଠି ଅଛ, ମୁଁ ଯାଉଛି ହରିଦ୍ୱାରକୁ, ତୁ ଏଠି ରହିଥାନ୍ତ ମା ପାଖରେ। ଅଜାମିଲ ଯାହା ପାଇଁ ଉଦ୍ଧାର ପାଇଲା, ଯେଉଁ ନାରାୟଣ ପୁତ୍ର ପାଇଁ ମୁକ୍ତ ସର୍ବାନୁବନ୍ଧନ, ପୁତ୍ର ସ୍ନେହକୁ ବି ଚିନ୍ତା କଲା ନା, ସାଙ୍ଗେ ସାଙ୍ଗେ ଉଠିଲା ଚାଲିଲା, ଦ୍ୱାର ଖୋଲା ଅଛି, ଯେଉଁ ବେଶ୍ୟ ତାଙ୍କ ଦ୍ୱାର ମରେ ପକେଇଥିଲା ସେଇ ଦ୍ୱାରରୁ ବାହାରିଲା ଅଜାମିଲ। ଇତି ଜାତ ସୁନୁର୍ବେଦ୍ୟ ନିର୍ବେଦ୍ୟ ଜାତ ହେଲା, ବୈରାଗ୍ୟ ଜାତ ହେଲା। କାହିଁକି ବୈରାଗ୍ୟ ଜାତ ହେଲା ନା, କ୍ଷଣ ସଙ୍ଗେଷୁ ସାଧୁସୁ, ସାଧୁସଙ୍ଗ କରିଥିଲା, ଶୁଣିଲା ଯେଉଁ ପ୍ରବଚନ ଗଙ୍ଗା ଦ୍ୱାର ମୁପେୟମ୍ ମୁକ୍ତ ସର୍ବାନୁବନ୍ଧନମ୍, ସବୁ ବନ୍ଧନ ଛାଡ଼ି ଗଙ୍ଗା ଦ୍ୱାର, ଗଙ୍ଗା ଦ୍ୱାର ମାନେ ହରିଦ୍ୱାର, ଗଙ୍ଗା ଯେଉଁଠୁ ପତନ ହେଇଛନ୍ତି ସେ ହରିଦ୍ୱାରରେ, ସେଟା ଗଙ୍ଗା ଦ୍ୱାର କୁହାଯାଏ। ଏବଂ ହରିଙ୍କର ଦ୍ୱାର ଲୋକମାନେ ବୈକୁଣ୍ଠ ସେ ରାସ୍ତା ଦେଇ ଯାଆନ୍ତି, ଦେବତାମାନେ ଯେତେବେଳେ ଆସନ୍ତି ଏ ଲୋକକୁ ସେ ବାଟ ଦେଇ ଆସନ୍ତି, ଏବଂ ବୈକୁଣ୍ଠକୁ ଯିବାର ରାସ୍ତା ସେଇଟା ବୈକୁଣ୍ଠ ଅଛି। ବୈକୁଣ୍ଠର କେତେ ଯୋଜନା ଯେତେବେଳେ ଭବିଷ୍ୟତରେ ଆଲୋଚନା ହେବ ଆପଣମାନେ ଶୁଣିବେ, ଏଇଠୁ ବୈକୁଣ୍ଠ କେତେ ଦୂର, ଭାଗବତର ସବୁ ରଚନା ହେଇକି ରହିଛି, ଏଇଠୁ ବୁଦ୍ଧ ଗ୍ରହ କେତେ ଦୂର, ଶୁକ୍ର ଗ୍ରହ କେତେ ଦୂର, ସୂର୍ଯ୍ୟମଣ୍ଡଳ କେତେ ଦୂର, ସବୁ ଭାଗବତର କେତେ ଲକ୍ଷ ଯୋଜନା ସବୁ ଟିକିନିକ୍ ଲେଖା ହିଁ ଭାଗବତରେ ଅଛି। ଆରେ ଭଗବାନ ରେ ଜଗତ ସୃଷ୍ଟି କରିଛନ୍ତି, ସବୁ ଟିକିନିକ୍ ଲେଖି ରଖିଛନ୍ତି ଭାଗବତରେ, କଳ୍ପନା ଜିନିଷ। ତେଣୁ ଗଙ୍ଗାଦ୍ୱାରକୁ ଚାଲିଲା, ଏବଂ ଅଜାମିଲ ଗଙ୍ଗାଦ୍ୱାର ଯାଇ କ'ଣ କରୁଛି, ସବୁ ଛାଡ଼ିଦେଲା, ବେଶ୍ୟାକୁ ଛାଡ଼ିଦେଲା, ପୁତ୍ରକୁ ଛାଡ଼ିଦେଲା, ନିଜ ପିତାମାତାଙ୍କୁ ଛାଡ଼ିଲା, ଚାଲିଲା। ସତସ୍ମିନ୍ ଦେବ ସଦନେ ଆସିତ ଯୋଗ ଆସ୍ତିତ ପ୍ରତ୍ୟାହୃତ ଇନ୍ଦ୍ର ଗ୍ରାମ ଯୁଜ୍ୟତେ ମନ ଆତ୍ମନି। ସେଠି ଗଲା ଦେବ ମନ୍ଦିର, ବିଷ୍ଣୁ ମନ୍ଦିରରେ ରହିଲା ଏବଂ ମନକୁ ଭଗବାନଙ୍କ ସେବା ଆଉ ନାମ କୀର୍ତ୍ତନ ଲଗେଇଲା। ଯେଉଁ ନାମ, ଗୋଟିଏ ନାମ ନାରାୟଣ ନାମ କରି ସେ ଆଜି ଏତେ ସୁଯୋଗ ପାଇଛି, ଅହର୍ନିଶ ସବୁବେଳେ ଭଗବାନଙ୍କର ସେବା କରି ତାର ମନକୁ ଲଗେଇଲା। କିନ୍ତୁ ଏ ଅନୁବାଦରେ ସବୁ ବ୍ରହ୍ମ, ସବୁ ବ୍ରହ୍ମ ଲଗେଇଛନ୍ତି। ଦେବସଦନେ ବିପ୍ରଜାଇ ନିଶ୍ଚଳ ମନେ ଯୋଗଧ୍ୟାୟୀ ଇନ୍ଦ୍ରିୟ ନିଗ୍ରହ କରିଣ ବ୍ରହ୍ମେ ନିଜ ବ୍ରହ୍ମେ ନିବେଶୀ ସ୍ଥିର ମନ। ବ୍ରହ୍ମ ଶବ୍ଦର ଅର୍ଥ ବି ଭଗବାନ, ବହୁ ସ୍ଥଳରେ ଯେଭଳି ଗୀତାରେ ବ୍ରହ୍ମଣାଧ୍ୟାୟ କର୍ମଣି ସଙ୍ଗସ୍ତୁକ୍ତ କରତି ଯ ଲିପ୍ୟତନ ସ୍ୱପାପେନ ପଦ୍ମପତ୍ର ମୀମାମ୍ବସ। ବ୍ରହ୍ମ ଶବ୍ଦ କେହି ବୁଝିବେନି, ବ୍ରହ୍ମ ଶବ୍ଦ ଅର୍ଥ ନିରାକାର, ବ୍ରହ୍ମ ଶବ୍ଦ ଅର୍ଥ ହିଁ ଭଗବାନ ଅଛନ୍ତି। ଆଉ ବ୍ରହ୍ମ ଶବ୍ଦ ଅର୍ଥ ହିଁ କେଉଁ କେଉଁ ସ୍ଥଳରେ, ସଂସ୍କୃତରେ ଗୋଟିଏ ଗୋଟିଏ ଶବ୍ଦ ଅର୍ଥ ବହୁତ, ସେଇଥିପାଇଁ ତ ଟୀକା ଦରକାର। ବ୍ରହ୍ମ ଶବ୍ଦ ଅର୍ଥ ସ୍ୱୟଂ ଭଗବାନ ପରମ ବ୍ରହ୍ମକୁ ବେଳେବେଳେ ବୁଝାଏ। ଯେଭଳି ଆତ୍ମା, ଆତ୍ମା ଶବ୍ଦ ବେଳେବେଳେ ମନକୁ ବୁଝାଏ, ଆତ୍ମା ଶବ୍ଦ ବେଳେବେଳେ ଶରୀରକୁ ବୁଝାଏ, ଏବଂ ଆତ୍ମା ଶବ୍ଦ ବେଳେବେଳେ ଜୀବାତ୍ମାକୁ ବୁଝାଏ। ଜାଣିବା ଦରକାର ନା, ଯଦି ଆମର ଇଂଲିଶର ଗୋଟେ ୱାର୍ଡର ଦୁଇ ତିନିଟା ମାନେ ବି ଅଛି ନାଇଁ, ତାହେଲେ ସଂସ୍କୃତରେ ସେଇଭଳି ଅଛନ୍ତି। ତେଣୁ ମାଷ୍ଟର ଯଦି ନ ଜାଣିବ, ମାଷ୍ଟରକୁ ତ ପଢ଼ିବାକୁ ପଡ଼ିବ ଯେ ଇଂଲିଶ ପଢ଼ିଛନ୍ତି, ସେ କହିପାରିବେ ଏ ବାପା ଏଇ ଅର୍ଥଟା ଏଇଠି ୟୁଜ୍ କରିବେ। ସେଭଳି ସ୍ୱାମୀ ଆଚାର୍ଯ୍ୟମାନେ, ସ୍ୱାମୀ ପାଦ ସିଦ୍ଧ ସ୍ୱାମୀ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଆଚାର୍ଯ୍ୟମାନେ ସବୁ ଅର୍ଥ କରିଦେଇଛନ୍ତି। ତାପରେ ଅଜାମ୍ବିଲ୍ କ'ଣ କଲା, ଦେବ ସଦନ ରହିଲା, ନାମ କଲା, ତତ ଗୁଣେଭ୍ୟ ଆତ୍ମାନଂ ବିଯୁଜ୍ୟାତ୍ମ ସମାଧିନା ଯୁଜ୍ୟତେ ଭଗବଦ୍ଧାମି ବ୍ରହ୍ମଣି ଅନୁଭବ ଆତ୍ମନ। ମନକୁ ଭଗବାନଙ୍କ ନିକଟରେ ପୁରା ନିଶ୍ଚଳ କରିଦେଲା ମନକୁ, ଏବଂ ଜହି ଉପାରତଧି ତସ୍ମିନ୍ ଅଦ୍ରାକ୍ଷିତ ପୁରୁଷନ୍। ପୁରା ଯେତେବେଳେ ଭଗବାନଙ୍କୁ ଡାକୁଛି ଅଜାମ୍ବିଲ୍, ଏତେ ନିଶ୍ଚଳ ମନରେ ଭଗବାନଙ୍କୁ ଡାକୁଛି ଦେବ ମନ୍ଦିରରେ, ଅଦ୍ରାକ୍ଷିତ ପୁରୁଷନ୍ ପୁରା, ଯେତେବେଳେ ମନ ଭଗବାନଙ୍କ ଛଡ଼ା ଆଉ କିଛି ଚିନ୍ତା କରୁନି। ମନର ଦୁଇଟା ବିଭାଗ ଅଛି ଜାଣିଛନ୍ତି, ସୂକ୍ଷ୍ମ ମନ ଗୋଟେ, ମନର ଗୋଟେ ମନ ଏଇଠି ବର୍ତ୍ତମାନ ବସିଛି, କିନ୍ତୁ ମନ ଏଇଠି ରହିଲେ ସୁଦ୍ଧା, ଏ କଥା ଶୁଣିଲେ ସୁଦ୍ଧା ମନର ସୂକ୍ଷ୍ମ ବିଭାଗଟା ଅଲଗା ଆଡ଼େ ବୁଲିକି ଚାଲି ଆସିଲା। ଗୋଟେ ମାନେ ଗୋଟେ ବଡ଼ ସାଇଣ୍ଟିଫିକ୍ ଜିନିଷ ଭଗବାନ ତିଆରି କରିଛନ୍ତି, ଗୋଟେ କମ୍ପ୍ୟୁଟର ଭଳି ମନଟା। ମନ ବେଳେବେଳେ ଭଗବାନଙ୍କ ସେବା କରୁଥିବ, ଭଗବାନଙ୍କ ଧ୍ୟାନ କରୁଥିବ, କୀର୍ତ୍ତନ କରୁଥିବ, ସବୁ କରୁଥିବ, ପୁଣି ସେହି ସମୟ ଭିତରେ କିଛି ଅଂଶ ଯାଇ କେଉଁଠି ବୁଲି ଚାଲି ଆସିବ। ଆଉ ବେଳେବେଳେ ସବୁ କାମ କରୁଥିବେ, ସେଥିରେ ଆବେଶ ନଥିବ, ମନ ନଥିବ, ଫୁଲ ଦେଇସାରିବେନି, ଆରେ ଫୁଲ କୁଆଡ଼େ ଗଲା, ଠାକୁର ଫୁଲ ଦେଇନି, ଦେଇସାରିବେ ମନ ଦ୍ୱାରା ସେ କାମଟା କଲେ, ମନ ନ କହିଲେ କ'ଣ ଇନ୍ଦ୍ରିୟ କରିବେନି, କିନ୍ତୁ କରିସାରିବେନି ପୁଣି ବି ଆପଣ ବିଚାର କରିପାରୁନଥିବେ। କିନ୍ତୁ ଉପାଧିରୁ ମୁକ୍ତ ମାନେ ମନ ଯେତେବେଳେ ବହି ଉପାଧି ଅନ୍ତମ ଉପାଧିରୁ ମୁକ୍ତ ହୋଇ କେବଳ ଭଗବାନଙ୍କୁ ଚିନ୍ତା କରେ, ଅଜାମିଲ ସେ ସ୍ଥିତିକି ପଳେଇଗଲା। ଏବଂ ଜର୍ହି ଉପାରତ ଧି ତସ୍ମିନ୍ ଅଦ୍ରାକ୍ଷିତ ପୁରୁଷ ପୁରା, ଗୋଟିଏ ଦିନ ଦେଖୁଛି ଅଜାମିଲ ଚାରିଜଣ ପୁରୁଷ ଆସିକି ପହଞ୍ଚିଗଲେ, କେଉଁମାନେ ଅଦ୍ରାକ୍ଷିତ ପୁରୁଷାନ୍ ପୁରା, ଯେଉଁ ଚାରିଜଣ ବିଷ୍ଣୁ ତ ଆସିଥିଲେ ତାକୁ ଉଦ୍ଧାର କରିବା ପାଇଁ, ସେଇ ଚାରିଜଣଙ୍କୁ ଭଗବାନ ପଠେଇଛନ୍ତି। କାହିଁକି ନା, ଅଜାମିଲ ଚିହ୍ନି ପାରିବେ ଯେ ଏଇ ଚାରିଜଣ ମୋତେ ଉଦ୍ଧାର କରିଥିଲେ, ଭଗବାନ ସେଇ ଚାରିଜଣଙ୍କୁ ପଠେଇଛନ୍ତି। ଆଉ ଉପଲବ୍ଧ ଉପଲବ୍ଧାନ ପ୍ରାଗ ବବନ୍ଦେ ଶିରସାଧିଚ, ବ୍ରାହ୍ମଣ ବୁଝିଦେଲା ଆରେ ଏଇ ଚାରିଜଣ ତ ମୋତେ ଉଦ୍ଧାର କରିଥିଲେ, ଏ କାହିଁକି ଆସିଛନ୍ତି, ସାଙ୍ଗେ ସାଙ୍ଗେ ପ୍ରଣାମ କଲା। ଏବଂ ସେମାନେ କହିଲେ ଅଜାମିଲ ତୁମର ସମୟ ହେଇଗଲା, ବର୍ତ୍ତମାନ ତୁମେ ଚାଲ, ତୁମକୁ ବର୍ତ୍ତମାନ ପ୍ରଭୁ ତୁମ ପାଇଁ ବିମାନ ପଠେଇଛନ୍ତି, ଯେଭଳି ଭଗବାନ ଧ୍ରୁବ ପାଇଁ ବିମାନ ପଠେଇଛନ୍ତି, ନନ୍ଦ ସୁନନ୍ଦ ଆସି କହୁଛନ୍ତି ବଦ୍ରିକା ଆଶ୍ରମରେ, ଧ୍ରୁବ ତୁମେ 5 ବର୍ଷ ବୟସରେ ଯେଉଁ ତପସ୍ୟା କରି, 6 ମାସରେ କଠୋର ତପସ୍ୟା କରି ଭଗବାନଙ୍କୁ ପ୍ରସନ୍ନ କରିଥିଲ, ପ୍ରଭୁ ତୁମ ପାଇଁ ସ୍ୱତନ୍ତ୍ର ବୈକୁଣ୍ଠ ଧ୍ରୁବ ଲୋକ, ବଡ଼ ଅଦ୍ଭୁତ ଧ୍ରୁବଙ୍କର ଶରୀର, କେହି ଏଭଳି ଭକ୍ତ ନାହାନ୍ତି ଯିଏ ସ୍ୱ ଶରୀରରେ ବୈକୁଣ୍ଠ ବୋଲି, ସ୍ୱ ଶରୀରରେ, ସେଇ ଶରୀରରେ କେବଳ ଭଗବାନଙ୍କର ନାମ କରି ଓଂ ନମୋ ଭଗବତେ ବାସୁଦେବାୟ ନାମ କରିଥିଲେ, ନାମ କରିକି ନାମର ଶକ୍ତି ଦେଖନ୍ତୁ, ସ୍ୱ ଶରୀରରେ ବିମାନ ଉପରେ ନନ୍ଦ ସୁନନ୍ଦ ଦୁଇ ଜଣ କହୁଛନ୍ତି ଆସ ଧ୍ରୁବ ସମୟ ହେଇଗଲା ତୁମର, ପ୍ରଭୁ ବିମାନ ପଠେଇଛନ୍ତି। ଧ୍ରୁବ ଏତେ ବିନୟୀ ସବୁ ସାଧୁ ଋଷିମାନଙ୍କୁ ପ୍ରଣାମ କରୁଛନ୍ତି, ବଦ୍ରିକାସନ ମୁଁ ଯାଉଛି, ମୋତେ ସମୟ ହେଇଗଲା, ବଦ୍ରିକାସନ ବୁଲି ଯାଉଛି। ସେଠି ପ୍ରଣାମ କରୁଛନ୍ତି ସବୁ ସାଧୁମାନଙ୍କୁ ଯେ ମୋର ସମୟ ହେଇଗଲା, ମୁଁ ଯାଉଛି ବର୍ତ୍ତମାନ, ଆଉ ଆପଣମାନେ ମୋତେ କୃପା କରନ୍ତୁ। ଭଗବାନ ବିମାନ ପଠେଇ ସାରିଲା ପରେ ସେ ସାଧୁଙ୍କୁ କୃପା ମାଗୁଛନ୍ତି ଏବଂ ବିମାନ ଆସି ଠିଆ ହେଇଛନ୍ତି। ବିମାନ ସ୍ପର୍ଶ କରୁନାହାନ୍ତି କେଉଁଠି ଭୂମିକୁ, ଆଉ ମୃତ୍ୟୁ ସେତେବେଳେ ମୂର୍ତ୍ତିମନ୍ତ ହେଇକି ଆସିଛନ୍ତି। ମୃତ୍ୟୁରେ ଜଣେ ଦେବତା ଅଛନ୍ତି ନା, ସେ ଆସିଲେ ସେ ଧ୍ରୁବ, ଧ୍ରୁବ ମହାରାଜ ଆଣ୍ଠେ ହେଇକି ପ୍ରଣାମ କରି କହୁଛନ୍ତି, ଧ୍ରୁବ ଆପଣଙ୍କୁ ଏ ଶରୀର ଭକ୍ତବର, ଧ୍ରୁବ ଆପଣଙ୍କୁ ଏ ସ୍ୱରଟା ଏଠି ରଖିଦେଇ ଯାଆନ୍ତୁ, ଆପଣଙ୍କର କ'ଣ ଦରକାର ଏ ଶରୀର, ସମସ୍ତଙ୍କୁ ଏ ସ୍ୱର ଛାଡ଼ି ଯିବାକୁ ପଡ଼େ। ଲୋକମାନେ କହନ୍ତି କୃଷ୍ଣ ତ କ'ଣ, ଯିଏ ଏଠି ସ୍ୱର ଧରିବ ସେ ଏଠି ମରିବ, କ'ଣ ଗୋଟେ ନାହିଁ ଓଡ଼ିଆ ଭାଗବତରେ କୁହନ୍ତୁ, ଦେବତା ହୋଇଲେ ମରାଇ, ହଁ ମର୍ତ୍ତ ମଣ୍ଡଳ ଦେହ ବହି ଦେବତା, ଆରେ ଦେବତା ମରିବେ, ଭଗବାନ ମରିବେନି କି ଭକ୍ତ ମରିବେନି, ଭାଗବତ ଦେଖୁନା ମୃତ୍ୟୁ ଯେତେବେଳେ କହୁଛନ୍ତି ମସ୍ତକ ଦେଖାଉଛନ୍ତି, ମସ୍ତକ ଦେଖ ମୋତେ ସ୍ୱୀକାର କରନ୍ତୁ, ଅର୍ଥାତ୍ ଆପଣ ଶରଣଟା ଛାଡ଼ି ଦେଇକି ଯାଆନ୍ତୁ। ଧ୍ରୁବ କହିଲେ ନା, ଛଅ ମାସ ବୟସରେ ମୁଁ, ଛଅ ବର୍ଷ ଛଅ ମାସ ଭିତରେ ଭଗବାନଙ୍କୁ ପାଇଛି ଏଇ ଶରୀରରେ, ଏଇ ଶରୀରକୁ ମୁଁ ନେଇକି ଯିବି ବୈକୁଣ୍ଠ। ମୃତ୍ୟୁ ଯେତେବେଳେ ଆଣ୍ଠେଇକି ରହିଛନ୍ତି ମସ୍ତକ ଦେଇକି, ମସ୍ତକ ମୃତ୍ୟୁ ମସ୍ତକରେ ପାଦ ଦେଇକି ଉଠିଲେ ବିମାନକୁ, ମୃତ୍ୟୁ ହେଲା ଷ୍ଟେପ୍, ବିମାନ ଅଛି ଉପରେ ଉଠିବେ କେମିତି, ମୃତ୍ୟୁ ଆଣ୍ଠେଇକି ରହିଛି ନା, ଧ୍ରୁବ ମୃତ୍ୟୁର ମସ୍ତକ ଉପରେ ପାଦ ଦେଲେ ବିମାନକୁ ଉଠିଲେ ଚାଲିବେ। ଭାଗବତରେ ଆପଣ ତ ଧ୍ରୁବ ଜରିତ ଶୁଣିବେ, ଦେଖିବେ ଧ୍ରୁବ ମୃତ୍ୟୁ ମସ୍ତକ ଉପରେ ପାଦ ଦେଇ ଗଲେ ସେଇ ଶରୀର, ଆଉ ଅଜାମିଲ ପାଇଁ ଭଗବାନ ବିମାନ ପଠେଇଛନ୍ତି। ଅଜାମିଲ ବର୍ତ୍ତମାନ ଦେଖିଥିଲା ଚାରି ଜଣଙ୍କୁ ପ୍ରଣାମ କଲା, ଆପଣମାନେ ଆସିଛନ୍ତି, ସେମାନେ କହୁଛନ୍ତି ତୁମର ବିମାନ ପ୍ରଭୁ ବିମାନ ପଠେଇଛନ୍ତି। ଅଜାମିଲ ଜାଣିଦେଲା ମୋତେ ଯିବାକୁ ପଡ଼ିବ ବର୍ତ୍ତମାନ, ଗଲେ ଅଜାମିଲ କେଉଁଠିକୁ, ଗଙ୍ଗା ସ୍ନାନ କରିବା ପାଇଁ। ଏବଂ ଦେଖନ୍ତୁ ସେ ଓଡ଼ିଆ ଭାଗରେ ଲେଖିଥିଲେ କୃଷ୍ଣ ଚରଣ ହେବିଲିନ, ବର୍ତ୍ତମାନ ଏଠି ଲେଖୁଛନ୍ତି ଗଙ୍ଗା ଚଳରେ ଦିଜବର ତେଜିଲା ନିଜ କଲେ ବର, ତକ୍ଷଣେ ବିଷ୍ଣୁ ଦୂତ ପ୍ରାୟ ହୋଇଲା ତାର ଦିବ୍ୟ କାୟ। ଯଦି ଅଜାମିଲ ମନ ମନରେ ଭାବିଥିଲା ମୁଁ ଲୀନ ହେବି, ତାହେଲେ ଦିବ୍ୟ କାୟ ବିଷ୍ଣୁ ସର, ବିଷ୍ଣୁଙ୍କର ପାର୍ଶ୍ୱଦ ଭଳିଆ ସର କେମିତି ହେବି, ଶ୍ଳୋକରେ ନାହିଁ ସେ ଅନୁବାଦ କରିଦେଲେ ଲୋକ ବୁଝିବେ ଦିବ୍ୟ ମାନେ ଅଜାମିଲ ବି କୃଷ୍ଣଙ୍କ ଚରଣରେ ଲୀନ ହେବାକୁ ଇଚ୍ଛା କରୁଥିଲେ ନା, ଭଗବାନ ସେ ଭକ୍ତ ନା ସେ କାହିଁ ଲୀନ ହେବାକୁ ଇଚ୍ଛା କରେ। ଏଇଠି କହୁଛନ୍ତି ହିତ୍ୱା କଲେବର ତୀର୍ଥ, କଲେବରଂ ତୀର୍ଥେ ଗଙ୍ଗାୟାମ ଦର୍ଶନାତ ଅନୁ ସଦ୍ୟ ସ୍ୱରୂପଂ ଜଗୃହେ ଭଗବତ ପାର୍ଶ୍ୱବର୍ତ୍ତୀ ନା। ଅଜାମିଲ ଗଙ୍ଗା ଜଳକୁ ଗଲେ, ହରିଦ୍ୱାର ପାଖରେ ଗଙ୍ଗା ଯାଉଛନ୍ତି ନା, ସେ ପାଖରେ ମନ୍ଦିର ଗଙ୍ଗାରେ ଯେତେବେଳେ ସ୍ନାନ କରୁଛନ୍ତି ଅଜାମିଲଙ୍କର ଶରୀର ସେ ଗଙ୍ଗା ଜଳରେ ଧୀରେ 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 କ୍ଷୟ ହେଇଗଲା, ଏବଂ ସେଇ ଶରୀର କ୍ଷୟ ସାରିବା ପରେ ଗଙ୍ଗା ଜଳ ଯେତେବେଳେ ଉଠିଲେ ଭଗବତ ପାର୍ଶ୍ୱବର୍ତ୍ତୀ ନା, ଭଗବାନଙ୍କର ବିଷ୍ଣୁଙ୍କର ଯେଭଳି ଶରୀର, ଅଜାମିଲ ଗଙ୍ଗାରୁ ସ୍ନାନ କରି ଉଠିଲା ବେଳକୁ ସ୍ୱାମୀପାଦ କହୁଛନ୍ତି ଶୁଦ୍ଧ ସତ୍ତ୍ୱାତ୍ମକମ୍ ଚତୁର୍ଭୁଜା ଆଦି ବିଶିଷ୍ଟ ଭଗବତ ସେବା ଉପଯୋଗୀ ରୂପ। ଆଉ ସେଇ ଅଜାମିଲ ନାହିଁ, ଚତୁର୍ଭୁଜ ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଅଜାମିଲ ଗଙ୍ଗା ଜଳରୁ ଉଠିଲେ, ଉଠିକି ଆସିଲେ, ଆସିଲା ବେଳକୁ ବିମାନ ରେଡ଼ି ହେଇକି ରହିଛି। ଆଉ କି ବିମାନ ଏଠି କହୁଛନ୍ତି ସାକଂ ବ୍ୟାୟ ସା ବିପ୍ରେ ମହାପୁରୁଷ କିଙ୍କରେ ହେମ ବିମାନ ଆରୋହ ଯଜୌ ଯତ୍ର ଶ୍ରିୟାପତି। ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ବର୍ତ୍ତମାନ ଅଜାମିଲ ବୈକୁଣ୍ଠକୁ ଯାଉଛନ୍ତି, ସାକ ବ୍ୟାୟ ସା ବିପ୍ରେ ମହାପୁରୁଷ କିଙ୍କରେ, ମହାପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଯେ କିଙ୍କର ଦୂତମାନଙ୍କ ସହିତ ବର୍ତ୍ତମାନ ଆକାଶରେ ଚାଲିଲେ, କେଉଁ ବିମାନରେ, ହେମ ବିମାନ ଆରୋହ୍ୟ ଯଜୌ ଯତ୍ର ଶ୍ରିୟାପତି, ସ୍ୱର୍ଣ୍ଣ ବିମାନ ଭଗବାନ ଅଜାମିଲ ପାଇଁ ପଠେଇଥିଲେ। ଆରେ ବୈକୁଣ୍ଠ ତ ସବୁ ସ୍ୱର୍ଣ୍ଣ ବିମାନ, ପୁଣି ହେମ ବିମାନ କହିବା କ'ଣ ଦରକାର, ତୁମେ ଦେଖ ଭଗବାନ କେତେ ଭକ୍ତ ବତ୍ସଳ, ଅଜାମିଲ ପାଇଁ ହେମ ହେମ ବିମାନ ଆରୋହ୍ୟ, ହେମ ବିମାନରେ ଆରୋହଣ କଲେ, କାଳେ ପରୀକ୍ଷିତ ପଚାରିବେ କ'ଣ ସ୍ୱର୍ଗକୁ ଗଲେ କି, କାରଣ ବିମାନରେ ସ୍ୱର୍ଗକୁ ବି ବିମାନରେ ଯିବାକୁ ପଡ଼େ, ବିମାନରେ ସ୍ୱର୍ଗରେ ଘର ନାହିଁ, ସ୍ୱର୍ଗ ବର୍ଣ୍ଣନା ବଳି ମହାରାଜଙ୍କ ବଳି ମାମନ ଚରିତ୍ରରେ ଶୁଣିବେ, ସ୍ୱର୍ଗରେ ଘର ନାହିଁ, ଏଭଳି ଘର ନାହିଁ, ସବୁ ବିମାନ ହଉଛି ତାଙ୍କର ଘର, କୋଟି କୋଟି ବିମାନ କେବଳ ଉଡ଼ନ୍ତି ସେଇଟା ତାଙ୍କର ଘର। ତେଣୁ ପରୀକ୍ଷିତ ଭାବୁଛନ୍ତି କାଳେ ଭଗବାନ ଯିବେ, ଏ ଭଗବାନ ଅଜା ବୋଲିକି ସ୍ୱର୍ଗକୁ ପଠେଇଲେ କି? ନା ନା, ଯଜୌ ଯତ୍ର ଶ୍ରିୟାପତି, ଶ୍ରିୟଙ୍କର ପତି, ଲକ୍ଷ୍ମୀଙ୍କର ପତି ଭଗବାନ ବିଷ୍ଣୁ ଯେଉଁଠି ଥାନ୍ତି ଅଜାମିଲ ସେଠି ବର୍ତ୍ତମାନ ଫେରିଲେ ବୈକୁଣ୍ଠକୁ ଗଲେ ଚତୁର୍ଭୁଜ ରୂପ ଧରି। ଆଚ୍ଛା, ପ୍ରଶ୍ନ କ'ଣ ଥିଲା? ଅଜାମିଲ ଚରିତ କେଉଁଠି ଆରମ୍ଭ ହେଇଥିଲା ଭୁଲିଗଲେଣି? ଅଜାମିଲ ଚରିତ କେଉଁଠି ଆରମ୍ଭ ହେଇଥିଲା? ପ୍ରଶ୍ନ ପଚାରିନଥିଲେ ପରୀକ୍ଷିତ, ବ୍ୟକ୍ତି କଣ କର୍ମ କଲେ ନରକକୁ ଯିବ ନା, ତାର ଉଦାହରଣ ତାର ଉତ୍ତର ଦେଇଥିଲେ। ଯଦି ଥରେ ବ୍ୟକ୍ତି ସକୃତ ମନ କୃଷ୍ଣ ପଦାର ବିନ୍ଦେୟ ନିବେଶିତ ତତ୍ ଗୁଣ ରାଗି ଜୈରିହ ନତେ ଜମ ପାସମ ନତେ ଜମମ ପାସମ ତତ୍ ଭଟାମ ସ୍ୱପ୍ନ ବିପଶ୍ୟନ୍ତି ଚିର ନିଷ୍କତାମ। ଯଦି ଥରେ ଜଣେ ଭଗବାନଙ୍କର ନାମ କୀର୍ତ୍ତନ କରେ, ସେ ଯମଙ୍କୁ ଦେଖିବ ନା, ଯମ ଦୂତଙ୍କୁ ଦେଖିବ ନା, ଯମ ପାସକୁ ଦେଖିବ ନା, ସ୍ୱପ୍ନରେ ଦେଖିବ ନା। ପରୀକ୍ଷିତ ପଚାରିଲେ ତାର ଉଦାହରଣ, ଅତ୍ରଞ୍ଜ ଉଦାହରନ୍ତି ଇତିହାସ ପୁରାତନ, ତୁମେ ଅଜାମିଲ ଚରିତ ଶୁଣ। ସେଠୁ ଆରମ୍ଭ କରିଥିଲେ ଚରିତ, ବର୍ତ୍ତମାନ ସୁଖଦେବ ଭୂଷଣ ଚରିତ ସାରୁଛନ୍ତି। ଅଜାମିଲ ବୈକୁଠ ଗଲା ପରେ ତୁମେ କହିଥିଲ ନା ବ୍ୟକ୍ତି କିଭଳି ନରକକୁ ଯିବନି ବୋଲି, ଦେଖ ଅଜାମିଲ ଥରେ ନାମ କରି କୁଆଡ଼େ ଗଲେ, କେଉଁଠି ଗଲେ? ବୈକୁଣ୍ଠକୁ। ଏବଂ ବର୍ତ୍ତମାନ ଦୁଇଟି ଶ୍ଳୋକରେ ତାଙ୍କୁ କହୁଛନ୍ତି, ଦେଖ ଅଜାମିଲ କେତେ ନିଚ ଲୋକ, ସେ ବୈକୁଣ୍ଠକୁ ଗଲେ ନାମ କରି। ଏବଂ ସ ବିପ୍ଳାବିତ ସର୍ବଧର୍ମା ଦଶ୍ୟାଃ ପତି ପତିତ ଗୁହ୍ୟ କର୍ମାଣ ନିପତ୍ୟମାନ ନିରୟୋ ହତ ବ୍ରତ ସଦ୍ୟ ବିମୁକ୍ତ ଭଗବତ ନାମ ଗୁଣନ। ଏ ପରୀକ୍ଷିତ, ସଦ୍ୟ ବିମୁକ୍ତ ଭଗବତ ନାମ ଗୁଣନ, ଭଗବାନଙ୍କ ନାମର ମହାତ୍ମା ଦେଖ ସଦ୍ୟ ମୁକ୍ତି ପାଇଗଲା, ସାଙ୍ଗେ ସାଙ୍ଗ ଶରୀର ଛାଡ଼ିଲା, ବୈକୁଣ୍ଠ ପାର୍ଶ୍ୱଦ ସେବା ଏ ଶରୀର ପାଇଲା, ଚତୁର୍ଭୁଜ ରୂପ ଧରି ଗଲା। କିନ୍ତୁ କଣ ଯୋଗ୍ୟତା ତାର ଥିଲା? ଏବଂ ସ ବିପ୍ଳାବିତ ସର୍ବଧର୍ମା, ବ୍ରାହ୍ମଣ ହେଇକି ସବୁ ଧର୍ମକୁ ଛାଡ଼ି ଦେଇଥିଲା। ଦେଖନ୍ତୁ ଏତେ ଖରାପ ଗୁଣ ଥାଇ ନାମ କରିକି ଏତିକି ଫଳ ପାଇଲା, ବ୍ରାହ୍ମଣ ଧର୍ମ ରଖିନଥିଲା ଅଜାମିଲ ସେ ସମୟରେ, ଆଉ ଦାସ୍ୟାପତି ବେଶ୍ୟାର ପତି ଥିଲା, ଗୁହିତ ଗୁହ୍ୟ କର୍ମଣା ଅତି ନିନ୍ଦିତ କର୍ମ କରୁଥିଲା, ଆଉ ନିରୟ ହତ ବ୍ରତ କୌଣସି ବ୍ରତ କରୁନଥିଲା, ମୃତ୍ୟୁ ମୁଖରେ ପଡ଼ିଥିଲା, ନର୍କକୁ ଯିବାର ଥିଲା, ସେ ଉଦ୍ଧାର ପାଇଗଲା। ଆଉ ତୁମେ କ'ଣ ପ୍ରଶ୍ନ କରିଥିଲ ବ୍ୟକ୍ତି କିଭଳି ନର୍କକୁ ନ ଯିବ? ତେଣୁ ଶୁଣ, ଥରେ ନାମ କଲେ ନର୍କକୁ କେବଳ ବୈକୁଣ୍ଠକୁ ଯିବ, ଆଉ ସେ ପଚାରିଥିଲେ ନର୍କକୁ ନ ଯିବ, କିନ୍ତୁ ସୁଖଦେବ ଗୋସ୍ୱାମୀ କହିଲେ ବୈକୁଣ୍ଠକୁ ଯିବା ରାସ୍ତା ଦେଖି। ଏଇଭଳି ଥରେ ଭଗବାନଙ୍କର ନାମ କଲେ। ଏବଂ ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି, ଆଉ ଦୁଇଟି ଶ୍ଳୋକ ଯେଉଁମାନେ ଶୁଣିଲେ, ଆପଣ ଯେଉଁ ସାତ ଦିନ ଶୁଣିଲେ ଏବଂ ମୁଁ ଯେଉଁ ସାତ ଦିନ କହିଲି, ଭାଗବତରେ ଫଳସ୍ମୃତି ସବୁ ଚରିତ ଶୁଣିଲେ ତାର ଫଳ ଅଛି, ଏ କାଳ୍ପନିକ ଜିନିଷ ନା। ଗଙ୍ଗା କୂଳରେ ଭରି ସଭାରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆଜ୍ଞା ସବୁ ଭଗବାନ ଇନ୍ଦ୍ର ବରୁଣ ଭଗବାନ ପରଶୁରାମ ବେଦବ୍ୟାସ ସମସ୍ତେ ବସି ଶୁଣୁଛନ୍ତି। ବାସ୍ତବ ଜଣେ ଭାଗବତ ଶୁଣିଲେ, ଜୀବନ ସାରା ଯେତେବେଳେ ଭାଗବତ ଶୁଣେ, ସେ କେବଳ ପାପକୁ ଛାଡ଼ି ଖାଲି ଭାଗବତ ଶୁଣିବ, ସବୁ ସାଧନର ଫଳ ପାଇଯିବ। ଚାରୋଟି ଫଳ ଯେଉଁମାନେ ଶୁଣିଲେ, ଏ ସାତ ଦିନ କେବଳ ଶୁଣିଛନ୍ତି, ସେ ଚାରୋଟି ଫଳ ପାଇବେ। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଜୟେତମ୍ ପରମମ୍ ଗୁହ୍ୟମ୍ ଇତିହାସ ଅଘପାପହମ୍ ଜୟ ଇଦମ୍ ପରମ ଗୁହ୍ୟମ୍। ଏପରି ଯେଉଁ ପରମ ଗୁହ୍ୟ ଇତିହାସ ମୁଁ ତୁମକୁ କହିଲି, ଅଘପାପହମ୍ ଇଏ ଅଘକୁ ନଷ୍ଟ କରେ, ପାପକୁ ନଷ୍ଟ କରେ, ପାଞ୍ଚଟା ଫଳ। ଯେତେ ପାପ ଅଛି ବ୍ୟକ୍ତିର, ଏ ଯେଉଁ ଶୁଣିଲା ସାତ ଦିନ, ତାର ପାପ ନାହିଁ ନିଶ୍ଚିତ। ଆପଣ ବିଶ୍ୱାସ କରନ୍ତୁ ମାନା କରନ୍ତୁ, ମୁଁ ତ ପୁରା ବିଶ୍ୱାସ କରୁଛି, କାରଣ ଭାଗବତ କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ମୁଁ କହୁନ ଆପଣ କେହି ଜଣେ ଏଠି ପାପି ନାହାନ୍ତି, କିନ୍ତୁ ପାପର ରାସ୍ତାକୁ ବନ୍ଦ କରିଦେଲେ, କେବଳ ପାପକୁ ରାସ୍ତାକୁ ବନ୍ଦ କରିଦିଅନ୍ତୁ, ବୈକୁଣ୍ଠ ଯିବାଟା ସିଓର ନିଶ୍ଚିତ, ଏ କହୁଛନ୍ତି, ମୁଁ କହୁନି। ଏବଂ ଶୃଣୟା ଶ୍ରଦ୍ଧାଯୁକ୍ତ ଯଶ୍ଚ ଭକ୍ତା ଅଙ୍କୀର୍ତ୍ତନ, ଯିଏ ଶ୍ରଦ୍ଧାରେ ଶୁଣିଲେ ତାକୁ ବିଶ୍ୱାସ କଲେ, ଭାଗବତରେ ଏତେ ସୁନ୍ଦର କଥା, ଏ ସତ୍ୟ କଥା, ଏତିକି ଯୋଗ୍ୟତା ଦରକାର, ଯୋଗ୍ୟତା ଏତିକି ଦରକାର, ଏ ଯାହା କଥା ବାସ୍ତବିକ ସତ୍ୟ, ଭାଗବତ ଯାହା କହିଛନ୍ତି ଏ ସତ୍ୟ, ବାସ୍ ଏତିକି ଯାହାଙ୍କର ବିଶ୍ୱାସ ଅଛି। ଆଉ ଯଶ ଭକ୍ତାନୁ କୀର୍ତ୍ତନ, ଯିଏ ଭକ୍ତିରେ କୀର୍ତ୍ତନ କଲେ, ମୁଁ ତ ଭକ୍ତିରେ କୀର୍ତ୍ତନ କରିନି, କିନ୍ତୁ ମୁଁ ଭାବୁଛି ସମସ୍ତେ ଶ୍ରଦ୍ଧାରେ ଶୁଣିଛନ୍ତି, କାରଣ ଏତେ ଭକ୍ତ ବସିଛନ୍ତି କି ପାଟିମୁଣ୍ଡ କରୁନାହାନ୍ତି, ଛୁଆମାନେ ପାଟିମୁଣ୍ଡ କରୁନାହାନ୍ତି। ମୁଁ ଭକ୍ତିରେ ମୋର ଯେତିକି ଭକ୍ତି, ମୁଁ ଭାବୁଛି ମୋର ମୋ ତରଫରୁ କମ୍ ରହିଛି, କିନ୍ତୁ ଆପଣଙ୍କ ତରଫରୁ ପୂର୍ଣ୍ଣ ଅଛି। ତେଣୁ ଆପଣମାନେ ମୁଁ ବରଂ ପରେ ଯିବି, କିନ୍ତୁ ଆପଣମାନେ ଆଗେ ଯାଆନ୍ତୁ, ମୋର ଇଚ୍ଛା, ମୋର ଇଚ୍ଛା ଆପଣମାନେ ଆଗେ ଯାଆନ୍ତୁ। ଏତେ ଶୀତରେ ଆପଣମାନେ ଏତେ ଦୂରରୁ ଆସୁଛନ୍ତି, ଆପଣମାନେ ଆଗେ ଯାଆନ୍ତୁ। ଆମର ବୈକୁଣ୍ଠ ନଗଲେ ବି ଚଳିବ, ଆମେ ଏଇଠି ରହିବା ଦରକାର, ପ୍ରଭୁଙ୍କର କଥା କହିବା ଦରକାର, ଆମର ଏହି ବୈକୁଣ୍ଠ। କିନ୍ତୁ ଆପଣମାନେ ଭାବୁଛନ୍ତି ଏଇଟା ବୈକୁଣ୍ଠ ନୁହେଁ, ବହୁତ ଦୁଃଖ ପାଉଛି, ଆପଣଙ୍କର ଇଚ୍ଛା ଅଛି, ନିଶ୍ଚିତ ବୈକୁଣ୍ଠକୁ ଯିବେ। କୌଣସି କେବଳ ଶୁଣନ୍ତୁ ଭାଗବତ, କେବଳ ବିଶ୍ୱାସ କରିଦିଅନ୍ତୁ ଏତିକି, ବାସ୍ ଏଠି କହିଲେ। ଆଉ ଏବଂ ତାର ପର ଶ୍ଳୋକରେ କହୁଛନ୍ତି ଫଳ କ'ଣ, ଆଗେ ପାପ ନଷ୍ଟ ହେଲା, ନରକମ ଜାତି ନକ୍ଷିତେ ଜମ କିଂ କରେ। ଆଜିଠାରୁ ଆପଣଙ୍କୁ ଯମଦୂତମାନେ କେବେ ଚାହିଁବେ ବି ନା, କେବେ ଯମଦୂତ ଆପଣଙ୍କୁ ଆଖି ପକେଇବେ ନା, ଯେଉଁମାନେ ଏତିକି ଶୁଣିବେ। ନବେଇ ନରକମ ଜାତି, ସୁଖଦେବ ଗୋସ୍ୱାମୀ ସେ କେବେ ନରକକୁ ଯିବେ ନା ଯେ ଶୁଣିଲେ, କୌଣସି କଳ୍ପନା ନୁହେଁ ଆଜ୍ଞା, ବିଲକୁଲ କଳ୍ପନା ନୁହେଁ, ନରକକୁ ସେ କେବେ ଯିବ ନା। ନରକ ଯିବା ରାସ୍ତାରେ ବର୍ତ୍ତମାନ ବନ୍ଦ ହେଇଗଲା, ଆପଣ ଯଦି ଖୋଲିବେ ସେଟା ଦୁସରା ଜିନିଷ, ଆମେ ବନ୍ଦ କରିଦେଇ ଗଲୁ, ଖୋଲିବା ରାସ୍ତା ଆପଣଙ୍କ ଉପରେ ବର୍ତ୍ତମାନ। ନବେଇ ସେ ନରକମ ଜାତି ନ ଇକ୍ଷିତେ ଜମ କିଂ କରେ, ଜମଦୂତ ମାନେ ତାଙ୍କୁ ଚାହିଁବେ ନା। ଆଉ ଯଦପି ଅମଙ୍ଗଳ ମର୍ତ୍ତ୍ୟ, ଅମଙ୍ଗଳ ତାର ଯେତେ ଏ ମର୍ତ୍ତ୍ୟରେ ତାର ଯେତେ ଅମଙ୍ଗଳ ଅଛି, ଅଶୁଭ ଅଛି, ସବୁ ନଷ୍ଟ ହୋଇଯିବ ଆପଣଙ୍କର ଧୀରେ ଧୀରେ। ଯେତେ ଅଶୁଭ, ଆପଣ ଦୁଃଖୀ ଅଛନ୍ତି, ରୋଗଗ୍ରସ୍ତ ଅଛନ୍ତି, ଏ ଯେଉଁ ନାମକୁ ଶୁଣିବେ, ନାମ କରିବେ ସବ, ଏଠି କହୁଛନ୍ତି ଯଦପି ଅମଙ୍ଗଳ ମର୍ତ୍ତ୍ୟ। ଶେଷରେ କହୁଛନ୍ତି ବିଷ୍ଣୁ ଲୋକ ମହି ଅସେ, ସେ ବିଷ୍ଣୁ ଲୋକକୁ ଯିବେ, ଯିବେ କହୁନାହାନ୍ତି, ମହି ଅସେ, ମହିଆସେ ଶବ୍ଦ ଅର୍ଥରେ ସମ୍ବାଦ କହୁଛନ୍ତି। ଯେତେବେଳେ ସେ ବୈକୁଣ୍ଠକୁ ଯିବେ, କେବଳ ଅଜାମିଣୀ ଚରିତ ଶୁଣିଛନ୍ତି, ସେଠି ଦୂତମାନେ ଅପେକ୍ଷା କରିକି ରହିଥିବେ, ପୂଜା ବିଷ୍ଣୁଙ୍କର ଦୂତମାନେ ପୂଜା ଆଳତୀ ନେଇ ସ୍ୱାଗତ କରିବା ପାଇଁ, ବଡ଼ ସମ୍ମାନର ସହିତ ଆପଣଙ୍କୁ ସ୍ୱାଗତ କରିବେ ବିଷ୍ଣୁ ଲୋକରେ। କାହିଁକି ଆପଣ ଭଗବାନଙ୍କ ନାମ କଥା ଶୁଣିଛନ୍ତି, ଅଜାମିଣୀ ଚରିତ ଶୁଣିଛନ୍ତି, ମହିଆସେ, ତେଣୁ ପାପ ନଷ୍ଟ ହେବ, ଜମପୁରକୁ ଯିବେ ନା, ଜମଦୂତମାନେ ଆପଣଙ୍କୁ ଚାହିଁବେ ନା, ଏ ମର୍ତ୍ତ୍ୟରେ ଅମଙ୍ଗଳ ନଷ୍ଟ ହୋଇଯିବ, ବିଷ୍ଣୁ ଲୋକ ଅନ୍ତିମରେ ବିଷ୍ଣୁ ଲୋକ ବୁଝିବେ। ସୁଖଦେବ ସ୍ୱାମୀ ଏ ଅଧ୍ୟାୟ ଶେଷରେ କହୁଛନ୍ତି, କୌଣସି କଳ୍ପନା ଜିନିଷ ନାହିଁ। ଏବଂ ଶେଷରେ କହୁଛନ୍ତି ଏ ପରୀକ୍ଷିତ, ମୁଁ ଆଉ କ'ଣ ଭଗବାନଙ୍କ ନାମ ବିଷୟରେ କହିବି, ପ୍ରଭୁଙ୍କର ନାମର ମହିମା କ'ଣ କହିବି। ଶେଷରେ ତୁମେ ଏତିକି ବିଚାର କର, ମ୍ରିୟମାଣ ହରେ ନାମ ଗୁଣନ୍ ପୁତ୍ର ଉପଚାରିତ ଅଜାମିଲୋପି ଅଗାଧମ କିମୁତ ଶ୍ରଦ୍ଧୟା ଗୁଣନ। ଅଜାମିଲ ବିଶ୍ୱାସକ୍ତ ପୁରୁଷ, ମ୍ରିୟମାଣ ମରିବାକୁ ଯାଉଥିଲା, ସେ ଶ୍ରଦ୍ଧାରେ ଭଗବାନଙ୍କ ନାମ କରିନି, ପୁତ୍ର ନାମ କରିଛି, ସିଏ ବୈକୁଣ୍ଠ ହୋଇଗଲା। ତେଣୁ ଯିଏ ଶ୍ରଦ୍ଧୟା କିମ୍ ଉତ ଶ୍ରଦ୍ଧୟା ଗୁଣନ, ଯିଏ ଶ୍ରଦ୍ଧାରେ ବିଶ୍ୱାସ କରି ଭଗବାନଙ୍କ ନାମ କରୁଛି, ତାର ଫଳ ମୁଁ କ'ଣ କହିବି, ମୁଁ କିଛି କହିପାରିବି। ପରୀକ୍ଷିତ ସୁଖଦେବ ସ୍ୱାମୀ କହିଲେ ଯେ ଶ୍ରଦ୍ଧାରେ ଭଗବାନଙ୍କର ନାମ କରୁଛି, ତାର ମୁଁ କ'ଣ କହିବି, ତାର ଫଳ କିଛି କହି ହବ ନା, କହି ହବ ନା ମାନେ ଆପଣ ବିଚାର କରୁଥିବେ ଭଗବାନଙ୍କର ଆପଣ କେତେ ପ୍ରିୟ ହେବେ। ଏବଂ ଓଡ଼ିଆ ଭାଗବତରେ ପଦଟି ମୁଁ ପାଠ କରି କଥାକୁ ବିଶ୍ରାମ ଦେବି। ଦେଖ ବ୍ରାହ୍ମଣ ପାପି ଥିଲା ଅନ୍ତେ କୃଷ୍ଣଙ୍କୁ ସୁମରିଲା, ଦେଖିନି କଟେ ତାମରଣ ପୁତ୍ରର ନାମ ନାରାୟଣ, ନାମକୁ ଆକୁଳେ ଉଚାରି ଭବସାଗରୁ ହେଲା ପାରି, ସକଳ ପାପେ ଅଧିକାରୀ ସେଇ ନ ସକଳ ପାପେ ଅଧିକାରୀ ସେଇ ଲଭିଲା ନରହରି, ସର୍ବଦୃଷ୍କୃତ ତାର ଗଲା ପରମ ପଦ ସେ ଲଭିଲା, ଶ୍ରଦ୍ଧାରେ ନାମ ଯେ ଉଚ୍ଚାରେ ତାର ମହିମା କେ ବିସ୍ତାରେ। କେତେ ସୁନ୍ଦର ନୂଆ, ତେଣୁ ଆପଣମାନେ ମୁଁ ଏଇଠି କଥାକୁ ବିଶ୍ରାମ ଦେଉଛି, ଆହୁରି ଗୋଟେ ଅଧ୍ୟାୟ ରହିଗଲେ ତୃତୀୟ ଅଧ୍ୟାୟ। ଯମଦୂତମାନେ ଫେରି ଯମରାଜକୁ କ'ଣ କହିଥିବେ ଏବଂ ଯମରାଜ ପୁଣି କ'ଣ ପ୍ରବଚନ ଦେବେ, ଯଦି ପ୍ରଭୁଙ୍କୁ ଜଗନ୍ନାଥଙ୍କର ଇଚ୍ଛା ଥାଏ, ଭାଗବତଙ୍କର କୃପା ଥାଏ, ଆପଣମାନଙ୍କର ଶ୍ରଦ୍ଧା ଥାଏ, ତାହେଲେ ପର୍ବ ଆସନ୍ତା ବର୍ଷ ଆମେମାନେ ଶୁଣିବା। ତାପରେ ଗୋଟିଏ ଅଧ୍ୟାୟ ଦୁଇ ଦିନ, ଗୋଟିଏ ଦିନ ଦୁଇ ଦିନ ଲାଗିବ, ତାପରେ ସାରି ଅଲଗା ଚରିତ୍ରକୁ ଆମେ ଯିବା। ତେବେ ମୁଁ ଏଇଠି କଥାକୁ ବିଶ୍ରାମ ଦେଉଛି, ପ୍ରଭୁ ଜଗନ୍ନାଥଙ୍କ ଚରଣରେ ମୁଁ ପ୍ରାର୍ଥନା କରୁଛି, ଆପଣମାନଙ୍କ ଆଶୀର୍ବାଦରୁ, ଆପଣମାନଙ୍କ କୃପାରୁ ମୋର ମତି ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ରହୁ। ମୋର ଯଦି କିଛି ଦୋଷ ତ୍ରୁଟି ଥାଏ ଆପଣମାନେ ଆପଣମାନଙ୍କ ସାଧୁ ଗୁଣରେ କ୍ଷମା କରିବେ ଏବଂ ମୁଁ ଏତିକି ସଂକଳ୍ପ କରୁଛି ପ୍ରଭୁଙ୍କ ନିକଟରେ ପ୍ରତିବର୍ଷ ଆପଣମାନେ ମହାରାଜଙ୍କୁ ସାହାଯ୍ୟ କରନ୍ତୁ, ପ୍ରତିବର୍ଷ ପ୍ରଭୁଙ୍କର ଚରିତ ଶୁଣନ୍ତୁ। ଆପଣମାନଙ୍କର ସମସ୍ତ ଅମଙ୍ଗଳ ନଷ୍ଟ ହେବ, ଆପଣମାନେ ଶାନ୍ତିରେ ଏହି ଜୀବନ ଶାନ୍ତିରେ କଟେଇବେ ଏବଂ ପର ଜୀବନର ବୈକୁଣ୍ଠକୁ ଯିବେ। ଏବଂ ଅନ୍ତିମରେ ମୁଁ ମୋର ଗୁରୁଦେବ ଶ୍ରୀ ଶ୍ରୀମଦ୍ ଗୌରଗୋବିନ୍ଦ ସ୍ୱାମୀଶ୍ରୀ ଗୁରୁ ମହାରାଜ ଏବଂ ମୋର ପରମ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଅଭୟଚରଣ ଆରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀଶ୍ରୀ ପ୍ରଭୁପାଦ ଏବଂ ଭାଗବତର ଟୀକାକାର ଶ୍ରୀଧର ସ୍ୱାମୀପାଦ ଏବଂ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏବଂ ସମସ୍ତ ଆଚାର୍ଯ୍ୟବର୍ଗଙ୍କ ଚରଣରେ ମୋର କୋଟି କୋଟି ଦଣ୍ଡବତ। ଏବଂ ଆପଣମାନେ ଯଦି ମୋତେ କିଛି ଭାବୁଥିବେ ମୁଁ ବହୁତ ବଡ଼ ଜ୍ଞାନୀ, ମୋର ବହୁତ ବଡ଼ ଗୁଣୀ, ଯାହା ମୋତେ ଆପଣ କିଛି ସମ୍ମାନ ଦେଉଛନ୍ତି ଭାବୁଛନ୍ତି, ମୁଁ ତାଙ୍କୁ ସବୁକିଛି ତାଙ୍କର ଚରଣରେ ସମର୍ପଣ କଲି, କାରଣ ତାଙ୍କର କୃପାରୁ ମୁଁ କିଛି ଭାଗବତ କହୁଛି, ତେଣୁ ମୋର କିଛି ଯୋଗ୍ୟତା ନାହିଁ, ମୁଁ ଏଇଠି କଥାକୁ ବିଶ୍ରାମ ଦେଉଛି। ଜୟ ଗ୍ରନ୍ଥରା ଶ୍ରୀମଦ୍ ଭାଗବତମ୍ ଘୀ, ଜୟ ଭକ୍ତ ପ୍ରବର ଜାମିଲ ଘୀ, ପ୍ରଭୁ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଘୀ, ଜୟ ଶ୍ରୀ ପ୍ରଭୁପାଦ ମହାରାଜ ଘୀ, ଜୟ ଗୌରଗୋବିନ୍ଦ ସ୍ୱାମୀ ଶ୍ରୀ ଗୁରୁ ମହାରାଜ ଘୀ, ଜୟ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ ଘୀ, ସମବେଦ ଭକ୍ତ ବୃନ୍ଦ ଘୀ, ସମସ୍ତ ଶ୍ରୋତା ଭକ୍ତ ବୃନ୍ଦଙ୍କର ମଙ୍ଗଳ ଏବଂ ଆନନ୍ଦ ଏକବାର ହରି ହରି।